ओम ज्ञान तिमिरांधस्य ज्ञानंजन शलाकया सखृन्मीलितं येन तस्मै श्री गुरुवे नमः। नमो विष्णुपदाय कृष्णप्रेष्ठाय भूतले श्रीमते गौरगोविंद स्वामिनिति नामिने। नमो विष्णुपदाय कृष्णप्रेष्ठाय भूतले श्रीमते भक्तिवेदांत स्वामिनिति नामिने। नमस्ते सरस्वती देवे गौरवाणी प्रचारिणी निर्विशेष शून्यवादि पाश्चात्य देश तारिणी। जय श्री कृष्ण चैतन्य प्रभो नित्यानंद श्री अद्वैत गदाधर श्रीवासादि श्री गौर भक्त वृंद। हरे कृष्ण 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 हरे हरे, हरे राम 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 हरे हरे। ओम नमो भगवते वासुदेवाय, ओम नमो भगवते वासुदेवाय, ओम नमो भगवते वासुदेवाय। बड़ी महाराज प्रसंग आम मैंने शुणुले पंदर अध्याय बड़ी महाराज इंद्रपुर को घेरीगला आक्रमण करने इंद्र भयभीत हो गुरुदेव बृहस्पति को पचार यार कारण कौन युद्धर कारण संबंध में पचारुना से जानती जे असुर मानकर वंश परंपरा क्रमे आम मान सहित शत्रुता अच्छे किंतु बली महाराज को देखी एवं बली महाराज उद्यम को देखी एवं तांकर तेज को देखी से बृहस्पति को प्रश्न करछन्दि। आम मैंने शुणुले आज प्रातः मुहूर्त जितेबले बली महाराज तेज को देखी प्रश्न करछन्दि इंद्र तांकर गुरुदेव बृहस्पति को, बृहस्पति जी वास्तविक वैष्णव एवं अति उदार हृदय रे उदार चित्तरे से शुक्राचार्य प्रशंसा करछन्दि एवं बली महाराज कारण बली महाराज निष्कपट चित्तरे शुद्ध भाव धन प्राण सबकिछ प्रदान करी तांकर गुरुदेवंकर सेवा करथिले एवं आज जो तेज बली महाराज लाभ करिसंदि ये भृगुवंशीय ब्राह्मण मानकर प्रदत्त तेज कृपा एवं इंद्रंकर किंतु संदेह से भावुछंदि बोधहुए बली महाराज केउटु एभले सुंदर देखाउछंदि एभले तेजस्वी देखाउछंदि यार कारण आउ किछ हे पारे से जानती ना जे गुरु कृपार शक्ति एत कारण निजर गुरु अच्छा ना बृहस्पति सी तो भोगर मातिक रही से बृहस्पति सेवा करना जन जिते बड़े गुरु कृपा लाभ करनी एवं गुरु कृपा जीवन में किभ कार्य कर जाने से जापर ना अन्न जन वैष्णव निकट में कि गुरु शक्ति कार्य करें गुरुदेव कृपार शक्ति कौन तेणु बली महाराज कृपा तेज तेज देखी सन्देह पड़ी जा बृहस्पति स्पष्ट भाव कही देख वर्तमान से बली महाराज तांकर गुरुदेव को प्रसन्न करी एभली तेजस्वी होती कही ए जगत रे ईश्वर बिना हरिंग बिना कहीं पराजय करना एक कहीं कौन ना इंद्र प्रश्न करश्वनाथ चक्रवर्ती ठाकुर टीका प्रश्न उठाउं जोधुम अनेन अधुनाम निगच्छामि न व्यतिच्छत इति आह। इंद्र कहते गुरुदेव मुझे युद्ध करने जीवि कि बृहस्पति कह न चेत इति आह बर्तमान युद्ध करने को जाओनी ना कहीं ओजस्वीनम बलि जेतु न समर्थ अस्ति कश्य। बली महाराज गुरुदेव कृपार शुक्राचार्य कृपार एभली तेजस्वी हो कश्चन कहीं वर्तमान परास्त करी परिवार भवत विधा भवान वापि वर्जयेतुम ईश्वरम हरि। तुमे स्वयं इंद्र बा आउ केउटी तुम भले जाने पराक्रमशाली इंद्र को जदि भी आण तथापि तुम तांको पराक्रम कर परास्त करि परिबो ना। वर्जयेतुम ईश्वर हरि, भगवान को बिना हरि को बिना केहि तांको परास्त करि परिबो ना। स्पष्ट उक्ति देले पुणे भी बड़ी मार इंद्र चिंता करुछंती मु बड़ी महाराज को परास्त करिया पई जदि आउ गुटिए सेकंड बड़ी केउटी धरि माने जे कि गुरु गुरुदेव के निकट कृपा पाइथिबे। कारण इंद्रदेव इत्ते व्याकुल सब समय स्वर्ग पोस्ट रहिबा पई इंद्र पोस्ट रहिया पई सब समय व्याकुल कि तंकर गुरुदेव बृहस्पति स्पष्ट भाबरे कहिन ना बापा ए संभव नय काहे कि न विजिष्यति न कोऽपि अन्यम ब्रह्मतेज समाधितम। केही यदि बड़ी महाराज ब्रह्मतेज लाभ करिछि यदि केही जने ब्रह्मतेजसी संपन्न अन्य जने ब्रह्मतेजसी व्यक्ति भी आसे से बड़ी महाराज को परास्त करि परिबा ना। आ न अस्य सक्त पुरस्तातु परास्त करिबा छाडी दियो बड़ी महाराज के सम्मुख रे वर्तमान के दंडा हे परिबा ना के दंडा मान परिबा ना ना किबल दंडा बने परिबो ना। उठे तुलना दउछंती कृतांतस्य यथा जना कृतांत जमराज के सम्मुख रे जे बड़ी कोनोसी व्यक्ति ईश्वर धरिक हो पारिबो ना ताको मृत्युवरण करिया को ही पड़ो। तुम इंद्र जो प्रश्न करथले मु युद्ध करिया को जिबे कि बृहस्पति कहले तुम युद्ध करिया को जाओ ना। ते वर्तमान इंद्र प्रश्न करछंती एतत् विश्वनाथ चक्र ठाकुर प्रश्न उठोछन टीकारे एतत् समयोचित मंत्र ब्रूही इति चेत अतो आह। इंद्र कहछंती आपण जदि गुरुदेव आपणकर कार्य कण शिष्य को विपद रु उद्धार करिवे ना ना आपण वर्तमान मंत्र दियंतु कि मंत्र ना एतत् समयोचित मंत्र मंत्र अर्थ उपदेश मंत्र शब्द अर्थ सब बुझा उचित ना हरे कृष्ण महामंत्र जो मैंने बुझुचंती भी सामने भाग्यवान मंत्र शब्द अर्थ भी संस्कृत उपदेश तेणु समयोचित उपदेश आपण मत दियंतु वर्तमान मु कौन करी। इंद्र बुद्धिमान जड़े शिष्य दुईटी चरित्र आम दुई जन महान व्यक्तित्व शिष्यत्व को देखा दरकार बड़ी महाराज शिष्यत्व देखु इंद्र शिष्यत्व देखते कि बड़ी गुरुदेव सहित कनसल्ट कर प्रत्येक कथार एवं गुरुदेव जहा कहले सांगे सांगे पालन कले बृहस्पति कौन कहते तस्मात् निलयम् उत्सृज्यम् जुयम् सर्वे त्रिविष्टमम् जात कालम् प्रतीक्षन्तो जत शत्रु विपर्ययः। स्पष्ट कहले स्वयंपाद कहते तस्मात् जुयम् त्रिविष्टमम् केवल इंद्र को कहना जुयम् समस्ते जिते देवता मान अच्छ सब बर्तन छाड़ी पड़ा त्रिविष्टमम् अर्थ देवता तस्मात् जुयम् त्रिविष्टमम् उत्सृज्यम त्याग कर निलयम अदर्शनम जात। स्वामीपाद कहले निलय रु केमती बाहर की तुम्हें जीव कारण बड़ी महाराज तो स्वर्ग द्वार स्वर्गपुरार समस्त द्वार को सील कर देना तेणु द्वार देश बाहर कहले बड़ी महाराज सहित युद्ध करा पड़ो कि सेना सहित युद्ध करा पड़ो कि बृहस्पति एत चाला सी तर प्रवचन भितर जिनिस भितर रखिदे से कहले तुम्हें केमती जीव सब कथा शिष्य को कह जाए ना शिष्य को किसी समझदार हवा दरकार जिते कहले तुम ए त्रिविष्ट गण तस्मात् निलयम सृज ये जो भोगमय स्वर्ग पर रही चाहो उत्सृज त्याग कर तुम्हें एक जुयम त्रिविष्टपम समस्त देवता मैंने त्याग कर क्योंठ की जीव କେଉଁଠି କି ଯିବ ବୃହସ୍ପତି ଡେଷ୍ଟିନେସନ ଦେଲେ ନା ତୁମେ କେଉଁଠି ଯିବ କେଉଁଠି ରହିବ କେମିତି ଖାଇବ ସେଟା ତୁମର ରିସ୍କ। ଆରେ ଭାଇ ଗୁରୁଙ୍କର ତୁମେ ସେବା କରନ ମାନେ ଗୁରୁଦେବ ତାହେଲେ ରିଜେକ୍ଟ କରିବେ ସେତେବେଳେ ଶିଷ୍ୟ ତାର ରେସ୍ପନ୍ସିବୁଲ ଗୁରୁଦେବ ତା ଚିନ୍ତା କରିବେ ଯେଭଳି ଗୁରୁଦେବଙ୍କୁ ଜଣେ ପ୍ରଶ୍ନ କରୁଛନ୍ତି ଆଚ୍ଛା ପ୍ରଭୁପାଦ ଦଶ ହଜାର ଶିଷ୍ୟଙ୍କୁ ଦୀକ୍ଷା ପ୍ରଦାନ କରିଥିଲେ ପ୍ରାୟ ଶିଷ୍ୟ ବର୍ତ୍ତମାନ ପ୍ରଭୁପାଦଙ୍କ ମୁଭମେଣ୍ଟରେ ନାହାନ୍ତି ତାହେଲେ ପ୍ରଭୁପାଦ ସେଥିପାଇଁ ରେସ୍ପନ୍ସିବୁଲ ଗୁରୁଦେବ କହିଲେ ଭାଇ ପ୍ରଭୁପାଦ କେମିତି ରେସ୍ପନ୍ସିବୁଲ ହେବେ ପ୍ରଭୁପାଦ ଗୁରୁ ହିସାବରେ ସେ ଗୁରୁର କାର୍ଯ୍ୟ କରିଛନ୍ତି କିନ୍ତୁ ପ୍ରଭୁପାଦଙ୍କ ଶିଷ୍ୟମାନେ ତାଙ୍କର ଯେଉଁମାନେ ଆଜି ଫଲ୍ ଡାଉନ୍ ହେଇଛନ୍ତି ସେମାନେ ସେମାନେ ପ୍ରଭୁପାଦଙ୍କର ପ୍ରତି ତାଙ୍କର ଗୁରୁତ୍ୱ ଭାବ ରଖିଛନ୍ତି କି? ସେମାନେ ଶିଷ୍ୟ ଡ୍ୟୁଟ୍ କରିଛନ୍ତି କି? ପ୍ରଭୁପାଦ କାହିଁକି ରେସ୍ପନ୍ସିବୁଲ ହେବେ? ଶିଷ୍ୟ ପାଇଁ ଗୁରୁ ରେସ୍ପନ୍ସିବୁଲ ନୁହେଁ, ଶିଷ୍ୟ ଫଲ ଡାଉନ୍ ହେଲା ମାନେ ସେଟା ଶିଷ୍ୟର ରେସ୍ପନ୍ସିବୁଲ। ଆଉ ଗୁରୁ କହିବେନି ତୁମେ କେମିତି ଚଳିବ, କେମିତି ଖାଇବ, ତୁମେ ଗୁରୁଙ୍କ ଆଦେଶ ପାଳନ କର, ତୁମେ ଯେଉଁଠି ଯିବା କଥା ଯାଅ, କାରଣ ତୁମେ ସ୍ୱତନ୍ତ୍ର ହେଇଯାଇଛ। ତେଣୁ ଇନ୍ଦ୍ରଙ୍କୁ ଡେଷ୍ଟିନେସନ ଦେଲେ ନା, ତୁମେ କେଉଁଠି ଯିବ, କେମିତି ଖାଇବ, ତୁମେ ତୁମର ଯୁଆଡ଼େ ଯିବା କଥା ବାପା ଯା, ଭୋଗରେ ଏତେ ଦିନ ରହିଲ ନା। ବଳି ମହାରାଜ ତାଙ୍କର ଗୁରୁଦେବଙ୍କୁ ପ୍ରସନ୍ନ କରି ଏଠି ଇନ୍ଦ୍ର ହେବେ, ମୁଁ ନିଜେ ଏଠି ବସିଛି, ତୁମର ଗୁରୁଦେବ ମୋତେ ଫୁଲ ଟିକେ ଧୂପ ଟିକେ ଦେଲ ନା, ଯା ବାପା କୁଆଡ଼େ ଯିବ ବର୍ତ୍ତମାନ। ତେଣୁ ଏଠି କହୁଛନ୍ତି ତସ୍ମାତ୍ ନିଲୟ ଉତ୍ସୃଜ୍ୟ ଜୁୟମ୍ ସର୍ବେ ତ୍ରିବିଷ୍ଣପାମ ଜାତ କାଲମ ପ୍ରତିକ୍ଷନ୍ତୋ। ଇନ୍ଦ୍ର ପଚାରୁଛନ୍ତି ଆଜ୍ଞା କେତେ ଦିନ ଏମିତି ଛାଡ଼ିକି ଯିବୁ, ଯିଏ ଭୋଗରେ ରହିଛି ସେ ବର୍ତ୍ତମାନ କେଉଁଠିକି ଯିବେ, ଚିନ୍ତା କରିବେନି। ଆମେ ଇସ୍କନ ରହିଛେ, ସାଙ୍ଗସଙ୍ଗ ପ୍ରେସିଡେଣ୍ଟ ଗୋକଳାନପୁର କହିବେ ବାହାରି ଯାଅ ଏଠୁ, କାଲି ସକାଳ ଚିନ୍ତା ପଡ଼ା କେଉଁଠିକି ଯିବା, କେଉଁଠି ଅର୍ଣ୍ଣ ଡାଲମା ମିଳିବ, ଚିନ୍ତା ହବ ନା ନିଶ୍ଚିତ, ପ୍ରସାଦ ପାଇଁ ଟିକେ ଚିନ୍ତା ହେଇଯିବ। ଆଉ ଯେଉଁଠି କିଛି ଅଭାବ ନାହିଁ, ଏତେ ଭୋଗରେ ରହିଛନ୍ତି ଦେବତା ମାନେ, ଗୁରୁଦେବ ତାଙ୍କୁ କହୁଛନ୍ତି ତୁମେ ଛାଡ଼ିକି ଯାଅ, ଏବଂ କେଉଁଠିକି ଯିବେ କଣ କରିବେ କିଛି କହୁନାହାନ୍ତି, ସିଧା କହୁଛନ୍ତି ତ୍ୟାଗ କର, ଜାତ କାଲମ ପ୍ରତିକ୍ଷନ୍ତ। ଇନ୍ଦ୍ର ପଚାରୁଛନ୍ତି କେତେ ଦିନ ଆଜ୍ଞା ଅପେକ୍ଷା କରିବି, ମୁଁ କହିପାରିବିନି। ଜାତମ କାଲମ, ପ୍ରତୀକ୍ଷା କରି ତୁମେ ରୁହ, ଚାହିଁକି ରୁହ, ଯତ ଶତ୍ରୁ ବିପର୍ଯ୍ୟୟ, ଯେତେବେଳେ ତୁମର ଶତ୍ରୁ ବଳି ମହାରାଜଙ୍କର ବିପର୍ଯ୍ୟୟ ହବ ସେତେବେଳେ ତୁମେ ଏଠିକି ଆସିବ। ଯିବା ରାସ୍ତା ବି କହୁନାହାନ୍ତି କେମିତି ଯିବ ତୁମେ, ବର୍ତ୍ତମାନ ତ ବଳି ମହାରାଜ ଘେରିକି ରହିଛନ୍ତି ନା। ସମୀପାତ ତାଙ୍କ ଟିକାରେ କହୁଛନ୍ତି ତସ୍ମାତ୍ ଜୁୟମ୍ ତ୍ରିବିଷ୍ଣପାମ ଉତ୍ସୃଜ୍ୟମ ନିଲୟମ ଅଦର୍ଶନମ ଜାତ। ଅଦର୍ଶନରେ ପଳାଅ, କାରଣ ଦେବତାମାନେ ସବୁ ରୂପ ଧରି ଶିଖିଛନ୍ତି ନା, ସବୁ ସିଦ୍ଧି ଦେବତାମାନଙ୍କ ନିକଟରେ ଥାଏ। ତେଣୁ ଅଦର୍ଶନରେ ପଳା, ବଳି ମହାରାଜଙ୍କୁ ଦେଖାଇ ଦିଅ ନା, ଦେଖା ଦେବା ମାନେ ବଡ଼ ଖତରନାକ ଅବସ୍ଥା ହେଇଯିବ, ଆରେଷ୍ଟ କରି ବଳି ମହାରାଜ ରଖିଦେବେ, ତୁମକୁ ତ ମାରିବେ ନା, ଆରେଷ୍ଟ କରି ରଖିଦେବେ। ତେଣୁ ଏମାନେ ଇନ୍ଦ୍ର କିନ୍ତୁ ବହୁତ ଚାଲାକ, ଇନ୍ଦ୍ର ପୁରା କ୍ଲାରିଫିକେସନ ହେବା ପାଇଁ ଚାହୁଁଛନ୍ତି। ଇନ୍ଦ୍ର ପଚାରୁଛନ୍ତି କେତେବେଳେ ସେ ଫଲ ଡାଉନ୍ ହବ, ମୋର ଶତ୍ରୁଙ୍କର ଯୋଉ ବିପର୍ଯ୍ୟୟ ହବ କେତେବେଳେ ଫଲ ଡାଉନ୍ ହବ, କାରଣ ଫଲ ଡାଉନ୍ ହେଲେ ତ ଆମେ ପୋଷ୍ଟ ପାଇବୁ ନା। ଇନ୍ଦ୍ର ପୁରା ଗୁରୁଦେବଙ୍କ ନିକଟରୁ ସବୁ ମନ୍ତ୍ରଣା ନେଇଯାଉଛି। ଆଉ ଗୁରୁ ବାସ୍ତବିକ ବୃହସ୍ପତି ସ୍ପଷ୍ଟ ଭାବରେ ଆଉ ଚାଲାକ କହୁଛନ୍ତି, ବହୁତ ଚାଲାକରେ କହୁଛନ୍ତି, ଶିଷ୍ୟ ବି କିଛି ଧୈର୍ଯ୍ୟ ଧରୁ, ବର୍ତ୍ତମାନ କହୁଛନ୍ତି ତୁମର ଶତ୍ରୁ କେତେବେଳେ ଫଲ ଡାଉନ୍ ହବ ଜାଣିଛ, ଶୁଣ ଏସ ବିପ୍ରବଳେ ଉଦର୍କ ସମ୍ପ୍ରତି ଉର୍ଜିତ ବିକ୍ରମ ତେ ସମେବ ଅପମାନେନ ସାନୁବନ୍ଧ ବିନାଂକ୍ଷତି। ହେ ଇନ୍ଦ୍ର, ବର୍ତ୍ତମାନ କେହି ତାଙ୍କୁ ବଳି ମହାରାଜଙ୍କୁ ପରାସ୍ତ କରିପାରିବେ ନା, ଯିଏ କୃପା ଦେଇଛନ୍ତି ସିଏ ଯେତେବେଳେ କୃପାଟାକୁ ୱିଡ୍ର କରିବେ ସେତେବେଳେ ଯାଇ ବଳି ମହାରାଜ ତୁମେ ପରାସ୍ତ କରିପାରିବ, ତା ପୂର୍ବରୁ ନୁହେଁ। ଯସ୍ୟ ପ୍ରସାଦାତ୍ ଭଗବତ୍ ପ୍ରସାଦୋ ଯସ୍ୟ ପ୍ରସାଦେନ ବତୀତୋ। ମହାପ୍ରଭୁ ଶିକ୍ଷା ଦେଲେ ନା, ଗୁରୁ ପଦାଶ୍ରୟ ଭକ୍ତିର ଆରମ୍ଭ, ଆଉ ଗୁରୁ ଅପରାଧ ହେଉଛି ଭକ୍ତିର ଶେଷ। ଆରମ୍ଭ ଭକ୍ତି ବିଜୟ ରୋପଣ, ଆଉ ଭକ୍ତି ବିଜୟ ଉତ୍ପାଟନ, ଗୁରୁ ବା ଅପରାଧ। ତେଣୁ ଯେଉଁ ବଳି ମହାରାଜ ବାସ୍ତବିକ ସତ୍ୟ ଜିନିଷ କହୁନାହାନ୍ତି, ଏ ସଂସ୍କୃତ ବହୁତ ସଂସ୍କୃତ ଗୀତ ନା, ସଂସ୍କୃତ ଜାଣନ୍ତି, ସେଟା ଦେବ ଭାଷା, ସେଠି ତ ସଂସ୍କୃତରେ କଥାବାର୍ତ୍ତା ହଉଛନ୍ତି ନା। ବଳି ମହାରାଜଙ୍କୁ ବଳି ମହାରାଜଙ୍କର ଫଲଡାଉନ ବିଷୟରେ କହୁଛନ୍ତି, ସେ କହୁଛନ୍ତି ନାଇଁ ନାଇଁ ନାଇଁ, ଇନ୍ଦ୍ରକୁ କିଛି ଧୈର୍ଯ୍ୟ ଦେବା ପାଇଁ, କାରଣ ଇନ୍ଦ୍ର ଅଧୈର୍ଯ୍ୟ ହେଇଥିବେ, ତାଙ୍କୁ ଧୈର୍ଯ୍ୟ ଦେବା ପାଇଁ ସେ ବୁଲେଇ କହୁଛନ୍ତି ଏସବୁ ପ୍ରବଳ ଉଦର୍କ। ଆରେ ବଳି ମହାରାଜ ଯୋଉ ବଳ ଆଜି ପାଇଛି, ତେଜ ପାଇଛି, ଏ ତାର ବଳ ନୁହେଁ, ବିପ୍ରମାନଙ୍କର ବଳ। ଆଉ ସମ୍ପ୍ରତି ଉର୍ଜିତ ବିକ୍ରମ, ସମ୍ପ୍ରତି ଯୋଉ ତାର ବିକ୍ରମ ବଢିଛି, ତାର ଗୁରୁଦେବ ଏବଂ ସମସ୍ତ ଭୃଗବୈଷ୍ଣବ ବ୍ରାହ୍ମଣ ଗଣ ତାଙ୍କୁ କୃପା କରିଛନ୍ତି। ଆଉ ତେଷମେବ ଅପମାନେନ, ସେଇ ଭୃଗବଂଶୀୟ ବ୍ରାହ୍ମଣ ଏବଂ ତାଙ୍କର ଗୁରୁଦେବ ବଳି ମହାରାଜଙ୍କର ଗୁରୁଦେବ ଶୁକ୍ରାଚାର୍ଯ୍ୟଙ୍କୁ ଯେଉଁ ସମୟରେ ବଳି ମହାରାଜ ଅପମାନ କରିବେ, ସାନୁବନ୍ଧ ବିନାଂକ୍ଷସି, ବଳି ମହାରାଜ ଏକୁଟିଆ ଫଲ ଡାଉନ୍ ହେବେ ନା, ବଳି ମହାରାଜଙ୍କ ସହିତ ଯେତେ ତାଙ୍କର ଅସୁରଗଣ ଅଛନ୍ତି ସମସ୍ତେ ପତନ ହୋଇଯିବେ, ଅର୍ଥାତ୍ ଇନ୍ଦ୍ରପୁରୁଷ ଛାଡ଼ିଦେବେ। ଠିକ କହିଲେ ନା ଭୁଲ କହିଲେ? ଇଏ ଆମ ପାଇଁ ଶିକ୍ଷା, ଜଣେ ସାଧାରଣ ସାଧକ ପାଇଁ ଶିକ୍ଷା, ଗୁରୁ କୃପାରେ ବ୍ୟକ୍ତି ଭଗବତ ତେଜ ଲାଭ କରେ, ଭଗବାନ ଲାଭ କରେ, ଏବଂ ଗୁରୁଦେବ ଯେତେବେଳେ ଅପ୍ରସନ୍ନ ହୁଅନ୍ତି ସେତେବେଳେ ଭକ୍ତି ବୀଜଟା ଉତ୍ପାଟନ ହେଇଯାଏ। କିନ୍ତୁ ବଳି ମହାରାଜାଙ୍କ କ୍ଷେତ୍ରରେ ଏ ଜିନିଷ ନାହିଁ। ବଳି ମହାରାଜ ଶୁକ୍ରାଚାର୍ଯ୍ୟଙ୍କର ପ୍ରବଚନକୁ ସବୁ ସରସ୍ୱତୀ ଅର୍ଥ କରିଛନ୍ତି, ଏବଂ ବଳି ମହାରାଜ ଯେତେବେଳେ ଭଗବାନ ଯେତେବେଳେ ବଳି ମହାରାଜଙ୍କୁ ବନ୍ଦନ କରିଥିବେ, ବଳି ମହାରାଜ ତ ଭଗବାନ କହୁଥିବେ, ଆଚ୍ଛା ଆପଣ ସେଇ ପ୍ରଭୁ ନା ଯିଏ ମୋର ଗୁରୁଦେବଙ୍କ ଅନ୍ତରରେ ରହି, ଏ ଯିଏ ମୋର ଅନ୍ତରରେ ରହି ମୋର ବାକ୍ୟକୁ ଆପଣ ବଦଳେଇ ଦେଲେ, ମୋ ଗୁରୁଙ୍କ ପ୍ରତି ମୁଁ ଅପରାଧ କରିଦେଲି, ଆପଣ ସେଇ ବ୍ୟକ୍ତି ତ? ସେ କହିବେ ଖୋଲି ବାସ୍ତବିକ ଶୁକ୍ରାଚାର୍ଯ୍ୟ ଯେଉଁ ଅଭିଶାପ ଦେଇଛନ୍ତି, ଇ ସରସ୍ୱତୀକୃତ ଅର୍ଥ ଶୁକ୍ରାଚାର୍ଯ୍ୟ ଦୁଇଟି ଅର୍ଥରେ କହୁଛନ୍ତି, ତାଙ୍କୁ ସେ ସଂସ୍କୃତ ଅର୍ଥ କାଢିଛନ୍ତି ଚକ୍ରତିବାଦ। ଚକ୍ରତିବାଦ ବିଶାଳ ପଣ୍ଡିତ, ଏଭଳି ବିଦ୍ୱାନ ଜୀବ ଗୋସ୍ୱାମୀଙ୍କ ପରେ ରସିକାଚାର୍ଯ୍ୟ ଆଉ ସିଦ୍ଧାନ୍ତ ଆଚାର୍ଯ୍ୟ କିଏ ଥାନ୍ତି? ସେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ସେ ବଳଦେବ ବିଦ୍ୟାଭୂଷଣଙ୍କର କୃପା ପ୍ରାପ୍ତ, ତେଣୁ ସେ ସବୁ ସରସ୍ୱତୀକୃତ ଅର୍ଥ କରିଛନ୍ତି। ଆମେ ଶୁଣି ତ ସେଥିପାଇଁ ଦୁଇଟି ଅଧ୍ୟାୟକୁ ଆମେ ଶୀଘ୍ର ଶୀଘ୍ର ଯିବାକୁ ପଡ଼ିବ, ଏବଂ ଆଉ ତିନୋଟି ଅଧ୍ୟାୟ ଭଗବାନ ବାମନଦେବ କିଭଳି ବଳି ମହାରାଜ ନିକଟକୁ ଯାଉଛନ୍ତି, ଏବଂ ବଳି ମହାରାଜ କିଭଳି ସୁତଳକୁ ଯିବେ, ଇଏ ହେଉଛି ବହୁତ ଗୁରୁତ୍ୱ ଜିନିଷ ଆମ ପାଇଁ ଶିକ୍ଷା। ଆକୁ ଆମେ ଆସ୍ୱାଦନ କରିବୁ, ଆଉ ମୁଁ ସେଭଳି ଅଧିକାର ନୁହେଁ, ଆକୁ ବ୍ୟାଖ୍ୟା କରିକି ଭକ୍ତମାନଙ୍କୁ ସନ୍ତୁଷ୍ଟ କରିପାରିବି, ସେଥିପାଇଁ ମୁଁ ଶୀଘ୍ର ଶୀଘ୍ର ଯିବି। କାଲି ଗୋଟେ ଦିନ ବହୁତ କଷ୍ଟ ହେବ ଭକ୍ତମାନଙ୍କୁ। ତେସାମ ଏବ ଅପମାନ ସାନୁବନ୍ଧ ବିନାଂଖ୍ୟସି, ବଳି ମହାରାଜ ଅପମାନ କରିନାହାନ୍ତି ଶୁକ୍ରାଚାର୍ଯ୍ୟଙ୍କୁ, ବହୁତ ସୁନ୍ଦର ସତ୍ୟ କଥା କହିଛନ୍ତି, ବହୁତ ସୁନ୍ଦର ସତ୍ୟ କଥା। କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କେତେ ସୁନ୍ଦର ଅର୍ଥ କରୁଛନ୍ତି, ଯେଉଁ ବୃହସ୍ପତି କହିଲେ ହେ ଇନ୍ଦ୍ର, ସେ ଯେତେବେଳେ ତାଙ୍କର ଗୁରୁଦେବଙ୍କୁ ଅପମାନ କରିବେ, ବ୍ରାହ୍ମଣମାନଙ୍କୁ ଅବମାନନା କରିବେ, ସେତେବେଳେ ସେ ନଷ୍ଟ ହୋଇଯିବେ। କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ନା, ଏଇଟା ବାହ୍ୟ ଅର୍ଥ, ସେ ଇନ୍ଦ୍ରକୁ କିଛି ଧୈର୍ଯ୍ୟ ଦେବା ପାଇଁ, ଆରେ ବୃହସ୍ପତି ବିଦ୍ୱାନ ନା, ସେ ଜାଣନ୍ତି ନା, ଏଠି କହୁଛନ୍ତି ତେସାମେବ ଇତ୍ୟାଦି ବ୍ୟବହାର ଦୃଷ୍ଟି ବ୍ୟକ୍ତମ, ଏ ଯେଉଁ ଶ୍ଳୋକଟା କୁହାଯାଇଛି ଇନ୍ଦ୍ରଙ୍କୁ କେବଳ ପେସିଫାଇ କରିବା ପାଇଁ, ବ୍ୟବହାରିକ ଦୃଷ୍ଟିରେ କୁହାଯାଇଛି। ବସ୍ତୁତସ୍ତୁ ବିଷ୍ଣୁ ଭକ୍ତି ଅନୁକୂଳ ସବିପ୍ରପମାନ ତସ୍ୟ ମହାକୀର୍ତ୍ତି, ବଳି ମହାରାଜ ବିଷ୍ଣୁ ଭକ୍ତିର ଅନୁକୂଳ ବିପରୀତ ଜିନିଷ କଲେ। ଦେଖନ୍ତୁ ଶାସ୍ତ୍ର ସିଦ୍ଧାନ୍ତ ଗୋଟେ ଅଲଗା ଜିନିଷ, ଶାସ୍ତ୍ର ସିଦ୍ଧାନ୍ତ ବ୍ୟକ୍ତି ନ ଜାଣିଲେ ତାର ପତନ ହେଇଯିବ। ସେଥିପାଇଁ ମହାପ୍ରଭୁ ଶିକ୍ଷା ଦେଲେ, କୃଷ୍ଣାସ୍କର ଗୋସ୍ୱାମୀ କହୁଛନ୍ତି ସିଦ୍ଧାନ୍ତ ବୋଲି ଆଚିତେ ନା କରଲ, ଏହା ହୋଇତେ କୃଷ୍ଣ ଲାଗେ ସୁଦୃଢ଼ ମାନସ। ଭକ୍ତି ଆମେ ଯାଜନ କରିପାରୁନା, ଆମର ସାମର୍ଥ୍ୟ ନାହିଁ, ସେଟା ଦୁସରା ଜିନିଷ। କିନ୍ତୁ ଭକ୍ତି ସିଦ୍ଧାନ୍ତରେ ସ୍ଥିର ନାହିଁ ମାନେ ତୁମେ ତ ସନ୍ଦେହ ସବୁବେଳେ ଗୁରୁପାଦ ପଦ୍ମରେ ଜାତ ହବ, ଭକ୍ତିଦେବୀଙ୍କ ଚରଣ କମଳ, ଭକ୍ତିଦେବୀଙ୍କ ଚରଣ କମଳ ଯେତେବେଳେ ଆପଣଙ୍କର ସନ୍ଦେହ ଜାତ ହବ ମାନେ ଭକ୍ତି ବି ଅପ୍ରସନ୍ନ ହେଇଯିବେ, ଭକ୍ତି ବି ଅପ୍ରସନ୍ନ ହେଇଗଲେ ଆଉ ଭଗବତ କୃପା ଲାଭ କରିପାରିବେ ନା। ଶାସ୍ତ୍ରରେ କେତେ ଯେଭଳି ଜୀବ ଦୟା, ଜୀବ ଦୟା ଗୋଟେ ସୁଗୁଣ କି ନାହିଁ, ଗୋଟେ ଜୀବକୁ ଦୟା କରିବା କଣ ସୁଗୁଣ ନୁହେଁ? ଭରତ ମହାରାଜ ଯେଉଁ ମୃଗକୁ ଦୟା କଲେ, ଏଟା ସୁଗୁଣ କି ନା, ସୁଗୁଣ କି ନା, ସୁଗୁଣ ନା। ଯେଉଁ ଗୁଣ ଗୁଡିକ ଜଗତରେ ଯେତେ ସାମାଜିକ ନ୍ୟାୟ ହିସାବରେ ଯେତେ ସୁଗୁଣ ଅଛି, ଯଦି କୃଷ୍ଣ ଅନୁକୂଳ ନ ହୁଏ ତାହେଲେ ଏଇଟା ଭଜନର ବାଧା ହେଇଯିବ। ମୃଗ ପ୍ରତି ତାଙ୍କର ଯେଉଁ ସ୍ନେହଟା ପ୍ରଦର୍ଶନ କଲେ, ଏଇଟା କୃଷ୍ଣ ଭଜନର ପ୍ରତିକୂଳ ହେଇଗଲା। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏବଂ ଆଚାର୍ଯ୍ୟମାନଙ୍କର ମତ, ଯେଉଁଟା କୃଷ୍ଣ ଅନୁକୂଳ ନୁହେଁ ଭଜନରେ, ସେ ସ୍ନେହ ହେଇପାରେ, ସେ ଦୟା ହେଇପାରେ, ସେ ଆସକ୍ତି ହେଇପାରେ, ସେ ଯାଉ ନା କାହିଁକି, ତ୍ୟାଗ କରିବା ଉଚିତ। ଆଉ ପ୍ରତିକୂଳ ଧର୍ମର ପ୍ରତିକୂଳ ବସ୍ତୁକୁ ଗ୍ରହଣ କରିବା ଉଚିତ ଯଦି ସେ କୃଷ୍ଣ ଅନୁକୂଳ। ବାହ୍ୟ ତ ଲୌକିକ ଧର୍ମ, ଯେଭଳି ବିପ୍ରକୁ ଅପମାନ କରିବା ଏଟା ହଉଛି ମହାପାପ, କିନ୍ତୁ ବଳି ମହାରାଜ ମହା ଗୁରୁଦେବଙ୍କୁ ଅବମାନନା କଲେ ଏବଂ ମହାକୀର୍ତ୍ତି ଲାଭ କଲେ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ମହାକୀର୍ତ୍ତି ଲାଭ କଲେ, କାରଣ ଗୁରୁଦେବ ଯାହା କହୁଛନ୍ତି ତାର ଅର୍ଥ ଠିକ, କିନ୍ତୁ ବଳି ମହାରାଜ, କାରଣ ଗୁରୁଦେବ ପାରମାର୍ଥିକ ଦୃଷ୍ଟିରୁ କରୁନାହାନ୍ତି। ଆପଣ ଶୁଣିବେ, ମୁଁ ଭୁଲିଯିବି ଏ ପଏଣ୍ଟଟାକୁ, ସେଥିପାଇଁ ଆଗତରା କହିଦେଉଛି। ବଳି ଶୁକ୍ରାଚାର୍ଯ୍ୟଙ୍କର ନୀତି ଓ ଶୁକ୍ର ନୀତି ଏ ବିଷୟରେ ସବୁଠୁ ଶ୍ରେଷ୍ଠ ନୀତି, ଶୁକ୍ର ନୀତିଠୁ ଶ୍ରେଷ୍ଠ ନୀତି କିଛି ନାହିଁ। ଆପଣ ଶୁଣିବେ ତାଙ୍କର ପ୍ରବଚନ, ବଳି ମହାରାଜଙ୍କୁ ଏଭଳି ସୁନ୍ଦର ପଏଣ୍ଟ ଦେଇଥିବେ, ବଳି ମହାରାଜ ତୁମେ ପ୍ରତିଶ୍ରୁତି ଦେଲା ପରେ ବି ଖସିଯିବ, ବର୍ତ୍ତମାନ ତୁମର କିଛି ଦୋଷ ନାହିଁ। ଶୁକ୍ର ନୀତି ଜଗତରେ ସବୁଠୁ ବେଷ୍ଟ ନୀତି, କିନ୍ତୁ ତାଙ୍କର ନୀତି ତା ବ୍ୟବହାରେ, କିନ୍ତୁ ବଳି ମହାରାଜ ଯେଉଁ ନୀତି ଦେବେ ସେ ପାରମାର୍ଥିକ ନୀତି। ଶୁକ୍ରାଚାର୍ଯ୍ୟ ପ୍ରବଚନ ଦେଉଛନ୍ତି ବେଦର ପ୍ରବଚନ, କିନ୍ତୁ ବଳି ମହାରାଜ ଯେଉଁ ପ୍ରବଚନ ଦେବେ ସେ ନିର୍ଗୁଣ ପ୍ରବଚନ, ଭକ୍ତି ପ୍ରବଚନ। ସେ କାହା ନିକଟରୁ ଶୁଣିଛନ୍ତି? ନା ପ୍ରହ୍ଲାଦ ମହାରାଜଙ୍କ ନିକଟରୁ। ଯେତେବେଳେ ତାଙ୍କର ଗୁରୁଦେବ ଶୁକ୍ରାଚାର୍ଯ୍ୟ କହିବେ, ତୁମେ ଏଭଳି ଅଭିମାନ କରି ତୁମେ ମୋତେ ଏଭଳି ଅପମାନନା କରୁଛ, ଏଭଳି ଦାନ ତାକୁ ଦାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଛ, ମୋର କନସଲ୍ଟ ବି ନା, ତୁମେ ଜଣେ ଗୃହସ୍ଥ, ଗୃହସ୍ଥର ଧର୍ମ ଅଛି। ସେତେବେଳେ ବଳି ମହାରାଜ ହାତ ଯୋଡ଼ି କହୁଛନ୍ତି, ଗୁରୁଦେବ ମୁଁ ଜଣେ ସାଧାରଣ ଗୃହସ୍ଥ ନୁହେଁ, ମୁଁ ଜଣେ ସାଧାରଣ ଗୃହସ୍ଥ ନୁହେଁ, ମୁଁ ପ୍ରହ୍ଲାଦ ମହାରାଜଙ୍କର ପୌତ୍ର, ମୋ ପିତା ହେଉଛନ୍ତି ବିରୋଚନ, ମୋତେ ଆପଣ ଗୃହସ୍ଥ ବୋଲି କାହିଁ ଜ୍ଞାନ କରୁଛନ୍ତି? ମୁଁ ଜଣେ ସାଧାରଣ ଗୃହସ୍ଥ, ଆପଣଙ୍କ ନୀତି ମୋ ନିକଟରେ କାର୍ଯ୍ୟ କରିବ ନା, କାରଣ ମୁଁ ମୋର ଜେଜେ ପ୍ରହ୍ଲାଦ ମହାରାଜଙ୍କ ନିକଟରୁ ହରି କଥା ଜାଣିଛି, ତେଣୁ ମୁଁ ସାଧାରଣ ଗୃହସ୍ଥ ନୁହେଁ, ମୋର ଧର୍ମ ଏ ବ୍ୟବହାରିକ ଧର୍ମ ନୁହେଁ, ମୁଁ ସର୍ବସ୍ୱ ବିଷ୍ଣୁଙ୍କୁ ଅର୍ପଣ କରିବି। ତେଣୁ ବଳି ମହାରାଜ ଯେଉଁ ପ୍ରବଚନ ଦେଉଥିଲେ ସେ ନିର୍ଗୁଣ ଭକ୍ତିର ପ୍ରବଚନ, କି ଶୁକ୍ରାଚାର୍ଯ୍ୟ ଯେଉଁ ପ୍ରବଚନ ଦେଉଥିଲେ ସେ ବେଦର ତ୍ରିଗୁଣ ପ୍ରବଚନ। ତେଣୁ ବଳି ମହାରାଜଙ୍କ ଦୋଷ କଣ? ବଳି ମହାରାଜଙ୍କ କୌଣସି ଦୋଷ ନାହିଁ, କିନ୍ତୁ ବାହ୍ୟତ ଯେହେତୁ ଗୁରୁ ବୋଲି ଗ୍ରହଣ କରିଥିଲେ ତାଙ୍କର କଥାକୁ ମାନିଲେ ନା, କିନ୍ତୁ କୃଷ୍ଣାନୁକୂଳ ହେଇଛି ନା, ସେଥିପାଇଁ ମହାକୀର୍ତ୍ତି ଲାଭ କଲେ। ତେଣୁ ବୃହସ୍ପତି ଯେଉଁ ଇନ୍ଦ୍ରଙ୍କୁ କହୁଛନ୍ତି, ହେ ଇନ୍ଦ୍ର ସେ ଗୁରୁଦେବଙ୍କୁ ଅବମାନନା କଲେ ତାଙ୍କର ବିନାଶ ହେଇଯିବ, ଏଇଟା ସତ୍ୟ ନା? ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ଗୁରୁଦେବଙ୍କୁ ଅପମାନନା କରି କେହି ଜୀବନରେ ଲାଭ କରିଛି କଣ କହିଲେ? କେହି କୁହନ୍ତୁ ନା ଜଣେ ଜଗତରେ ଗୁରୁଦେବଙ୍କୁ ଅବମାନନା କରି ଲୋକ ଆଜି ବଡ଼ ହେଇଛି। ଜଣେ ପ୍ରଭୁପାଦଙ୍କର ଶିଷ୍ୟ ଆସିଥିଲେ, ମୁଁ ସେ ମହାରାଜଙ୍କ ନାଁ ଜାଣିନି, ମୁଁ ନୂଆ ଭକ୍ତ ଥିଲି, ସେ ମୋତେ ଗୋଟିଏ କଥା କହିଥିଲେ ମୁଁ ଆଜି ପର୍ଯ୍ୟନ୍ତ ମନରେ ରଖିଛି। ସେ ଜଣେ ବିଦେଶୀ ମହାରାଜ, ଆମର ତ ସବୁ ଖରାପ ଅଭ୍ୟାସ ଥିଲା, ନୂଆ ଡିବିଟି ବେଳେ ଆମେ ପ୍ରସାଦ ପାଇଦେଇକି ଆଉ ମୁହଁ ଧୋଇ ନଥିଲୁ, ହାତ ଧୋଇଦେଲୁ, ନୂଆ ପୁରା ନୂଆ। ସେତେବେଳେ ସେ ଡାକିଲେ ମୁହଁ ଧୁଅ, ମୁହଁ ଧୋଇ ସେଠି ସେ ଡିସ୍କସନ କରୁଥିଲେ, ସେ ଗୋଟେ କଥା କହିଲେ ମୋର ମନରେ ଅଛି, ସେ ଇଂଲିଶରେ କହିଥିଲେ, ଯେତେବେଳେ ଜଣେ ଗୁରୁଦେବଙ୍କର ଆଦେଶ ଜଣେ ନ ପାଳନ କରେ, ଯେଭଳି ଗୋଟେ ଗଛର ପୁରା ଗଛଟା ଠିଆ ହେଇଥିବ କିନ୍ତୁ ମୂଳଟା କଟା ହେଇଯାଇଥିବ, କିନ୍ତୁ ମୂଳଟା କଟା ହେଇଗଲା ପରେ ଗଛର ଗ୍ରୀନ ଅଂଶଟା ଯିବ ନା, ଗଛ ସବୁଜ କିଛି ଦିନ ପାଇଁ ରହିବ। ଆମେ ଭାବିବା ଉଚିତ ନୁହେଁ ଗଛର ମୂଳ କଟା ହେଇଛି ମାନେ ଗଛ ବି ବଞ୍ଚିକି ରହିଛି, ଆରେ ଗଛର ମୂଳ କଟା ହେଇଛି ନା, ଗ୍ରୀନଟା କିଛି ଦିନ ପାଇଁ ରହିବ। ସେଭଳି ଯେଉଁମାନେ ଗୁରୁଦେବଙ୍କର ଆଦେଶ ପାଳନ କରୁନାହାନ୍ତି, ସେମାନେ ବହୁତ ମଠା ମନ୍ଦିର ଯାହା କିଛି କରନ୍ତୁ ନା କାହିଁକି, ଏ କିଛି ଦିନ ପାଇଁ ଗ୍ରୀନ ଦେଖାଯିବ କିନ୍ତୁ ମୂଳରେ କଟା ହେଇଯାଇଛି ନା। ତେଣୁ ଗୁରୁଦେବଙ୍କର ଆଦେଶକୁ ଅବମାନନା କରି, ଗୁରୁଦେବଙ୍କୁ ଅପମାନନା କରି କେହି ଜଗତରେ ବଡ଼ ହେଇନାହାନ୍ତି, କେହି କୀର୍ତ୍ତି ଲାଭ କରିନାହାନ୍ତି। କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଯୁକ୍ତି ଦେଉଛନ୍ତି, ଆରେ ବୃହସ୍ପତି ଯାହା କହୁଛନ୍ତି ଇନ୍ଦ୍ରଙ୍କୁ କେବଳ ପ୍ରବୋଧନ ଦେବା ପାଇଁ, ବଳି ମହାରାଜ ଯଦି ଅପମାନ କଲେ ସେ ଚାରିଟା ପ୍ରଫିଟ୍ ପାଇଲେ, ବଳି ମହାରାଜ ଚାରିଟା ପ୍ରଫିଟ୍ ପାଇଛନ୍ତି। କଣ କଣ ବର୍ତ୍ତମାନ କହୁଛନ୍ତି, ବିଷ୍ଣୁ ଭକ୍ତି ଅନୁକୂଳ ସହ ବିପ୍ରପମାନମ ସ୍ତସ୍ୟ ମହାକୀର୍ତ୍ତି। ପ୍ରଥମ ହେଲା ମହାକୀର୍ତ୍ତି, ପ୍ରଭୁ ମହାକୀର୍ତ୍ତି ପ୍ରଦାନ କଲେ, ଏବଂ ସ୍ୱର୍ଗାଧିକମ ସୁତଲଭୋଗମ, ଯେଉଁ ଭିକାରୀ ଭଳି ଯେଉଁ ଇନ୍ଦ୍ର ପୋଷ୍ଟାକ ତାଙ୍କ ନିକଟରୁ ମାଗିକି ନେଲେ, ଏଠି ମାଗିକି ନେଇ ବିଶ୍ୱକର୍ମାଙ୍କୁ କହି ସୁତଳରେ ଇନ୍ଦ୍ର ଭୋଗ ଠାରୁ, ଇନ୍ଦ୍ରପୁର ଠାରୁ ଅଧିକ ଭୋଗରେ ତାଙ୍କୁ ସେଠି ରଖିଲେ, ସୁତଳ ଲାଭ କଲେ। ତେଣୁ ବଳି ମହାରାଜଙ୍କର ଲସ୍ କଣ? ଏବଂ ଦ୍ୱାରପାଳୀକୃତ ବିଷ୍ଣୁତ୍ୱ, ବିଷ୍ଣୁକୁ ଦ୍ୱାରପାଳ କରାଇଦେଲେ, ବିଷ୍ଣୁ ତାଙ୍କର ଦ୍ୱାରପାଳ ହେଇକି ଆଜି ବି ଅଛନ୍ତି ନା, ଆଜି ପର୍ଯ୍ୟନ୍ତ ଅଛନ୍ତି। କେତେବେଳେ ଭଗବାନଙ୍କର ସିକ୍ୟୁରିଟି ଗାର୍ଡ ଡ୍ୟୁଟି ଶେଷ ହେବ ବଳି ମହାରାଜଙ୍କ ନିକଟରୁ କିଛି କୁହାଯାଇପାରିବ ନା, ଭଗବାନ ଦ୍ୱାରପାଳ ରୂପରେ ବର୍ତ୍ତମାନ ବି ଅଛନ୍ତି। ଅଷ୍ଟମ ମନ୍ତରରେ ଯେତେବେଳେ ଇନ୍ଦ୍ର ହେବେ ସେତେବେଳେ କଣ ହେବ ତ ଭାଗବତରେ ବର୍ଣ୍ଣନା କରାଯାଏନି, ଭଗବାନ ଫ୍ରି ପାଇବେ କି ନାହିଁ। ରାବଣ ବି ଥରେ ଆସିଥିଲେ, ପଞ୍ଚମ ସ୍କନ୍ଦ ଭାଗବତରେ ଆପଣ ଯେତେବେଳେ ସୃଷ୍ଟି ବର୍ଣ୍ଣନା ଦିଆଯାଉଛି ସେଠି ଏଇ କଥା କୁହାଯାଉଛି, ରାବଣ ବି ଥରେ ଆସିଥିଲେ, ତାଙ୍କର ଈର୍ଷା ହେଲା, ଆରେ ବଳି ଅସୁରକୂଳରେ ଜନ୍ମ ହେଇଛି, ମୁଁ ବି ସମାନ ଲୋକ ନା ବଳି ଭଳି, ବଳି କାହିଁକି ଏ ସୁତଳରେ ଏତେ ସୁନ୍ଦର ଭୋଗ କରିବ, ମୁଁ ଭୋଗ କରିବି, ଯାଉଛି ବଳିକୁ ପରାସ୍ତ କରିକି ମୁଁ ରାଜା ହେଲି। ଯେତେବେଳେ ରାବଣ ଆସିଛନ୍ତି, ଭଗବାନ ତ ସେଠି ଦ୍ୱାରପାଳ ରୂପରେ ରହିଛନ୍ତି, ତେଣୁ ଭଗବାନ ତ ଦରବାର ରୂପ ରହିଛନ୍ତି, ଦେଖିଲେ ରାବଣ ଆସୁଛନ୍ତି। ଭଗବାନ ତ ବେଦହଂ ସମତି ତାନି ବର୍ତ୍ତମାନ ଅର୍ଜୁନ ଭବିଷ୍ୟାଣି ଚ ଭୂତାନି ମାତୁ ବେଦନା କଶ୍ଚନ। ସେ ତ ରାବଣର ମନୋଭାବ ଜାଣନ୍ତି। ରାବଣ ଆସିବା ପୂର୍ବରୁ ଭଗବାନ ବାମନଦେବ କେବଳ ବିଷ୍ଣୁ ତାଙ୍କର ବୃଦ୍ଧ ଅଙ୍ଗୁଷ୍ଠରେ ଗୋଟେ ଲାତ ମାରିଲେ, କେତେ ମାଇଲ ମୁଁ ତ ଭୁଲିଗଲିଣି, 80,000 ଯୋଜନ, ହଁ 80,000 ଯୋଜନ ଦୂରରେ ପଡ଼ିଲା ରାବଣ। ଭଗବାନ ତ ଆଜି ବି କହିଛନ୍ତି, ଆପଣ ଶୁଣିବେ ତାଙ୍କ ସ୍ୱତଳ ଲୋକକୁ ପଠାଉଛନ୍ତି ଭଗବାନ ବଳି ଆଉ ପ୍ରହ୍ଲାଦ ମହାରାଜ ଠିଆ ହେଇଥିବେ, ସେ କହିବେ ତୁମେ ଯାଅ ସୁତଳ ଭୋଗ କର, ମୁଁ ହିଁ ମୋ ଦ୍ୱାର ପାଳ ହେଇପାରିବି। ସେତେବେଳେ ପ୍ରହ୍ଲାଦ କାନ୍ଦିବେ, ପ୍ରଭୁ ଆମର ବଂଶ ପ୍ରତି ଆପଣଙ୍କର କାହିଁକି ଏଭଳି ଅହେତୁକି କୃପା। ଆଉ ବଳି ମହାରାଜ ତ କାନ୍ଦି କାନ୍ଦି କହିବେ, ଓହୋ ପ୍ରଣାମସ୍ୟ ଓହୋ ପ୍ରଣମ୍ୟମ କୃତ କୃତ ମମୋଦସ୍ୟ, ପ୍ରଭୁ ଆପଣ ମୋର ଦ୍ୱାରପାଳ ହେବେ କିନ୍ତୁ ମୋର ଯୋଗ୍ୟତା କଣ ଜାଣିଛନ୍ତି? ଆପଣଙ୍କର ଯୋଗ୍ୟତା ତ ମହାନ କିନ୍ତୁ ମୋର ଯୋଗ୍ୟତା, ମୁଁ ଆପଣଙ୍କୁ ଏତେ କାର୍ଯ୍ୟ କଲା ପରେ ଗୋଟେ ପ୍ରଣାମ ବି କରିପାରିଲିନି। ମୁଁ ଯେତେବେଳେ ଜାଣିଲି ଆପଣ ବିଷ୍ଣୁ ବୋଲି ଆପଣ ମୋତେ ବନ୍ଧନ କରିଦେଇଛନ୍ତି ନା, ମୁଁ ଆପଣଙ୍କୁ ଗୋଟେ ପ୍ରଣାମ କରିପାରିନି, କିନ୍ତୁ ବିନା ପ୍ରଣାମରେ ଅର୍ଦ୍ଧ ପ୍ରଣାମ କରିଛି। ଅର୍ଦ୍ଧ ପ୍ରଣାମ ମାନେ କେବଳ ମସ୍ତକକୁ ନଇଁଛି, ତା ପାଇଁ ଆପଣ ମୋର ସୁତଳ ଲୋକରେ ଆପଣ ଦ୍ୱାରପାଳ ହେଇ ରହିବେ। ଆପଣ ପ୍ରହ୍ଲାଦ ମହାରାଜ ଆଉ ବଳି ମହାରାଜ ଦୁଇଜଣ କାନ୍ଦି କାନ୍ଦି କହୁଛନ୍ତି, ପ୍ରଭୁ ଆପଣ ଏ ବରଟା ଫେରେଇନେ ଆଉ କିଛି ବର ଦିଅନ୍ତୁ, ଆମେ ସୁତଳ ଲୋକକୁ ଯିବୁ କିନ୍ତୁ ଆମେ ଏଇ ବର ଚାହୁଁନା ଯେ ଆପଣ ଆମର ଦ୍ୱାରପାଳ ହେଇ ରହନ୍ତୁ। କଣ ବଳି ମହାରାଜଙ୍କର ଲସ୍ ହେଇଛି? ବୃହସ୍ପତି ଯେଉଁ ପ୍ରବଚନ ଦଉଛନ୍ତି ଇନ୍ଦ୍ରଙ୍କୁ, ଅବମାନ କରି ତାଙ୍କର କିଛି ଅସୁବିଧା ହେଇନି, ମହାକୀର୍ତ୍ତି ଲାଭ କଲେ, ଦ୍ୱିତୀୟରେ ସ୍ୱର୍ଗାଧିକ ସୁତଳ ସୁଖ ଭୋଗ କଲେ ଏବଂ ଦ୍ୱାରପାଳ କଲେ, ଏବଂ ଭାବି ମନନ୍ତରେ ଇନ୍ଦ୍ରତ୍ୱାତ୍ ଅର୍ଥମ ଅଭୂତ ଇତି ଜ୍ଞେୟମ୍, ଏବଂ ଅଷ୍ଟମ ମନ୍ୱନ୍ତରରେ ଭଗବାନ ନିଜେ ସାର୍ବଭୌମ ରୂପରେ ଆସିବେ, ସେ ବାମନଦେବ ଏବଂ ତାଙ୍କର ମାତା ସରସ୍ୱତୀ, ପିତା ବେଦଗୁହ୍ୟ, ଏଇ ଉପେନ୍ଦ୍ର ଏଇ ପୁରନ୍ଦରଙ୍କ ନିକଟରୁ, ଏଇ ଯେ ଇନ୍ଦ୍ର ହେଲେ ସେଇ ଇନ୍ଦ୍ରଙ୍କ ନିକଟରୁ ପୁଣି ଛଡ଼େଇକି ନେଇ ପୁଣି ବଳି ମହାରାଜଙ୍କୁ ଇନ୍ଦ୍ର ପୋଷ୍ଟିଲେ। ତେଣୁ ଲସ୍ କଣ? କିଛି ଲସ୍ ନାହିଁ। ତେଣୁ ଇନ୍ଦ୍ର ଯେଉଁ ପଚାରୁଛନ୍ତି କେତେବେଳେ ଶତ୍ରୁଙ୍କର ବିପର୍ଯ୍ୟୟ ହେବ, ବୃହସ୍ପତି କହିଲେ କେବଳ ଶତ୍ରୁଙ୍କର ବିପର୍ଯ୍ୟୟ ହେବ ଯେତେବେଳେ ସେ ବ୍ରାହ୍ମଣମାନଙ୍କୁ ଅବମାନନା କରିବ। ତେବେ ବର୍ତ୍ତମାନ ପଚାରୁଛନ୍ତି, ଯେତେବେଳେ ଏତିକି କହିଦେଇଛନ୍ତି ଇନ୍ଦ୍ର, କିନ୍ତୁ ଏତେ ସରଳ ଏତେ ସୁନ୍ଦର ଶିଷ୍ୟ, ଗୁରୁ ଆଦେଶ ଦେବା ମାତ୍ରେ ସାଙ୍ଗେ ସାଙ୍ଗେ ଚାଲିଲେ। ଗୁରୁଙ୍କର ଆଦେଶକୁ ଗୁରୁଦେବ ଯାହା କୁହନ୍ତି ନିର୍ବିଚାରରେ ଗ୍ରହଣୀୟ, ଗୁରୁଦେବ ଯେଉଁ ସେବା ଦେଉଛନ୍ତି ନିର୍ବିଚାରରେ ଗ୍ରହଣୀୟ। ଏବଂ ସୁମନ୍ତ୍ରିତ ଅର୍ଥାସ୍ତେ ଗୁରୁଣମ୍ ଅର୍ଥାନୁଦର୍ଶିନା, ଗୁରୁ କିଭଳି ଅର୍ଥାନୁଦର୍ଶିନା, ସୁମନ୍ତ୍ର କାର୍ଯ୍ୟ ସୁମନ୍ତ୍ରିତ କାର୍ଯ୍ୟ, ଯେଉଁ କାର୍ଯ୍ୟଟାକୁ ସେ କହିଛନ୍ତି ବହୁତ ବିଚାର କରି କହିଛନ୍ତି, କାରଣ ତ୍ରିକାଳଜ୍ଞ ନା ବୃହସ୍ପତି। ଏବଂ ସୁମନ୍ତ୍ରିତ ଅର୍ଥାସ୍ତେ ଗୁରୁଣମ୍ ଅର୍ଥାନୁଦର୍ଶିନା, ଗୁରୁ ଜାଣନ୍ତି ଶିଷ୍ୟର କିଭଳି ମଙ୍ଗଳ ହବ। ବୃହସ୍ପତି ସାଙ୍ଗେ ସାଙ୍ଗେ ଇନ୍ଦ୍ର ତୁମେ ଛାଡ଼ିକି ପଳାଅ, ଇନ୍ଦ୍ର ଆଉ କିଛି କହିଲେ ନା, ସାଙ୍ଗେ ସାଙ୍ଗେ ଚାଲି ଛାଡ଼ି ଚାଲିଗଲେ। ଆମେ ହେଇଥିଲେ କଣ କହିଥାନ୍ତେ ଆପଣ ଚିନ୍ତା କରନ୍ତୁ ନା, ଆମେ କଣ କରିଥାନ୍ତେ? ଯେଭଳି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଗୁରୁ ଶିଷ୍ୟ ବିଷୟରେ ଗୋଟେ ଗଳ୍ପ କୁହନ୍ତି, ଗୋଟେ ଘରେ ଗୋଟେ ଧନୀର ପୁତ୍ର ଥିଲା, ସେ ଧନୀର ପୁତ୍ର ତାର ସବୁ ପାଠ ଭଲ ହୁଏ କିନ୍ତୁ ମ୍ୟାଥମେଟିକ୍ସ ହୁଏ ନା, ଅଙ୍କ ହୁଏ ନା, ଗଣିତ ହୁଏ ନା। ତେଣୁ ଯିଏ ମହାଜନ ସେ ଗୋଟେ ମାଷ୍ଟର ଆଣିଲା, ସେ ମାଷ୍ଟର କଣ କରିବ ନା ଗଣିତ ପଢିବ, ସ୍ପେଶାଲ ମ୍ୟାଥମେଟିକ୍ସ ପଢିବ। ପିଲାଟା ହଉଛି ଅଳସୁଆ, ସେ ପୁତ୍ର ଯେ ସେ ଗଣିତକୁ ମୋତେ ଭଲ ପାଏ ନା, ସେ ଗଣିତ ପଢିବା ପାଇଁ ଚାହେଁ ନା। ତେଣୁ ସେ କଣ କଲା, ଯେତେବେଳେ ଗୁରୁ ଆସିକି ତାକୁ ଅଙ୍କ କଷେଇ ଦେବେ ସେଠୁ ସେ ଦେଖିବ, ଏବଂ ଗୁରୁଦେବ କହିବେ ତୁ ଅଙ୍କ କଷ, ସିଏ ଅଙ୍କ କଷିବାକୁ ଭଲ ପାଇବ, ସିଏ ଭାବେ ଅଙ୍କ କଷିବାଟା ଗୁରୁଙ୍କର କାମ, ମୋର କଣ କାମ। ଏବଂ ଥରେ ପଚାରୁଛି ଗୁରୁଦେବ ତାର ବାପାକୁ ପଚାରୁଛି, ବାପା ଗୁରୁଦେବ ବସିଛନ୍ତି, ତାଙ୍କ ଗୁରୁଦେବ ଆଗରୁ ଆସିକି ଚା ଫା ଟିକେ ଖାଇକି ବସିବେ, ତାପରେ ତ ଶିଷ୍ୟ ଯିବ ନା। ତେଣୁ ଇଏ ପଚାରୁଛି ବାପା, ତାଙ୍କ ପରିବାର ଲୋକ, ବାପା ମାଷ୍ଟରକୁ ସାର୍ଙ୍କୁ ମ୍ୟାଥମେଟିକ୍ସ ଟିଚରକୁ କେତେ ଟଙ୍କା ଦରମା ଦେଉଛ ନା, 15 ଟଙ୍କା, 15 ଟଙ୍କା ଦରମା, 15 ଟଙ୍କା ଖାଇବା, 30 ଟଙ୍କା ଆମର ଖର୍ଚ୍ଚ ହଉଛି, ଲାଭ କଣ ସେ ବେଳା ମାଷ୍ଟର ନା, କଣ ହେଲା ପୁତ୍ର?
আরে মতে যদি গণিত কষি পড়ব তাহলে মাস্টর কাইকি আসলা আরে মাস্টর গণিত মানে সি গণিত কষি কিন্তু মাস্টর গণিত কষুচি কী না পিলা প্র্যাকটিস করবে সে গণিত গণিতের পাস করবে কিন্তু পিলা বুঝুচি গণিত কষিটা হচ্ছে মাস্টর কাম মো বাপা সেই তাকে রখিছি না মু কাই গণিত কষি মাস্টর কলা ই মোর ভাল গণিত স্টুডেন্ট ভক্তিদান ঠাকুর এই গল্পটি কই সারা পরে শিষ্য শিষ্য মানে কি বলে না এই স্টুডেন্ট ভাল গুরুদেব যখন সেবা দিকে আরে মঠর সেবা বিগ্রহঙ্কর সেবা ই গুরুদেব মন্দির করছেন গুরুদেব শিষ্য সেটা গুরুদেবর কাম মোর কোন কাম কি গুরুদেবঙ্কর বই প্রচার হব গুরুদেবঙ্কর যা মঠ মন্দির এটা মঠ মন্দিরটা গুরুদেবঙ্কর সেটা গুরুদেবর কাম না গুরুদেব মতো কাই কোন অঙ্ক কষিয়া অঙ্ক কষিবাটা গুরুদেবঙ্কর কাম এটা মোর কাম তেমন সেবাপত্র যা গুরু দৌরান যা আদেশ সেটা গুরুঙ্কর কাম গুরু মন্দির করে গুরু বুঝবে মতো কাই গুরুদেব ট্যাক্স রে পকাউছেন কেবল গুরু মতো কোণ করতে রোষেবাস করে সে প্রসাদ দিয়ে দিই কুহ বাপা তু বেড কু যা তোমার শয়ন আরতি হো ই অবস্থা না কিন্তু ইন্দ্রদেব তা নুহতি গুরুদেব আদেশ দেলে মানে যথানুরূপ তাঙ্গে সঙ্গে সঙ্গে হিত্বা ত্রিবিষ্টপম জগমু গ্রীবাণম কাম রূপিণ হিত্বা গুরুদেবঙ্କ মুখরু বাক্য বাহারিলা এ মহান চরিত শুণন্তু ইন্দ্র বডি ইন্দ্র জন সাধারণ ব্যক্তি নুহতি গুরুঙ্କର আদেশ কিভাবে পালন করছেন গুরুমুখ পদ্ম বাক্য বাহারিলা আদেশ হিত্বা ত্রিবিষ্টপম জগমু সঙ্গে সঙ্গে চালে এবং অর্ডার দেলে সব দেবতা মানে চলো এটি আর রহা উচিত না গুরুদেব আদেশ দেলে হিত্বা ত্রিবিষ্টপম জগমু গ্রীবাণম কাম রূপিণম স্বর্গপ্রভু ছাড়িলে কেউ মানে না গ্রীবাণম দেবতা মানে কিভাবে ছাড়িলে না কাম রূপিণম বিশ্বনাথ চক্র ঠাকুর এটি কৌছেন যথেষ্ট রূপ ধারণে সমর্থ সন্ত নিলয়ম যত্র কুত্র বিচক্রু দেবতা মানে যেকোনসি রূপরে যাইপারিবে সেপাই আদেশ দেবা মাত্রে চাললে কিভাবে গলে না যথেষ্ট রূপ ধারণ সমর্থ সাংগে সাং স্বর্গপুরা ত্যাগ কলে বলি মহারাজ চারিঘরে ঘেরিকি রয়েছে সৈন্য মানে যুদ্ধ যুদ্ধ পাই অস্ত্র সব ধরিকি ঠিয়া হয়েছে কিন্তু যুদ্ধ হয়নি ইন্দ্র সহ সমস্ত দেবতা মানে লুকায়িত ভাবে সূক্ষ্ম রূপ ধরি সব পলাইগলে সমস্ত পলাইগলে বাহারিকি তেমন ইন্দ্র পোস্ট বর্তমান ফাঙ্কা হয়ে গেল তেমন বলি মহারাজ বহু সময় অপেক্ষা করে শঙ্খ বজাইলে গর্জন তর্জন কলার কিছু তো না তাপরে সৈন্য মানুষ আদেশ দেলে প্রবেশ করে দেখবা কি অনেক কারণ যোদ্ধা যে সে আটাক করা পূর্ব প্রথমে আহ্বান করবে আত্রীয় ধর্ম এইটা সে আহ্বান শুনলা মানে সঙ্গে সঙ্গে আসবে কিন্তু আসু না না বলি মহারাজ কিভাবে গলে আচ্ছা না দেবনারী মানে কেউঠি লে তাকে গলে কি না ই তো ভাগবত বর্ণনা হয়নি কিন্তু মহারাজ কথা শুনলি মহারাজ কোথায় না সবু দেবাঙ্গার মানুষ ছাড় দিয়ে গলে তুমি এটি বলি মহারাজ তাকে বিলকুল ডিস্টার্ব করে না সে সেভাবে খেলতে সে তাঁর সেভাবে ক্রীড়া করতে দুঃখে থাকে দেবাঙ্গনা মানে দেবতা মানে না দুঃখে অনেক এবং ইয়ার পরে সুখদেব গোস্বামী পরীক্ষিত মহারাজ অধ্যায় শেষ আড়ক নৌকরি আমি অধ্যায়টি শেষ করা দেবেশু নীলেশু বলি বিরোচন বলি বিরোচন পুরীম দেবিধানম অধিষ্ঠায়ম বসম নিন্যে জগত্রয়ম বসম নিন্যে জগত্রয়ম সো অধীনরে করে দেলে তিন জগৎকে বলি মহারাজ সে বলি মহারাজ কিয়ে না বলি বিরোচন পুরীম বিরোচনঙ্কর পুত্র যে বলি মহারাজ সে আজি স্বর্গলোককে স্বর্গলোকরে ইন্দ্র পদক অধিকার কলে এবং স্বর্গলোকরে ইন্দ্র মানে এটি কৌছেন না জগত্রয়ম তিন জগতর ভূ ভুবস্ব তিন জগতর অর্ধ উর্ধ আ মধ্য লোক ভূ লোকর সে ঈশ্বর তেমন বলি মহারাজ বর্তমানে ঈশ্বর হয়ে গেলে তিন জগতর অর্থাৎ ইন্দ্র পদের রহিলে দেবধানী মধিষ্ঠায় ইন্দ্র পদের রহিলে এবং শুক্রাচার্য জনক প্রথম তো দীক্ষার ইয়ে মানে যজ্ঞ চালিছি ই কেতাটা যজ্ঞ করেছিলে অনেশত যজ্ঞ করেছিলে অনেশতটা যজ্ঞ কলা পরে যাইছন্তি ইন্দ্রঙ্কু না অনেশতটা যজ্ঞ কলা পরে নাই
ଅନେଶତ ଯଜ୍ଞ ପରେ ଯେଉଁଦିନ କମ୍ପ୍ଲିଟ୍ ଶହେ ଯଜ୍ଞ ଷ୍ଟାର୍ଟ ହେଉଛି ସେଦିନ ବଳି ବାମନ ଦେବ ଆସିଛନ୍ତି, ଯାଇଛନ୍ତି ବଳି ମହାରାଜ ନିକଟକୁ। କାରଣ ଏଇଠି ଶୁକ୍ରାଚାର୍ଯ୍ୟ ବଡ଼ ଚାଲାକ ନା, ଇଏ ଅଳ୍ପ ଅଶ୍ୱମେଧ ଯଜ୍ଞ କରିଛନ୍ତି, ତାଙ୍କୁ ଇନ୍ଦ୍ରପଦରେ ଅଭିଷେକ କରି ବିଶ୍ୱଜିତା ନାମକ ଯଜ୍ଞରେ ଇନ୍ଦ୍ରପଦରେ ଅଭିଷେକ କରିଦେଲେ ଏବଂ ଗୁରୁକୃପା ପ୍ରଦାନ କରିଦେଲେ। କିନ୍ତୁ ଏଟା ଯେଉଁ ଗୋଟେ ଯାହା କୁହନ୍ତି କ'ଣ କୁହାଯାଏ, ଭଗବାନଙ୍କର ନିୟମ ବିରୋଧ କାର୍ଯ୍ୟ ନା। ଶୁକ୍ରାଚାର୍ଯ୍ୟ ଜାଣନ୍ତି ନା ଭଗବାନ ନିୟମ କରିଛନ୍ତି, କ'ଣ ନିୟମ କରିଛନ୍ତି ନା, ଯିଏ କେବଳ ଶହେ ଅଶ୍ୱମେଧ ଯଜ୍ଞ କରିବ ସେ ଇନ୍ଦ୍ର ହବ। ତେଣୁ ମୋର ଶିଷ୍ୟକୁ ଯଦି ବର୍ତ୍ତମାନ ମୁଁ ଭଗବତ ତେଜ ଦ୍ୱାରା ସ୍ପେଶାଲ କନସେସନରେ ଗୋଟେ ସ୍ପେଶାଲ ମର୍ସି ଦେଇକି ଏମ୍ପାୱାର୍ଡ କରିକି ବର୍ତ୍ତମାନ ଇନ୍ଦ୍ର ପୋଷ୍ଟରେ ବସେଇ ଦେଇଛି, କିନ୍ତୁ ଭଗବାନଙ୍କର ଗୋଟେ ନିୟମ ଅଛି ନା, ଶାସ୍ତ୍ର ନିତ୍ୟ ମୋତେ ମାନିବାକୁ ପଡ଼ିବ ନା। ତେଣୁ ବର୍ତ୍ତମାନ ବଳି ମହାରାଜ ଇନ୍ଦ୍ର ହେଇଗଲା ପରେ ବଳି ମହାରାଜଙ୍କୁ ବର୍ତ୍ତମାନ ଏନଗେଜ୍ କରୁଛନ୍ତି ସେବାରେ, କ'ଣ କରୁଛନ୍ତି, ତଂ ବିଶ୍ୱଜୈନଂ ଶିଷ୍ୟଂ ଭୃଗବଃ ଶିଷ୍ୟବତ୍ସଳା ସତେନ ହୟ ମେଧାନଂ ଅନୁବ୍ରତ ଅଜାଜୟନ୍। ତଂ ବିଶ୍ୱଜୈନଂ ଶିଷ୍ୟ, ଗୁରୁଙ୍କର କେତେ ଡ୍ୟୁଟି ଦେଖନ୍ତୁ, କେତେ ହେଭି ଡ୍ୟୁଟି। ସବୁ ସମୟରେ ଶୁକ୍ରାଚାର୍ଯ୍ୟ ତାଙ୍କ ପଛେ ପଛେ ଲାଗିକି ରହିଛନ୍ତି। ତଂ ବିଶ୍ୱଜୈନଂ ଶିଷ୍ୟ, ସେ ବିଶ୍ୱଜୟୀ ଶିଷ୍ୟଙ୍କୁ ଭୃଗବ ଶୁକ୍ରାଚାର୍ଯ୍ୟ ସବୁବେଳେ ଶୁକ୍ର ଶୁକ୍ର ନ କହି ବେଶୀ ଭୃଗ ବୋଲି କହୁଛନ୍ତି, କାରଣ ଭୃଗ ଋଷିଙ୍କ ବଂଶରେ ଜନ୍ମ ହୋଇଛନ୍ତି ନା। କେତେ ମହାନ ଶୁକ୍ରାଚାର୍ଯ୍ୟଙ୍କର ଗୁଣ, ସେଟାକୁ ଭୃଗବ ଭୃଗବ କହୁଛନ୍ତି, ଭୃଗବ ଶିଷ୍ୟ ବସିଲା। ବହୁତ ବଳି ମହାରାଜଙ୍କୁ ଭଲ ପାଉଥିଲେ, ବହୁତ ଭଲ ପାଉଥିଲେ। ଆଉ ବଳି ମହାରାଜ ଯିଏ ଜୀବନ ପାଇଛନ୍ତି ଗୁରୁଦେବଙ୍କ ନିକଟରୁ, ଦୁଇଟା ଜୀବନ ପାଇଲେ, ଗୋଟିଏ ଜୀବନ ତ ପ୍ରାଣରୁ ପାଇଲେ, ଆଉ ଗୋଟିଏ ଜୀବନ ତାଙ୍କୁ ଗୁରୁଦେବଙ୍କୁ ସେବା କରି ପାଇଲେ। ଗୁରୁଦେବଙ୍କୁ ସେବା କରି କୃପାପ୍ରାପ୍ତ ହେବା ଗୋଟେ ନୂତନ ଜୀବନ, କୃଷ୍ଣ ଚେତନା ଲାଭ କରିବା ଗୋଟେ ନୂତନ ଜୀବନ, ସେ ଜୀବନରେ ସେ ଆସ୍ୱାଦନ ଏ ଭୌତିକ ଜଗତରେ ନାହିଁ। ଯେଉଁଭଳି ପ୍ରଭୁପାଦଜୀ ମହାରାଜ ଏତେ ଆସ୍ୱାଦନ କରୁଥିଲେ, ନାମ କୀର୍ତ୍ତନ, ନାମ ଭଜନ, ପ୍ରବଚନ, ଜଣେ ଚାହିଁଲେ କେବଳ କଣ, ଜଣେ 70 ବର୍ଷର ଜଣେ ବୃଦ୍ଧ କାହିଁକି ଏତେ ଉତ୍ସାହ ତାଙ୍କ ଅନ୍ତର ଭିତରେ ଆସୁଛି, ସେ ଗୋଟେ ଜୀବନ। ଗୁରୁଦେବ ସେଥିପାଇଁ କହୁ, ତୁମେ ଜୀବନ ଦେବାକୁ, କୃଷ୍ଣ ଚେତନା ହଉଛି ଜୀବନ, ଆଉ ସେ ଜୀବନ ଜଣେ ପ୍ରାପ୍ତ ହବ ଗୁରୁଦେବଙ୍କ କୃପାରୁ। ତେଣୁ ବଳି ମହାରାଜ ଦୁଇଟି ଜୀବନ ପାଇଛନ୍ତି, ଏ ଶରୀର ପାଇଲେ, ଶରୀର ନଷ୍ଟ ହେଇଥିଲା ତାକୁ ଶୁକ୍ରାଚାର୍ଯ୍ୟ ଜୀବିତ କଲେ, ଏବଂ କୃପା ଦେଇ ଗୋଟେ ଜୀବନ ଦେଇଛନ୍ତି, ଏବଂ ସେ କୃପାଟାକୁ ବଳବତ୍ତୀ କରିବା ପାଇଁ ବର୍ତ୍ତମାନ ଏଠି କଣ କରୁଛନ୍ତି ନା, ଶିଷ୍ୟବତ୍ସଳା ଭୃଗବ ବର୍ତ୍ତମାନ କଣ କଲେ ନା, ସତେନ ହୟ ମେଧାନମ ଅନୁବ୍ରତ ଅଜାଜୟନ, ତାଙ୍କୁ ଅନୁବ୍ରତି କରିଦେଲେ, ଦୀକ୍ଷିତ କରିଦେଲେ, କହିଲେ ବଳି ତୁମକୁ ମୁଁ ସ୍ପେଶାଲ କନସେସନରେ ଇନ୍ଦ୍ର ପୋଷ୍ଟ ଦେଇଦେଇଛି ବର୍ତ୍ତମାନ ସ୍ପେଶାଲ ମର୍ସିରେ, କିନ୍ତୁ ମୁଁ ଇନ୍ଦ୍ର ପୋଷ୍ଟ ରହିବାକୁ ହେଲେ 100ଟା ଅଶ୍ୱମେଧ ଯଜ୍ଞ କରିବାକୁ ପଡ଼ିବ, ତେଣୁ ତୁମେ ଯେତେ ଶୀଘ୍ର ପାରୁଛ ଅଶ୍ୱମେଧ ଯଜ୍ଞ କର। ତେଣୁ ବଳି ମହାରାଜ 99ଟା ଅଶ୍ୱମେଧ ଯଜ୍ଞ କରିସାରିଛନ୍ତି, ଏଣେ ଅଶ୍ୱମେଧ ଯଜ୍ଞ କରିଚାଲିଛନ୍ତି ଏବଂ ସୁନ୍ଦର ସୁଶାସନ କରୁଛନ୍ତି ପୁରନ୍ଦର ଠାରୁ। ଶୁକଦେବ ଗୋସ୍ୱାମୀ ନିଜ ମୁଖରେ ପ୍ରଶଂସା କରୁଛନ୍ତି, ଆରେ ଉପେନ୍ଦ୍ର କଣ ଶାସନ କରିବେ, ଏଟା କଣ ପୁରନ୍ଦର କଣ ଶାସନ କରିବେ, ଇନ୍ଦ୍ର ସେ ତ ଭୋଗରେ ବହୁ ସମୟ ରହୁଥିଲେ, ଏ ବ୍ରାହ୍ମଣ ବତ୍ସଳ ଥିଲେ ବଳି ମହାରାଜ, ସମସ୍ତେ ତାଙ୍କର ସେ ଇନ୍ଦ୍ର ରହିବା ସମୟରେ ସମସ୍ତେ ସୁଖରେ ଥିଲେ। ତେଣୁ ଶୁକ୍ରାଚାର୍ଯ୍ୟ ତାଙ୍କୁ ବହୁତ ପ୍ରେରଣା ଦେଉଥିଲେ, ତୁମେ ଅଶ୍ୱମେଧ ଯଜ୍ଞ କର, ମୁଁ ଚାହୁଁଛି ତୁମେ ଇନ୍ଦ୍ର ହେଇକି ରୁହ। ତେଣୁ 99ଟା ଅଶ୍ୱମେଧ ଯଜ୍ଞ କରିଛନ୍ତି, କିନ୍ତୁ ଇତି ଭିତରେ ଏହା ପର ଅଧ୍ୟାୟରେ ଆପଣ ଶୁଣିବେ, ଇନ୍ଦ୍ର କିଛି ପ୍ଲାନ କରୁନାହାନ୍ତି, କାରଣ ଗୁରୁଦେବ କହିଦେଇଛନ୍ତି ନା କାଳକୁ ପ୍ରତୀକ୍ଷା କର। ଇନ୍ଦ୍ର ବିନା ପ୍ଲାନରେ ସବୁ ଦେବତାମାନେ କେଉଁଠି କେଉଁଠି ରହିଛନ୍ତି ତାର ହିସାବ ପତ୍ର କିଛି ଭାଗବତରେ ନାହିଁ, କେଉଁଠି ଲୁଚିକି ରହିଛନ୍ତି ଇନ୍ଦ୍ର ବି କିଛି ପ୍ଲାନ କରନ୍ତି, କାରଣ ଗୁରୁଦେବ ଆଦେଶ ଦେଇଛନ୍ତି ଯେତେବେଳେ ଶତ୍ରୁଙ୍କର ବିପର୍ଯ୍ୟୟ ହବ ସେତେବେଳେ ଆମେ ଯିବୁ, ସେ କିଛି ଯୋଜନା କରୁନାହାନ୍ତି। ଆଉ ଇନ୍ଦ୍ର ହଉଛନ୍ତି ତାଙ୍କର ପୁତ୍ର, ଶିବି କଶ୍ୟପ ମୁନିଙ୍କର ପୁତ୍ର ନା, କଶ୍ୟପ ମୁନି ବି କିଛି ଯୋଜନା କରୁନାହାନ୍ତି, ମୋର ପୁତ୍ର, ଆରେ ମୋର ଯେଉଁ ପୁତ୍ର ଇନ୍ଦ୍ର ସିଂହାସନ ମୋର ସେ ପୁତ୍ର ନା। କିନ୍ତୁ କଶ୍ୟପଙ୍କର ଦେବତାମାନଙ୍କର ମାତା ଅଦିତି ସିଏ ଯୋଜନା କଲେ, ସିଏ ସହି ପାରିଲେ ନା, ବଳି ମହାରାଜ ରାଜା ହେଲେ ଇନ୍ଦ୍ର ହେଲେ ଅଦିତି ସହ କରିପାରିଲେ ନା, ଋଷି ଭଗବାନଙ୍କୁ ପ୍ରାର୍ଥନା କଲେ, ଏବଂ ଆର ଅଧ୍ୟାୟ ନେକ୍ସଟ ଅଧ୍ୟାୟ ଆମେ ଶୁଣିବା କିଭଳି ପୟବ୍ରତ କଲେ ଏବଂ ବାମନ ଦେବ ଆସିଲେ। ଏଇ 99 ଅଶ୍ୱମେଧ ଯଜ୍ଞ ତାଙ୍କର ଇନ୍ଦ୍ରପ୍ରସ୍ଥକୁ ହରଣ କରିବେ। କାରଣ ଭଗବାନ ଜାଣନ୍ତି ଯଦି 100 ଅଶ୍ୱମେଧ ଯଜ୍ଞ କରିଦେବ ଆଉ ମୁଁ ତାଙ୍କୁ ଇନ୍ଦ୍ରପ୍ରସ୍ଥରୁ ବାହାର କରିପାରିବିନି। ଏଣେ ଏପଟରେ କଣ ହେଇଛି ନା, ଶୁକ୍ରାଚାର୍ଯ୍ୟଙ୍କର କୃପାଟା କାହା ଉପରେ ରହୁଛି, ବଳି ମହାରାଜଙ୍କ ଉପରେ, କିନ୍ତୁ ଅଦିତି ସତୀ ନା ସିଏ ସ୍ୱାମୀଙ୍କୁ ପ୍ରସନ୍ନ କରି, ସ୍ୱାମୀଙ୍କୁ ପ୍ରସନ୍ନ କରି ଜଣେ ଭକ୍ତକୁ ପ୍ରସନ୍ନ କରିବା ମାନେ ଭଗବାନଙ୍କର କୃପା ମିଳିଗଲା। ତେଣୁ ସିଏ କାହାକୁ ପ୍ରସନ୍ନ କରିଦେଇଛନ୍ତି ନା କଶ୍ୟପଙ୍କୁ, କଶ୍ୟପଙ୍କୁ ପ୍ରସନ୍ନ କରି ସେ କଶ୍ୟପଙ୍କର କୃପାକୁ ଧାରଣ କରି ରହିଛନ୍ତି। ତେଣୁ ଦୁଇ ଜଣ ଦୁଇଟା ଭକ୍ତି କୃପାକୁ ଧରିକି ବସିଛନ୍ତି, ଭକ୍ତ କୃପାକୁ। ବଳି ମହାରାଜ ମଝିରେ ଆସି ଉପାୟ ସୃଷ୍ଟି କରିବେ, ସେଥିପାଇଁ ସେ 900 ଅଶ୍ୱମେଧ ଯଜ୍ଞ ଚାଲି ଆସିବେ। ତେଣୁ 100ଟା ଅଶ୍ୱମେଧ ଯଜ୍ଞ କରିବା ପାଇଁ ବଳି ମହାରାଜଙ୍କୁ ଇନ୍ସପାଇରେସନ୍ ଦେଲେ, କର ଶୀଘ୍ର ଶୀଘ୍ର, ମୁଁ ଚାହୁଁଛି ମୋ ଶିଷ୍ୟ ହିଁ ତୁମେ ଏ ଇନ୍ଦ୍ର ହେଇକି ରହ। ଏବଂ ତତ୍ତତ୍ତାନୁଭାବେନ ଭୁବନ ତ୍ରୟ ବିଶ୍ରୁତମ କୀର୍ତ୍ତିଂ ଦିକ୍ଷୁ ବିତତ୍ୱାନମ ସରେଜ ଉଡୁରାଟ ଇବ। ବଳି ମହାରାଜ କିଭଳି ଶାସନ କଲେ ସୁଖଦେବ ଗୋସ୍ୱାମୀ ନିଜ ମୁଖରେ କହିଛନ୍ତି। ୟା ପୂର୍ବ ଶ୍ଳୋକରେ ଦେଖନ୍ତୁ, ଆପଣ ଭାବୁଥିବେ ଶୁକ୍ରାଚାର୍ଯ୍ୟ କାହିଁକି ତାଙ୍କୁ 100 ଏ 100ଟି ଅଶ୍ୱମେଧ ଯଜ୍ଞ କରିବା ପାଇଁ କହିଲେ, ସ୍ୱାମୀପାଦ ସ୍ପଷ୍ଟ କରିଦେଇଛନ୍ତି। ଯଦି ଶ୍ଳୋକରେ ଜିନିଷ ନାହିଁ, ସ୍ୱାମୀପାଦ ସ୍ପଷ୍ଟ କରିଦେଇଛନ୍ତି, ଏବଂ ପ୍ରାପ୍ତମ ଇନ୍ଦ୍ରପଦମ ସ୍ଥିରୀକର୍ତ୍ତୁମ ଅଜାଜୟମ, ଏଟାକୁ ସ୍ଥିର ଇନ୍ଦ୍ରପ୍ରସ୍ଥକୁ ସ୍ଥିର କରିବା ପାଇଁ ତାଙ୍କୁ ପ୍ରତି କଲେ ଅଶ୍ୱମେଧ ଯଜ୍ଞ ଏଇଥିପାଇଁ କଲେ, ଏଟା ତୁମର ଫିକ୍ସ ହେଇକି ରହିବ ଇନ୍ଦ୍ରପ୍ରସ୍ଥ, ତୁମେ 100ଟା ଅଶ୍ୱମେଧ ଯଜ୍ଞ କର। ଏବଂ ଅଶ୍ୱମେଧ ଯଜ୍ଞ କରୁଛନ୍ତି, ତା ସହିତ ବଳି ମହାରାଜ କିଭଳି ସୁଶାସନ କରୁଛନ୍ତି ନା, ତତ୍ତତ୍ ଅନୁଭାବେନ ଏଇ ଯଜ୍ଞମାନଙ୍କର ଏଇ ବିଶ୍ୱମେ ଅଶ୍ୱମେଧ ଯଜ୍ଞ ଦ୍ୱାରା ଏତେ ସୁନ୍ଦର କୀର୍ତ୍ତି ଲାଭ କରୁଥିଲେ ବଳି ମହାରାଜ। ଭୁବନତ୍ରୟମ ବିଶ୍ରୁତମ, ତିନି ଭୁବନରେ ପ୍ରସିଦ୍ଧ ହେଇଗଲେ, କେବଳ ଯଜ୍ଞ କରେ ନା, ବ୍ରାହ୍ମଣମାନଙ୍କୁ ଦାନ ଦେଇ ସମସ୍ତଙ୍କର ସେବା କରି ଏତେ ପ୍ରସିଦ୍ଧ ହେଇଗଲେ, କୀର୍ତ୍ତିମ ଦିକ୍ଷୁମ ବିତତ୍ୱାଣୁ, ସର୍ବତ୍ର ତାଙ୍କର କୀର୍ତ୍ତି ପ୍ରଚାର ହେଇଥିଲା ସର୍ବତ୍ର। ସରେଜ ଉଡ଼ୁରାଟିବ, ସେ କିଭଳି କୀର୍ତ୍ତିମନ୍ତ ହେଲେ, କିଭଳି ବିରାଜ କିଭଳି ଶୋଭିତ ହେଲେ, କାରଣ ଚନ୍ଦ୍ରମା ଯେଭଳି ଶୋଭିତ ହୁଅନ୍ତି, ଇନ୍ଦ୍ରପଦରେ ଅଭିଷିକ୍ତ ହେଇ ବଳି ମହାରାଜ ଚନ୍ଦ୍ରମା ଭଳି କୀର୍ତ୍ତିମନ୍ତ ହେଲେ। ଏବଂ ଶେଷ ଶ୍ଳୋକରେ, ଏ ଅଧ୍ୟାୟ ଶେଷ ଶ୍ଳୋକରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ବୁଭୁଜେ ଚ ଶ୍ରିୟମ ସ୍ୱବୃଦ୍ଧମ ଦ୍ୱିଜଦେବ ଉପଲମ୍ବିତମ କୃତମ କୃତମ ଇବାତ୍ମନ ଇବାତ୍ମାନ ମନ୍ୟମାନ ମହାମନା। ପୁଣି ମହାମନା କହିଲେ, ଏଇ ମହାମନା ବଳି ମହାରାଜ କୃତକୃତ୍ୟ ମନା କଲେ, ଯାହା ମୁଁ ଗୁରୁଦେବଙ୍କର ମୁଁ ସେବା କରୁଛି, ଆଉ ମୁଁ ଯେଉଁ ଇନ୍ଦ୍ରପଦ ପାଇଛି ଇ ମୋର ନୁହେଁ, ମୋର ଶକ୍ତି ଯୋଗୁଁ ମୁଁ ପାଇନି। ଦେଖନ୍ତୁ, ବୁବୁଜେ ଶ୍ରିୟମ ସ୍ୱବୃଦ୍ଧମ ଦ୍ୱିଜ ଦେବ ଉପଲମ୍ବିତମ, ଦ୍ୱିଜ ରୂପୀ ଯେଉଁମାନେ ଦେବତା ସେମାନଙ୍କ କୃପାରୁ ମୁଁ ଏ ଶ୍ରିୟ ପାଇଛି, ଏ ସମୃଦ୍ଧି ପାଇଛି, ଏବଂ ନିଜକୁ କୃତକୃତ୍ୟ ମନେ କଲେ। ଏବଂ ଏ ମହାମନା ବଳି ମହାରାଜ ଏ ଶାସନ କଲେ। ତେଣୁ ବଳି ମହାରାଜଙ୍କ ଶାସନ ବର୍ତ୍ତମାନ ଚାଲିଛି, ଏଇଠି କଥା ରହିଲି। ଏଇଠି ସୁଖଦେବ ଗୋସ୍ୱାମୀ ପ୍ରବଚନକୁ ବୁଲେଇ ଦେଲେ କେଉଁ ଆଡ଼କୁ ନା, ଭଗବାନ କିଭଳି ବଳି ମହାରାଜ 99 ଅଶ୍ୱମେଧ ଯଜ୍ଞ କରିବା ସମୟରେ ଭଗବାନ ବାମନ ଦେବ କିଭଳି ଆବିର୍ଭାବ ହେଇ ବଳି ମହାରାଜ ନିକଟକୁ ଆସିବେ, ଇନ୍ଦ୍ରପଦଟାକୁ ନେବେ, ଏ ସପ୍ତମ ଅନନ୍ତରରେ ପ୍ରଦାନ କରିଲେ ଇନ୍ଦ୍ରପଦ ପାଇଗଲେ ନା, ଏ ସପ୍ତମ ଅନନ୍ତର କଥା ଚାଲିଛି। ବର୍ତ୍ତମାନ ଇନ୍ଦ୍ରପଦ ପ୍ରାପ୍ତ ହେଇଗଲେ, ବର୍ତ୍ତମାନ ବଳି ମହାରାଜଙ୍କ ନିକଟରୁ କିଭଳି ଅଷ୍ଟମ ଅନନ୍ତରରେ ବଳି ମହାରାଜ ଇନ୍ଦ୍ର ହେବେ, ମୁଁ ସେ କଥା କହିଗଲି ଭୁଲରେ, ଏ ସପ୍ତମ ଅନନ୍ତରରେ ବର୍ତ୍ତମାନ ଏ ଯେଉଁ ଘଟଣା ଚାଲିଛି, ବର୍ତ୍ତମାନ ବଳି ମହାରାଜ ଇନ୍ଦ୍ର ହେଲେ କଥା ଏଇଠି ରହିଲେ, କିନ୍ତୁ ବଳି ମହାରାଜଙ୍କ ନିକଟରୁ ଇନ୍ଦ୍ରପ୍ରସ୍ଥକୁ କିଭଳି ଭଗବାନ ବାମନଦେବ ନେଉଛନ୍ତି ସୁଖଦେବ ଗୋସ୍ୱାମୀ ବର୍ତ୍ତମାନ ବୁଲେଇ ଦେଲେ ପ୍ରବଚନକୁ। ଷୋଳ ଅଧ୍ୟାୟରେ ସ୍ୱାମୀପାଦ ପ୍ରଥମେ ତାଙ୍କ ଟୀକା ରଚନା କରୁଛନ୍ତି, ଷୋଡ଼ଶେ ପୁତ୍ରଣା ଆସେନ ସ୍ୱଚନ୍ତ୍ୟା ଅଦିତେ ହି ପତି ପ୍ରାର୍ଥିତ କଶ୍ୟପ ପ୍ରାହ ପ୍ରୟବ୍ରତମ ଇତି ୟତେ। ଷୋଡ଼ଶ ଅଧ୍ୟାୟରେ ଦୁଇଟି ମୁଖ୍ୟ ବସ୍ତୁ ଅଛନ୍ତି, ଆମେ ସଂକ୍ଷେପରେ 16 ଆଉ 17 ଦୁଇଟି ଅଧ୍ୟାୟ ପୁରା ସଂକ୍ଷେପରେ ଯିବାକୁ ପଡ଼ିବ, ତେଣୁ 4ଟି ଅଧ୍ୟାୟ ମୁଖ୍ୟ ଅଧ୍ୟାୟ, ଭଗବାନ କିଭଳି ବଳି ମହାରାଜଙ୍କ ସହିତ ଯାହା କହନ୍ତି ବାର୍ତ୍ତାଳାପ କରୁଛନ୍ତି, ଆଉ ବଳି ମହାରାଜଙ୍କର ପ୍ରବଚନ ଆମେ ଶୁଣିବା। ଷୋଡ଼ଶ ପୁତ୍ରଣା ଆସେନ ସ୍ୱଚନ୍ତ୍ୟା ଅଦିତେ ହି ପତି, ଅଦିତି ତାଙ୍କର ପତି ନିକଟରେ ଅତି ସୂଚନା କରି 16 ଅଧ୍ୟାୟରେ ପୁତ୍ର ନାଶେଣ, ପୁତ୍ରଙ୍କର ନାଶ ହେଇଯାଇଛି। ପୁତ୍ରଙ୍କର ନାଶ ଅର୍ଥ ମୃତ ନୁହେଁ, ଅର୍ଥ ବିନିଷ୍ଟ ଅଦୃଷ୍ଟ ସୁ ସତ୍ସୁ ଚକ୍ରଦତ୍ତ କହୁଛନ୍ତି ଅଦୃଷ୍ଟ ହେଇଯାଇଛନ୍ତି, ଯୋଉ ସ୍ୱର୍ଗରୁ ପଳେଇ ଯାଇଛନ୍ତି, ପୁତ୍ରମାନଙ୍କୁ ଦେଖିବାକୁ ପାଉନାହାନ୍ତି, ପୁତ୍ରମାନେ ଆଉ ସ୍ୱର୍ଗରେ ନାହାନ୍ତି। ଏଇଥିପାଇଁ ଇନ୍ଦ୍ର ବି କେବେ ଆସି ଅଦିତି ମାତାଙ୍କୁ ଦେଖା କରିକି ବି କହିନାହାନ୍ତି ଦୁଃଖ କଥା। କୁହନ୍ତୁ ପୁତ୍ର ଦୁଃଖ ବେଳେ ପୁତ୍ର କିଭଳି ଆସି ମାଙ୍କୁ କହିବ ମା ମୁଁ ଏଭଳି ଦୁଃଖୀ ଅଛି ବୋଲି। ଇନ୍ଦ୍ର ତ ବହୁତ ଭୟ କରୁଥିଲେ, ସେ ଲୁକାୟିତ ଭାବରେ ଅଛନ୍ତି, କାଳେ ବଳି ମହାରାଜ ମୁଁ ଦେଖିଦେବେ କି। ତେଣୁ ଅଦିତି ବର୍ତ୍ତମାନ ପ୍ରାର୍ଥିତ କଶ୍ୟପ ପ୍ରାଓ ପ୍ରୟୋବତମ ଇତି ଏବେ। ତେଣୁ ପୁତ୍ର ଶୋକକୁ ନାଶ କରିବା ପାଇଁ, ପୁତ୍ରଙ୍କୁ ଅଧିକାର ଦେବା ପାଇଁ ନିଜର ସ୍ୱାମୀ ନିକଟରେ ଅଦିତି ପ୍ରାର୍ଥନା କରୁଛନ୍ତି। କିନ୍ତୁ ଏହି ପ୍ରବଚନରେ ଆପଣ ଦୁଇଟି ଧାରା ନେବେ, ଗୋଟିଏ ହେଉଛି ସାଧାରଣ ନାରୀମାନଙ୍କ ପାଇଁ ଶିକ୍ଷା, ଏବଂ ଆଉ ଗୋଟିଏ ହେଉଛି ମହାନ ନାରୀ ଭଗବାନ କିଭଳି ଅଦିତିଙ୍କର ଏ ଅସନ୍ତୋଷ ଭାବଟାକୁ ସୃଷ୍ଟି କରିଛନ୍ତି। ପ୍ରଭୁଙ୍କର କୃପା, ପ୍ରଭୁ ଯଦି ଅଦିତିଙ୍କ ମନରେ ଏଭଳି ଭାବନା ନ ଆସିଥାନ୍ତା, ଭଗବାନ ବାମନଦେବ ଆସିନଥାନ୍ତେ ନା। ତେଣୁ ଅଦିତି ଆଜି ଜଣେ ସାଧାରଣ ନାରୀ ଭଳି କଣ କଣ ସୂଚନା କରୁଛନ୍ତି ଏବଂ ସ୍ୱାମୀଙ୍କୁ କଣ ପ୍ରାର୍ଥନା କରୁଛନ୍ତି ଆମେମାନେ ଶୁଣିବା। ଭଗବାନ ବହୁ ସମୟରେ ବହୁ ଭକ୍ତ ଦ୍ୱାରା ବହୁ ପ୍ରକାର କାର୍ଯ୍ୟ କରନ୍ତି। ଲୀଳାର ଦୁଇଟି ଧାର ଅଛି, ଗୋଟେ ଲୋକ ଶିକ୍ଷା, ଗୋଟେ ଆସ୍ୱାଦନ। ଯେଭଳି ଧ୍ରୁବ ମହାରାଜ, ଧ୍ରୁବ ମହାରାଜଙ୍କର ଈର୍ଷାଟା ଯଦି ଉତ୍ତମ ପ୍ରତି ସେ ଈର୍ଷା ନ କରିଥାନ୍ତେ, ଧ୍ରୁବ ମହାରାଜ ଆଜି ଭଗବାନ ପାଇନଥାନ୍ତେ। ଏତେ ବଡ ହୀନ ଗୁଣ ଆଜି ମହାନ ଗୁଣରେ ପରିଣତ ହେଇଗଲା, ମହାନ ଗୁଣରେ ପରିଣତ ହେଇଗଲା। କିନ୍ତୁ ତା ମାନେ ନୁହେଁ ଯେ ଆମେ ଈର୍ଷା କରିବା, ଆମକୁ ଶିକ୍ଷା ଏଇଟା ଧ୍ରୁବ ମହାରାଜ ପାଇଁ। ଧ୍ରୁବ ମହାରାଜ ନିତ୍ୟ ପାର୍ଷଦ, ତାଙ୍କ ପାଇଁ ସେଟା ଶୋଭନୀୟ, ଆମ ପାଇଁ ନୁହେଁ। ତେଣୁ ଲୀଳାର ଦୁଇଟି ଧାର, ସାଧାରଣ ସାଧକଙ୍କ ପାଇଁ ଗୋଟେ ଆଉ ସିଦ୍ଧ ସାଧକଙ୍କ ପାଇଁ ଗୋଟେ। ସିଦ୍ଧ ସାଧକ ମାନେ ଲୀଳାର ଆସ୍ୱାଦନ କରିବେ, ଏବଂ ଆଚାର୍ଯ୍ୟ ମାନେ ମହାପ୍ରଭୁ କାହିଁକି ଷଡ଼ ଗୋସ୍ୱାମୀ କହିଲେ ତୁମେ ଟୀକା ରଚନା କରିବ ବୋଲି, କେବଳ ସ୍ପେସିଫିକ ଆଦେଶ ଦେଲେ ତୁମେ ଏସବୁ ରଚନା କର, ତୁମି କର ଭକ୍ତି ଶାସ୍ତ୍ରର ପ୍ରଚାର, ବୃନ୍ଦାମାନେ ଲୁପ୍ତ ତୀର୍ଥ କର ହୋ ଉଦ୍ଧାର। ଷଡ଼ ଗୋସ୍ୱାମୀଙ୍କୁ ମହାପ୍ରଭୁ ଆଦେଶ ଦେଉଛନ୍ତି, ତୁମେ ଯାଅ ଭକ୍ତି ଶାସ୍ତ୍ରକୁ ସବୁ ପ୍ରଚାର କର। ପ୍ରଚାର କେମିତି ହବ, ଯୋଉ ସାଧକମାନେ ଆସିବେ ସେମାନେ ସିଦ୍ଧ ଭକ୍ତ ନୁହନ୍ତି ନା, ଭକ୍ତିର ମହାତ୍ମ୍ୟକୁ ଜାଣିପାରିବେନି, ସେମାନେ ଶିକ୍ଷା କିଭଳି କରିବେ। ତେଣୁ ଶାସ୍ତ୍ର ଯୋଉ ଗୁପ୍ତ ରହସ୍ୟ ଗୁଡାକ ରହିଛି ତାକୁ ତୁମେ ଉନ୍ମୋଚନ କର, ସେଥିପାଇଁ ବୃନ୍ଦାବନକୁ ପଠାଇଥିଲେ, ସେମାନେ ଉନ୍ମୋଚନ କରିଛନ୍ତି। ତେଣୁ ଶ୍ଳୋକ ଏକ ଷୋଡ଼ଶ ଅଧ୍ୟାୟରେ ଏବଂ ପୁତ୍ରେଷୁ ନଷ୍ଟେଷୁ ଦେବ ମାତା ଅଦିତି ସ୍ତଦା ହୃତେ ତ୍ରିବିଷ୍ଟପେ ଦୈତ୍ୟ ପର୍ଯ୍ୟତପତ ଅନାଥବତ। ଶ୍ରୀ ଶୁକୋବାଜ ପ୍ରଥମେ ଅଛନ୍ତି କି, ଶ୍ରୀ ଶୁକୋବାଜ ଶୁକଦେବ ଗୋସ୍ୱାମୀ କହୁଛନ୍ତି, ହେ ପରୀକ୍ଷିତ ଏବଂ ପୁତ୍ରେଷୁ ନଷ୍ଟେଷୁ, ଏଠି ବି ନଷ୍ଟ ଶବ୍ଦ ଲାଗିଛି, ଏବଂ ପୁତ୍ରେଷୁ ନଷ୍ଟେଷୁ, ନଷ୍ଟେଷୁ ଶବ୍ଦ ଅର୍ଥରେ ଅଦୃଷ୍ଟେଷୁ ସତ୍ସୁ। ସ୍ୱାମୀପାଦ କହୁଛନ୍ତି, ସ୍ୱାମୀପାଦ ପ୍ରଥମେ ଏଇ ପ୍ରଥମ ଶ୍ଳୋକରେ ଟୀକାର ଲେଖୁଛନ୍ତି, ଇଦାନି ଶ୍ରୀ ବାମନ ଅବତାରମ ପ୍ରସଙ୍ଗମାହ ଏବଂ ଇତ୍ୟାଦି ଯାବତ ସମାପ୍ତି, ଏ ଅଧ୍ୟାୟ ସମାପ୍ତି ପର୍ଯ୍ୟନ୍ତ ବାମନଦେବଙ୍କର କିଭଳି ଅବତାର ହବ ଏଇଟାକୁ ବର୍ଣ୍ଣନା କରିକି ନେଉଛନ୍ତି। ତେଣୁ ବାମନଦେବଙ୍କ ଅବତାର ପୂର୍ବରୁ ବର୍ତ୍ତମାନ ଭୂମିକା ପ୍ରସ୍ତୁତ କରୁଛନ୍ତି, ବାମନଦେବ କିଭଳି ଆସିଲେ। ଭାଗବତ ବିଶ୍ୱରେ ସବୁଠୁ ଯଦି କିଛି ରଚନା କଣ କୁହାଯାଏ ତାକୁ, ଶୈଳ ସୁଶୈଳପୂର୍ଣ୍ଣ କାବ୍ୟ, ମାନେ କାବ୍ୟତା କବି ଦୃଷ୍ଟିରୁ କେହି ରଚନା କରିଥାନ୍ତି, ଉପମା ଦୃଷ୍ଟିରୁ କେହି ରଚନା କରିଥାନ୍ତି, ଆଉ ତାତ୍ତ୍ୱିକ ରଚନା ଯଦି ଥାଏ କିଛି ଦୃଷ୍ଟି, ତାତ୍ତ୍ୱିକ ଦୃଷ୍ଟିରୁ ସବୁ ଦୃଷ୍ଟିରୁ ଆପଣ ଦେଖନ୍ତୁ କେବଳ ଭାଗବତମ। ଭାଗବତମ ଜଣେ ସାଧାରଣ ବ୍ୟକ୍ତିଙ୍କ ପାଇଁ ନୁହେଁ, ଆଦୌ ସେ ଆସ୍ୱାଦନ କରିପାରିବେନି। ପ୍ରବଚନ କେଉଁଠି କରୁଥିଲେ ଛାଡ଼ିଦେଲେ, ବର୍ତ୍ତମାନ ଏଠିକି ପ୍ରବଚନ ପଳେଇ ଆସିଲେ, ତା ଭିତରେ କେତେ ସମ୍ବାଦ ପଳେଇ ଯାଉଛନ୍ତି ଏବଂ କେତେ ତୁଳନା ଭିତରେ ପୁଣି ଯାଇ ସେଠି ଫେରୁଛନ୍ତି। ସେଥିପାଇଁ ଭାଗବତ ପ୍ରବଚନରେ କେବଳ ସାଧୁମାନେ ବସୁଥିଲେ ନା, ବିଦୁର ମହାରାଜ ସବୁବେଳେ ଗୋଟିଏ କଥା କୁହନ୍ତି, ଆମର ଭକ୍ତଙ୍କୁ ପ୍ରବଚନ ଦରକାର। ଲାଷ୍ଟର ମହାରାଜ ମୋତେ ତାଙ୍କ ରୁମକୁ ଡାକି ମୋତେ ଏଇ ଗୋଟିଏ କଥା କହିଥିଲେ, କହିଲେ ତୁମେ ବ୍ୟସ୍ତ ହେବନି ସବୁବେଳେ ବାହାର ଲୋକଙ୍କୁ ପ୍ରବଚନ ଦେବା ପାଇଁ, ଆମର ଦେଖ ପ୍ରଭୁପାଦଙ୍କ ଦୟାରୁ କେତେ ଭକ୍ତ ଆସୁଛନ୍ତି, କେତେ ଭକ୍ତ ଆସୁଛନ୍ତି, କିନ୍ତୁ ଆମେ ତାଙ୍କୁ ପୋଷଣ କରିପାରୁନୁ। ତେଣୁ ଭକ୍ତମାନଙ୍କ ପାଇଁ ତୁମେ ହରିକଥା ଶିଖ, ଆଉ ତୁମେ ଦୁଇଟି ଟୀକା ପାଠ କର, ମହାରାଜ ମୋତେ ଆଦେଶ ଦେଲେ, ଦୁଇଟି ଟୀକା ଯଥେଷ୍ଟ, ସ୍ୱାମୀପାଦଙ୍କର ଟୀକା ଆଉ ଚକ୍ରତୀପାଦଙ୍କର ଟୀକା। মানুষ কলে ভাগবত কথা প্রচার হওয়া দরকার, ভক্ত পোষণ করা দরকার। কারণ মহারাজ সবুলে কুহ যে বিদুর মৈত্রীঙ্ ভিতরে সম্বাদ চালছে, উদ্ধব বিদুর ভিতরে সম্বাদ চালছে, অবধূত যদুরাজ জনে জনে বসি কেবল ভাগবত প্রবচন করুলে, আর সুখদেব গোস্বামী পরীক্ষিত মহারাজ প্রবচন দিলে ভরি সাধু সভারে, এ ভরি সভারে সমস্ত সাধু লে, সাধু মান প্রবচন বাস্তবে। তো লোক মানে সমস্ত শুনেপারে সমস্ত ধারণা আসবে, যে ভোগ বুদ্ধি অছি সে কেবে ভাগবতের প্রবেশ করে পারবে বুঝিপারে কিছু। যে ভক্ত হচ্ছে ভক্তি গঠিত হব, মহাপ্রভু গোটিয়ে শিক্ষা দিয়েছেন গুরুদেব স্বয়ং মহারাজ মতো কে গোটে ক্যাসেট শুনে ক্যাসেট শুনে মতো রামচন্দ্র প্রভু কে স্বয়ং মহারাজ সেত টেম্পল টেম্পল কম কমাণ্ডর লে গুরুদেব কে স্বয়ংভূ যে ভগবান কথা শুণু না সেগুলা শূদ্র, তা চব্বিশ ঘণ্টা খটা খড়া হতাং চব্বিশ ঘণ্টা খড়া হতাং আশ্রম, সে ভগবান কথা শুনে চাহু না। আর গুরুদেব গোটে ক্যাসেট মু নিজে শুনছি, গুরুদেব কুমার যে হরি কথা আশ্রম বাস করছেন দীর্ঘদিন শ্রবণ কীর্তন করছেন, বহুদিন আশ্রম বাস কলাপরে ভক্তি কাহিঁকে উদিত হোনি না, নির্গুণ হরিকথা প্রতি সে সময় দেই না। এবং দ্বিতীয় পয়েন্ট, সে সাধুগুরু চরণের নিশ্চিত কিছু অপরাধ আছে, দুইটা পয়েন্ট স্পষ্ট জিনিস, ভক্তি আমার উদ্রেক হোনি মানে আমার গুরুদেব চরণের অপরাধ আছে, কিংবা নির্গুণ হরিকথা প্রতি আমি সময় দেবনি বাস, কারণ ভক্তি গঠিত গুরুদেব কিন্তু কেবল পানি বাড়াইবা কাম, পানি বাড়া হচ্ছে জাল পকা হয়েছে, আরে জালরে কণা থাকলে কোন মাছ রইব, পানি বাড়াই বাড়াই দেখলো মাছ তো মুড়িয়া মারি পড়ছে, পানি বাড়াইয়া কামে ভক্তি যদি শ্রবণ কীর্তন হল মহাপ্রভু রাগানুগা ভক্তি পাই এই শিক্ষা দিয়েছেন সনাতন গোস্বামী শিক্ষা, ভক্তির স্বরূপ শ্রবণ কীর্তন তার স্বরূপ লক্ষণ তটস্থে উপজায় প্রেমধন, প্রেমধনটা তৈরি হব কেমতি আজ্ঞা, এটা তটস্থ স্বরূপ লক্ষণ কন, প্রেমটা ভক্তিটা কিভাবে গঠিত হুয়ে শ্রবণ কীর্তন তার স্বরূপ লক্ষণ, শ্রবণ কীর্তন নহলে ভক্তি হব না, সে শুণবা পড়ে প্রচুর হরি কথা এই শিক্ষা। এবং এটি কৌন এবং পুত্রেষু নষ্টেষু দেবমাতা অদিতিস্তদা, অদিতিস্তদা অদিতি কন কলে দেবমাতা পুত্র মানুষ অদৃষ্ট, পুত্র মানে বহু পুত্র মানুষ দেখ না, পুত্র মানে বর্তমান নাহান্তি ইন্দ্রপদরে দুঃখিত হয়ে দেবতা মানে এখানে বুলুছেন, তেমন কশ্যপঙ্কর দীতি আদিতি দুই পত্নী লে না, তেরটা তের জন পত্নী দক্ষ প্রজাপতি তেরটি কন্যা বিবাহ হয়েছিল দক্ষ, হ্যাঁ কশ্যপ, কশ্যপ তো জগতের সবু বড় সংসারী, তাঙ্ক নিকটর সমস্তে আসিছেন পুনি তাঙ্কর চরিত্র আপনার শুনবে কি অদ্ভুত তাঙ্কর চরিত্র, তেমন দীতিঙ্ক নিকটর দৈত্য মানে আসলে, অদিতিঙ্ক নিকটর দেবতা মানে আসলে, তেমন অদিতি যে দেবমাতা সে বহু দুঃখিত হয়ে গেলে, হৃত্যে ত্রিবিষ্টপে দৈত্যে পর্যতপত অনাথবত, গোটি অনাথ ভি সে পরিতাপ কলে পর্যতপত, অনাথ কাহি হলে অনাথ মানে যাঙ্কর নাথ নাই তাঙ্কর তো স্বামী অছন্তি না, স্বামী পাখরে নথিলে কশ্যপ সেতবে পাখরে নথিলে বহু তাপিত হচ্ছন্তি। এবং দ্বিতীয়রে কউছন্তি স্বামী নথিলে বি বড় স্বামী অছন্তি না জগন্নাথ স্বামী, কিন্তু অদিতি পুত্র স্নেহরে এতে মোহিত হয়েছিলে সে জগন্নাথ স্বামী কথা ভুলে যাইছন্তি, তেমন নিজকে অনাথ ভাবি পর্যতপ কেবল তাপিত হচ্ছন্তি, মো পুত্র মানে বহু দুঃখে আছন্তি, তা অর্থ অদিতি সবু সময় ভগবান ভজন করতে কিন্তু পুত্র মানে ইন্দ্রপ্রস্থ হটে গলা পরে বর্তমানে ভজন করে পু না কি ভোগ করে পু না, ই বেড়ে বেড়ে অবস্থা আসে দেখবে সাধক জীবনের বেড়ে বেড়ে ভজন হুয়ে না কি ভোগ হুয়ে না, কেবল অনুতাপ আসে হুয়ে না, কিছু কিছু ভোগ করিয়া ইচ্ছা সংসার কু যা ইচ্ছা হবনি কি ভজন করিবা কু ইচ্ছা হবনি মঝি কুলের মনুষ্য, আরে ভাই সংসার যদি নজিও ভোগ করিয়া পাই তাহলে ভজন কর, কিন্তু ভজন করিয়া বেড়ে বেড়ে ইচ্ছা হবনি, ଅଦିତିଙ୍କର ସେଇ ଅବସ୍ଥା, କେବଳ ଚିନ୍ତା କରିବ କଣ କରିବ କଣ କରିବ, ଏ ପଞ୍ଚାକ୍ଷର ମନ୍ତ୍ରକୁ ଜପ କରିବ। ତେଣୁ ଅଦିତି ବର୍ତ୍ତମାନ ଅନାଥ ହେଇଯାଇଛନ୍ତି, ଜଗନ ଭଜନ କରୁନାହାନ୍ତି, କିମ୍ବା କଶ୍ୟପ ଯେଉଁ ଭୋଗ ରଖିଛନ୍ତି ଗୃହସ୍ଥ ଧର୍ମରେ ଯେଉଁ ଭୋଗ ସବୁ ଅଛି ତାକୁ ବି ଭୋଗୁନାହାନ୍ତି, ଅନାଥ, ଗୃହ ସମ୍ପୂର୍ଣ୍ଣ ନିରାନନ୍ଦମୟ। ଆଚ୍ଛା କଶ୍ୟପ କେଉଁଠି ଥିଲେ ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି, ଏକଦା କଶ୍ୟପସ୍ତସ୍ୟ ଆଶ୍ରମଂ ଭଗବାନ ଭଗବାନ ଆଗତଃ ନିରୁତ୍ସବଂ ନିରାନନ୍ଦଂ ସମାଧେ ବିରତ ଚିରାତ୍। କଶ୍ୟପ ଏଭଳି ଗୃହସ୍ଥ ଥିଲେ, ତେରଟା ପତ୍ନୀ, ଅଲଗା ପତ୍ନୀ ତ ଅଛନ୍ତି ନା କଶ୍ୟପଙ୍କର, ଆହୁରି ତେରଟା ଛଡ଼ା ଦକ୍ଷଙ୍କର ଆହୁରି ଅଛନ୍ତି କି ପତ୍ନୀ ନା, ମୁଁ ତ ଭଲ ମୋର ସ୍ମରଣ ହଉ, ତେରଟା ହିସାବ କରନ୍ତୁ ତେରଟା, ଏବଂ ତେରଟା ପତ୍ନୀଙ୍କ ନିକଟରୁ ସମସ୍ତେ ସବୁ ପ୍ରଜା ଯାହା ଆପଣ ଦେଖୁଛନ୍ତି ବର୍ତ୍ତମାନ, ସେ ଯକ୍ଷ ରାକ୍ଷସ ସବୁ କିଛି ଆସିଛନ୍ତି ତାଙ୍କ ନିକଟରୁ, ଏତେ ବଡ ଗୃହସ୍ଥ ଲୋକ, କିନ୍ତୁ ସେ କଣ କରୁଥିଲେ ସମାଧି ସମାଧି ରହୁଥିଲେ। ଗୋଟିଏ ପତ୍ନୀ ଯାହାଙ୍କର ଅଛି ସେ ପାଞ୍ଚ ମିନିଟ୍ ଆଖି ବୁଝିକି ବସିପାରୁ, ଥରେ ହରେ କୃଷ୍ଣ ମହାମନ୍ତ୍ର ଜପ କରିପାରୁ, ସେ କହୁଛି ବିଜି, କାହିଁକି ବିଜି, ଇଜି ଲାଇଫ ନା, ଇଜି ଲାଇଫ ପାଇଁ ବିଜି କାହିଁକି, ଲାଇଫକୁ ଇଜି କରିବା ପାଇଁ ତ ସବୁ ବ୍ୟବସ୍ଥା କରା, ପୁଣି ବିଜି କାହିଁକି ନା, ବିଜି ବିଜି ତୁମେ କେଡ଼େ ବଡ଼ ବିଜି କି ସଂସାର, ଆମେ ଯେଉଁମାନେ ସଂସାରୀ କଥା ଛାଡ଼ନ୍ତୁ, ଯେଉଁମାନଙ୍କର କିଛି ସଂସାର ନାହିଁ, ନାଲି କପଡ଼ା ପିନ୍ଧୁ ବାବା ମାନେ, ଆମକୁ ବି ଏତେ ଟେନସନ ହେଉ ସମାଧି ଲଗେଇବା ପାଇଁ, ଷୋଳମାଳା ଜପରେ ସମାଧି ଲଗେଇବା ପାଇଁ ବି ଆମକୁ ଟେନସନ ହେ, ଇଏ ବାସ୍ତବ କଥା, ସମାଧି ଲଗେଇବା ଏତେ ଛୋଟ ବସ୍ତୁ ନାହିଁ, ଷୋଳମାଳା ଜପ ପୁରା ଧ୍ୟାନ କରିକି ସମାଧିରେ ନାମ କରିବା ଏତେ ସହଜ ନାହିଁ, ସବୁକିଛି ଆରେଞ୍ଜମେଣ୍ଟ ଗୁରୁଦେବ କରିଦେଇଯାଇଛନ୍ତି, କିଛି କରିବାକୁ ପଡ଼ୁନି, ପୁଣି ବି ସମାଧି ଲଗେଇବା କଷ୍ଟ ହେଇଯାଉଛି। କିନ୍ତୁ କଶ୍ୟପ ସବୁ ସ୍ତ୍ରୀମାନଙ୍କ ପାଇଁ ବ୍ୟବସ୍ଥା କରି, ସବୁ ପିଲାଛୁଆଙ୍କ ପାଇଁ ବ୍ୟବସ୍ଥା କରି କେତେଦିନ ସମାଧି ଲଗାଉଥିଲେ, ଏଠି କହୁଛନ୍ତି ସମାଧି ବିରତ ଚିରାତ, ବହୁତ ଦିନ ପରେ ସମାଧି ଭାଙ୍ଗିଲେ, ବହୁତ ଦିନ ପରେ ସମାଧି ଭାଙ୍ଗି କଣ କରିଛନ୍ତି ନା ଫେରିଛନ୍ତି। ବାମନ ଅବତାର କିଭଳି ହେଉଛନ୍ତି ଏ ପ୍ରସଙ୍ଗକ୍ରମେ କହୁଛନ୍ତି ସୁଖଦେବ ଗୋସ୍ୱାମୀ, ଏକଦା କଶ୍ୟପ ତସ୍ୟ ଆଶ୍ରମଂ ଭଗବାନ ଆଗତ, କଶ୍ୟପ ତାଙ୍କର ପତ୍ନୀମାନଙ୍କ ପାଇଁ ଆଶ୍ରମ କରିଥିଲେ, ଆଶ୍ରମ ମାନେ ଗୁରୁଦେବ କହୁଛନ୍ତି, ଆରେ ଆଶ୍ରମ ମାନେ ଏଠି ଶ୍ରମ ପ୍ରଦାନ କରିବାକୁ ପଡିବ ଭଗବାନଙ୍କ ପାଇଁ, ଆଶ୍ରମ ଶ୍ରମ ପ୍ରଦାନ କରାଯାଏ, ତେଣୁ କଶ୍ୟପଙ୍କର ସମସ୍ତ ପତ୍ନୀମାନେ ଭଗବାନଙ୍କ ସେବା କରୁଥିଲେ, ସେଥିପାଇଁ ସେଟା ଆଶ୍ରମ। ତେଣୁ ଏକଦା ଦୀର୍ଘ ଦିନର ତାଙ୍କର ଭାଙ୍ଗିଲେ ସମାଧି ଭାଙ୍ଗି କଶ୍ୟପ ଯେତେବେଳେ ଆସିଛନ୍ତି, କାହାର ଆଶ୍ରମକୁ ଆସିଛନ୍ତି ନା, ଅଦିତଙ୍କର ପ୍ରିୟ ନା, ପ୍ରିୟ ବୋଲି କୁହାଯାଇପାରିବ ନା, କାରଣ କଶ୍ୟପ ଏଭଳି ସାଧାରଣ ଗୃହସ୍ଥ ନଥିଲେ, ସେ ବ୍ରହ୍ମଭୂତ ସ୍ଥିତିରେ ରହିଥିଲେ, ପ୍ରିୟ ଅପ୍ରିୟ ତାଙ୍କର ନାହିଁ, ସେ ସବୁ ଆଶ୍ରମ ଯେହେତୁ ପତ୍ନୀ ଅଛନ୍ତି ତାଙ୍କ ପାଇଁ କିଛି ଡ୍ୟୁଟି ଅଛି ନା, ସବୁ ପତ୍ନୀଙ୍କର ସବୁ ଆଶ୍ରମକୁ ଭିଜିଟ୍ କରି ଦେଖନ୍ତି ତାଙ୍କର କଣ ଅଭାବ ଅଛି, ମାନେ ଠିକ ଭଗବାନଙ୍କର ସେବା କରୁଛନ୍ତି କି ନା, ଇଏ ପତ୍ନୀଙ୍କର ଡ୍ୟୁଟି। ତେଣୁ ଏକଦା କଷ୍ଟପସ୍ତସ୍ୟା ଆଶ୍ରମଂ ଭଗବାନ ଆଗତ, ଭଗବାନ ସର୍ବସମର୍ଥ କଶ୍ୟପ ଆସିଲେ, ସେ ଆସିକି ଦେଖିଲେ ବହୁତ ଦିନ ସମାଧି ଭାଙ୍ଗିଲା ପରେ ଫେରିଛନ୍ତି, ନିରୁତ୍ସବଂ ନିରାନନ୍ଦଂ, ନିରୁତ୍ସବ ଆଉ ନିରାନନ୍ଦ ଅଛି, କାହାଙ୍କର ଆଶ୍ରମ, ଅଦିତିଙ୍କର ଆଶ୍ରମ, ଉତ୍ସବ ନାହିଁ, ଗୃହସ୍ଥ ଘର ବି ଉତ୍ସବ ହୁଏ ନା, ଉତ୍ସବ ମାନେ ଯେ କେବଳ ପୁଅ ବାହାଘର ଝିଅ ବାହାଘର ଉତ୍ସବ ନା, ପ୍ରତିଦିନ ଉତ୍ସବ ହୁଏ ଭଗବାନଙ୍କ ପାଇଁ, ଇଏ ଗୃହସ୍ଥର ଘର, ଗୃହସ୍ଥ ଘରେ ଯେଉଁ ଉତ୍ସବ ହୁଏ, ପ୍ରତିଦିନ ଶୃଙ୍ଗାର ହୁଏ, ପ୍ରତିଦିନ ଦର୍ଶନ ଆରତି, ଇଏ ଉତ୍ସବ ଭଳି, ଉତ୍ସବ ମାନେ କେବଳ ଆନନ୍ଦ, ଏ ସମୟ କାହିଁ ଗୃହସ୍ଥକୁ ଉତ୍ସବ କରିବା ପାଇଁ, କଳିଯୁଗରେ ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି, କେବଳ ନିଜ ଶରୀରକୁ ମେଣ୍ଟେନ କରିବା ପାଇଁ ବହୁତ କଷ୍ଟ ହେଇଯାଉଛି। ଭାଗବତରେ ଯେଉଁ ଗୃହସ୍ଥ ଧର୍ମ ଦିଆଯାଇଛି, ସପ୍ତମ ସ୍କନ୍ଦରେ ନାରଦ ମୁନି କହୁଛନ୍ତି ବେଟର ବ୍ରହ୍ମଚାରୀ ହେଇଯିବା ବରଂ ଭଲ, ଆରେ ବ୍ରହ୍ମଚାରୀ ତ କିଛି ନାହିଁ, ଆଟଲିଷ୍ଟ ଟ୍ରାଏ ଚେଷ୍ଟା କରିପାରିବେ, ଗୋଟା ଗୃହସ୍ଥ କେବେ କରିପାରିବେ? ସେ ତ କହୁଛନ୍ତି ସେ ଶ୍ଳୋକ କ'ଣ, ଗୃହେଶୁ ଅତିଥିବତ୍ ବସନ୍, ଗୃହସ୍ଥ ଘରେ କିଭଳି ରହିବେ ନା ଅତିଥି ଭଳି, ଗେଷ୍ଟ ହାଉସ୍ ରହିଲା ଭଳି, କିଛି ବୁଝିବନି। କିଏ ଗୃହସ୍ଥ ଅତିଥି ଭଳି ରହିପାରିବ? ସ୍ତ୍ରୀ ତ ଆପଣଙ୍କୁ ରଖେଇଦବ, ସ୍ତ୍ରୀ ଆପଣଙ୍କୁ ଅତିଥି କରି ଘରୁ ବାହାର କରିଦେବ। ଅତିଥି ତୁମେ ଆସିଥିଲ, ତୁମେ ଏଠୁ ଯାଅ, ମୁଁ ଆଉ ଜଣେ ଅତିଥିକୁ ଇନଭାଇଟ୍ କରିବି। ବାସ୍ତବିକ ସମ୍ଭବ ନାହିଁ କଳିଯୁଗରେ, ବହୁ କଷ୍ଟ। ତେଣୁ ଏତେ କଷ୍ଟ ଗୃହସ୍ଥ ଜୀବନ, ନିରୁତ୍ସ ନିରାନନ୍ଦ। ଆପଣ ଭାବିବେ ନା ମୁଁ ଗୃହସ୍ଥ ମାନଙ୍କୁ ନିନ୍ଦା କରୁଛି, ମୋତେ ଅପରାଧ ହେଇଯିବ। ବୈଷ୍ଣବ କେବେ ଗୃହସ୍ଥ ନୁହେଁ ନା, ଗୃହସ୍ଥ ହଉଛି ବୈଷ୍ଣବ, କେବେ ଗୃହସ୍ଥ ନୁହେଁ। ସବୁସମୟରେ ମନେ କଥା ମନେ ରଖିଥିବେ, ବୈଷ୍ଣବ ଯିଏ ସ୍ତ୍ରୀ ଗ୍ରହଣ କଲା, ସ୍ତ୍ରୀ ତ କୃଷ୍ଣଙ୍କର ଦାସୀ ନା। ଯିଏ କହୁଛି ନା ମୁଁ ଗୃହସ୍ଥ, ତୁମେ ଗୃହସ୍ଥ, ତୁମେ ଗୃହସ୍ଥ ଧାରଣା ପାଳନ କରୁଛ କି? ଆରେ ତୁମେ ଗୃହସ୍ଥ ନୁହ, ତୁମେ ବୈଷ୍ଣବ ଦାସ ନା। ତୁମେ ଲେଖୁଛ କି ମୁଁ ଏଇ ଗୃହସ୍ଥ, ଲେଖୁ ନା ନା, ତୁମେ ଦାସ। ତେଣୁ ଦାସ ମାନେ ଟାଇଟେଲ ହେଲେ ଦାସ, ବ୍ରହ୍ମଚାରୀ ବି ଦାସ, ଗୃହସ୍ଥ ବି ଦାସ, ସମସ୍ତେ ଦାସ। ଆରେ ତୁମର ଅଭିମାନ ଅଛି ତୁମେ ଗୃହସ୍ଥ ମାନେ ତୁମେ ଗୃହସ୍ଥ ବାସ। ତେଣୁ ବୈଷ୍ଣବ ହଉଛି ବୈଷ୍ଣବ, ବୈଷ୍ଣବ ଗୃହସ୍ଥ ନୁହେଁ, ବ୍ରହ୍ମଚାରୀ ନୁହେଁ, ବାନପ୍ରସ୍ଥ ନୁହେଁ, ସନ୍ନ୍ୟାସ ନୁହେଁ, ବୈଷ୍ଣବ ହଉଛି ବୈଷ୍ଣବ। କିନ୍ତୁ ଏଇ ବୈଷ୍ଣବ ସ୍ଥିତିକୁ ଯିବା ପୂର୍ବରୁ କିଛି ସ୍ପେସିଫିକ ରୁଲ୍ସ ଆଣ୍ଡ ରେଗୁଲେସନ ଅଛି ଗୃହସ୍ଥ ଧର୍ମରେ। ଭଗବତ ସେବା କିଭଳି କରାଯାଏ ସେଟା ଶାସ୍ତ୍ରରେ ଦିଆଯାଇଛି, କିନ୍ତୁ ତତ୍ ଉର୍ଦ୍ଧ୍ୱରେ ଗୁରୁଦେବଙ୍କର ଆଦେଶ। ଶାସ୍ତ୍ରର ସବୁ ସୂକ୍ଷ୍ମ ମର୍ମ ଅଛି, ଶାସ୍ତ୍ର ମର୍ମ ସବୁ ସମୟରେ ସବୁବେଳେ କାର୍ଯ୍ୟ କରେ ନା। ଗୁରୁଦେବ ହେଉଛନ୍ତି ଶାସ୍ତ୍ରର ପ୍ରତିମୂର୍ତ୍ତି, ତେଣୁ ଗୁରୁଦେବ ଯେତେବେଳେ ଯାହାଙ୍କୁ ଯେଉଁ ଆଦେଶ ଦେବେ, ସେ ବ୍ରହ୍ମଚାରୀ ହଉ, ଗୃହସ୍ଥ ହଉ, ବାନପ୍ରସ୍ଥ ହଉ, ସନ୍ନ୍ୟାସ ହଉ, ସେ ସେଇ ଆଦେଶଟାକୁ ପାଳନ କରିବ, ସେ ଗୁରୁଙ୍କର ଦାସ ବାସ, ସେ ଆଉ କୌଣସି ଅଭିମାନ କରିବ ନା। କିନ୍ତୁ ଭାଗବତରେ ଯେଉଁ ସବୁ ବ୍ୟବସ୍ଥା ଅଛି, ଆରେ ଶାସ୍ତ୍ରର ସୃଷ୍ଟିରେ ପୁଣି ମର୍ଯ୍ୟାଦା ରଖିବାକୁ ପଡିବ ନା। ସୃଷ୍ଟି ଭଗବାନ ଯଦି ଏ ବ୍ରହ୍ମଚାରୀ, ପ୍ରଭୁପାଦ ବହୁତ ଏମ୍ଫାସିସ୍ ଦେଇଛନ୍ତି ଏବଂ ପ୍ରଭୁପାଦଙ୍କ ଶିଷ୍ୟମାନେ ବହୁତ ଏମ୍ଫାସିସ୍ ଦିଅନ୍ତି ବର୍ଣ୍ଣାଶ୍ରମ ଧର୍ମ ଉପରେ, ଏଟା ଦରକାର। ବର୍ଣ୍ଣାଶ୍ରମ ଧର୍ମ ନ ରହିଲେ ସବୁ, କାରଣ ବର୍ଣ୍ଣାଶ୍ରମ ଧର୍ମ ହଉଛି ବେଦର ଯେଉଁ ବର୍ଣ୍ଣାଶ୍ରମ ଧର୍ମ ଅଛି, ଏଇଟା ହଉଛି ଫାଉଣ୍ଡେସନ। ଏଇ ଫାଉଣ୍ଡେସନ ଉପରେ ଭକ୍ତି ଷ୍ଟ୍ରକ୍ଚର କରାଯିବ, ଫାଉଣ୍ଡେସନ ନଥିଲେ ଷ୍ଟ୍ରକ୍ଚର କେମିତି କରା। ତେଣୁ କଶ୍ୟପ ଗୃହସ୍ଥ ଭାବରେ ଯେତେବେଳେ ଫେରିଲେ, ଦେଖିଲେ ତାଙ୍କର ଆଶ୍ରମରେ ନିରୁତ୍ସବ ନିରାନନ୍ଦମ, କୌଣସି ଆନନ୍ଦ ନାହିଁ, କୌଣସି ଉତ୍ସବ ନାହିଁ। ଅଦିତିଙ୍କୁ ଦେଖିଲେ, ଅଦିତି ବି ଶୋକରେ ଅଛନ୍ତି, ଅଦିତିଙ୍କର ଦାସୀମାନେ ବି ଶୋକରେ ଅଛନ୍ତି, କୌଣସି ଆନନ୍ଦ ନାହିଁ, କିଛି ନା, ବହୁତ ଆଶ୍ଚର୍ଯ୍ୟ ହେଇଗଲେ। କିନ୍ତୁ ଅଦିତି ବହୁତ ବୁଦ୍ଧିମତୀ ଥିଲେ ନା, ଆଉ ସେ ବି ପ୍ରବଚନ ବହୁତ ବାର ଶୁଣିଛନ୍ତି। ତେରେ ଜଣ ପତ୍ନୀଙ୍କୁ ବସେଇ ବି କଶ୍ୟପ ପ୍ରବଚନ ସବୁ ସମୟରେ କରନ୍ତି, କଶ୍ୟପ ସାଧାରଣ ବ୍ୟକ୍ତି ନୁହନ୍ତି। ସ ଯେତେବେଳେ ଦେଖିଦେଲେ କଶ୍ୟପ ପ୍ରଶ୍ନ କରୁଛନ୍ତି, କ'ଣ ପ୍ରଶ୍ନ କରୁଛନ୍ତି ଶୁଣନ୍ତୁ। ଜଣେ ଏ ସାଧାରଣ ଶିକ୍ଷା ଗୋଟିଏ ଅଲଗା, ଭକ୍ତି ଶିକ୍ଷା ଅଲଗା। ଜଣେ ପତ୍ନୀଙ୍କୁ ଦେଖିଲା ପରେ ଏଇ ପ୍ରଶ୍ନ କରିବା ଦରକାର ଗୃହସ୍ଥ, ଆଗେ ଦେଖିଲା ମାନେ ତୁମର କ'ଣ ହେଇଛି କି ଦେଖିବେ, ଯେତେବେଳେ ସ୍ତ୍ରୀ ମନ୍ଦିର ହେଲେ କ'ଣ ହେଲା ତୁମର, ତାମାନେ ମୁଁ ରେଡ଼ି ତୁମର ପ୍ରୋବ୍ଲେମକୁ ସଲ୍ଭ କରିବାକୁ। ଇଏ ପ୍ରଶ୍ନ କରାଯାଏ ନା, କେତେ ସୁନ୍ଦର ପ୍ରଶ୍ନ କରୁଛନ୍ତି। ସପତ୍ନୀ ଦିନ ବଦନମ କୃତାସନ ପରିଗ୍ରହ ସଭାଜିତ ଯଥା ନ୍ୟାୟମ ଇଦମ ଆହ କୁରୁଦ୍ବହ, ହେ କୁରୁଦ୍ବହ ହେ ପରୀକ୍ଷିତ ଇଦମ ଆହ, ଏହା କହିଲେ। କିଏ କହିଲେ, ସ୍ୱାମୀପାଦ କହୁଛନ୍ତି, ସ କଶ୍ୟପ ପତ୍ନୀ ଇଦମ ଆହ, ସେ କଶ୍ୟପ ତାଙ୍କର ପତ୍ନୀଙ୍କୁ କହିଲେ। ଆଚ୍ଛା, ନିରାଶବ ଆଉ ନିରାନନ୍ଦମୟ ଆଶ୍ରମ ସିନା ଥିଲା, ଅଦିତି କ'ଣ ତାଙ୍କର ସ୍ୱାମୀଙ୍କର ସେବା କଲେନି କି? ନା ନା, ଅଦିତି ସତୀ ନା। ସ ପତ୍ନୀ ଦିନ ବଦନା, ଅତି ଦିନ ଥିଲେ, କୃତାସନ କିଭଳି କୃତାସନ କଲେ, ଏ କୃତାସନ ସ୍ୱୀକାର କଲେ, ପରିଗ୍ରହ ସେବାକୁ ସ୍ୱୀକାର କଲେ, କିଏ ନା କଶ୍ୟପ। ଆଉ ଅଦିତି କିଭଳି ସେବା କଲେ, ଯଦିଓ ଦିନ ବଦନା ଥିଲେ, ଯଥା ନ୍ୟାୟ ଯେଭଳି ସ୍ୱାମୀଙ୍କର ସେବା କରାଯାଏ, ଯେଭଳି ଆସନ ଦିଆଯାଏ, ଯେଭଳି ପାଦ ଧୋଇ ଦିଆଯାଏ, ସ୍ୱାମୀଙ୍କର ପାଦ ଧୋଇକି ଜଳପାନ କରୁଥିଲେ, ଜାଣିଛନ୍ତି। ଗୃହସ୍ଥ ଜଣେ ପତ୍ନୀ ପ୍ରତିଦିନ ସ୍ୱାମୀଙ୍କର ପଦ ଧୋଇତ କରି ଜଳପାନ କରିବ। ଆମେ ତ ଦେଖିଛୁ, ଏମିତି ତ ଦେଖିନୁ, ଆମେ ଦେଖିଛୁ ବୋହୂମାନେ ତାଙ୍କର ଶ୍ୱଶୁର ଆଉ ଶାଶୁ ନିକଟରୁ ଆଗେ ତାଙ୍କର ପାଦକୁ ଧୋଇଦେବେ, ତାପରେ ସେ ଜଳକୁ ନେବେ, ଜଳକୁ ପାନ କରି ତାପରେ ଭୋଜନ କରିବେ। ଏବେ ବି ମୁଁ ଦେଖିଛି କେତେ ସ୍ତ୍ରୀ ଲୋକମାନେ ତାହା କରନ୍ତି। ଏ ସଂସ୍କୃତି, ତେଣୁ ପାଦ ଧୋଉତ କଲେ କଶ୍ୟପଙ୍କର ଅତିଥି ତାଙ୍କୁ ଯେଭଳି ଯଥା ନ୍ୟାୟ ଯେ ଦେଶ କାଳ ହିସାବରେ ଯାହା ଯାହା କରିବା ଦରକାର ସବୁକିଛି କଲେ। ଏବଂ ଇଦମ ଆହ କଶ୍ୟପଟା କଶ୍ୟପ ସେବା ଗ୍ରହଣ କରିସାରିଲା ପରେ ଅତିଥି ସେବା କଲେ, କଶ୍ୟପ ସେବା ଗ୍ରହଣ କଲେ। ଇଦମ ଆହ କଶ୍ୟପ ଦେଖିଲେ ଏ ଦିନବଦନା ଅଛନ୍ତି, ପଚାରୁଛନ୍ତି କଣ ପଚାରୁଛନ୍ତି, ହାଉ ଆର୍ ୟୁ, ଏମିତି ପଚାରୁନା, ହାଉ ଆର୍ ୟୁ, ଏଠି ପଚାରୁଛନ୍ତି। ପ୍ରଥମେ ଧର୍ମର କଥା ପଚାରୁଛନ୍ତି। ଅପି ଅଭଦ୍ରମ ନ ବିପ୍ରାଣମ ଭଦ୍ରଲୋକେ ଅଧୁନା ଗତମ ନ ଧର୍ମସ୍ୟ ନ ଲୋକସ୍ୟ ମୃତ୍ୟୁସନ୍ନାବର୍ତ୍ତିନଃ। ଜଣେ ଉଦାର ସମ୍ପନ୍ନ ବ୍ୟକ୍ତି ସେ କାହିଁକି ପ୍ରଥମେ ନିଚ କଥା ଚିନ୍ତା କରିବ ମନରେ, ଯେଭଳି କୌଣସି ବୈଷ୍ଣବ ଦେଖିଲା ମାନେ ତାଙ୍କୁ ଗୋଟିଏ କଥା ପଚାରିବା ଦରକାର, ଆପଣଙ୍କ ଭୋଜନ କୁଶଳ ତ, ଉଚ୍ଚମାନା ବ୍ୟକ୍ତି ଆପଣ ଭଲରେ ଅଛନ୍ତି ତ, ଭଲରେ ଅଛନ୍ତି ମାନେ ଭୋଜନ କୁଶଳ ଅଛି କି ନାହିଁ, ଭଲରେ ଅଛନ୍ତି ମାନେ ନା ଯେ ଟଙ୍କା ପଇସା ଇନକମ ଭଲ ଚାଲିଛି, ତାକୁ ଚାକିରି ବାକିରି ପାଇଲେ କି ନାହିଁ, ପଇସା ପତ୍ର କିଛି ଡୋନେସନ ମିଳିବ କି ନାହିଁ, ଇଆ ନୁହେଁ, ଇଏ ହେଉଛି ସ୍ପଷ୍ଟ ଜିନିଷ। ପ୍ରଶ୍ନ ପ୍ରଥମେ ଉଚ୍ଚମାନା ଲୋକ ଉଚ୍ଚ ପ୍ରଶ୍ନ କରିବ। କଶ୍ୟପ ବିଷ୍ଣୁ ଭକ୍ତ ନା, ସେ ସ୍ତ୍ରୀଙ୍କର କୌଣସି ସେ ବିଶ୍ୱାସ ବି କରୁନାହାନ୍ତି, ମୋର ପତ୍ନୀ ଅଦିତି ଏତେ ଛୋଟ ବସ୍ତୁ ପାଇଁ ସେ ମନ ଦୁଃଖ କରିଥିବ, ସେଥିପାଇଁ ସାତୋଟି ପ୍ରଶ୍ନ ବର୍ତ୍ତମାନ କରିବେ। ସାତୋଟି ଶ୍ଳୋକରେ କଣ କଣ ପଚାରୁଛନ୍ତି, ଆରେ ମହାନ ବ୍ୟକ୍ତି ମହାନ କଥା ପଚାରିବ ନା, ନିଜ କଥା କାହିଁକି ପଚାରିବ। ଅପି ଅଭଦ୍ରାଣମ ଅପି ଅଭଦ୍ରମ ନ ବିପ୍ରାଣମ, ଆଚ୍ଛା ଅମଙ୍ଗଳ ହେଇନି ତ, କାହାକୁ ପଚାରୁଛନ୍ତି ଅଦିତିଙ୍କୁ, କାହାଙ୍କର, ପ୍ରଥମେ ବିପ୍ରମାନଙ୍କର, ତୁମେ କଣ କୌଣସି ବିପ୍ରଙ୍କର ଅମଙ୍ଗଳ ବା ଭକ୍ତଙ୍କର ଅମଙ୍ଗଳ ଶୁଣିଛ କି, ସେଥିପାଇଁ ତୁମେ ମ୍ଳାନବଦନା ଅଛ। ଅପି ଅଭଦ୍ରମ ନ ବିପ୍ରାଣମ ଭଦ୍ର ଲୋକେ ଅଧୁନାଗତ, ଏ ଶ୍ଳୋକ ନୁହନ୍ତି କି, ଏ ଶ୍ଳୋକ ତ, ହଁ ଭଦ୍ରେ, ହେ ଭଦ୍ରେ, ତାଙ୍କୁ ଭଦ୍ରେ ବୋଲି ସମ୍ବୋଧନ କରୁଛନ୍ତି। ଅଭଦ୍ରମ, ଅଭଦ୍ରମ ଶବ୍ଦ ହେଉଛି ଅମଙ୍ଗଳ। ଅପି ଅଭଦ୍ରମ ନ ବିପ୍ରାଣମ ଭଦ୍ରେ ଲୋକେ ଅଧୁନାଗତ, ତୁମେ କଣ ତିନି ଜଣଙ୍କର ଅନିଷ୍ଟ ସମ୍ବାଦ ଅମଙ୍ଗଳ ଶୁଣିଛ କି, ପ୍ରଥମେ ଗୋଟିଏ ବିପ୍ର, ଦ୍ୱିତୀୟରେ ନ ଧର୍ମସ୍ୟ, ଧର୍ମରେ କି ଧର୍ମ କେହି ମାନୁନାହାନ୍ତି ବା ଧର୍ମକୁ କେହି ବ୍ୟତିକ୍ରମ କରିଛନ୍ତି, ତୁମେ ଏଭଳି କି ସମ୍ବାଦ ଶୁଣିଛ କି, ଆଉ ନ ଲୋକସ୍ୟ, ଜନସାଧାରଣ ଲୋକମାନେ ଦୁଃଖିତ ଅଛନ୍ତି, ତୁମେ ଏଭଳି କୌଣସି ସମ୍ବାଦ ଶୁଣିଛ କି, ସେଇ ଦୁଃଖରେ ଏତେ ଦୁଃଖିତ, ଆଉ ସେ କିଭଳି ଲୋକ, ମୃତ୍ୟୁଛନ୍ଦାମ ବର୍ତ୍ତିନ, ସାଧୁ ବେଶୀ ଦୁଃଖୀ ହୁଏ। ଦେଖନ୍ତୁ ଜନ ଲୋକମାନଙ୍କ ନିକଟରେ ଗୋଟେ ବିଶେଷଣ ଲଗେଇଲେ, ଧର୍ମ ବିପ୍ରଙ୍କ ନିକଟରେ ଯେମିତି କହିଦେଲେ, କିନ୍ତୁ ଲୋକମାନଙ୍କ ପ୍ରତି ସାଧୁର ସ୍ୱଭାବ ଏତେ ଦୟାଳୁ ସ୍ୱଭାବ, ମୃତ୍ୟୁଛନ୍ଦାମ ବର୍ତ୍ତିନ, ଯେଉଁ ବ୍ୟକ୍ତିମାନେ ମୃତ୍ୟୁର ଛନ୍ଦାନୁବର୍ତ୍ତୀ, ତୁମେ ସେମାନଙ୍କ ଦୁଃଖରେ ଦୁଃଖିତ କି। କାରଣ କଶ୍ୟପ ଜାଣନ୍ତି ଅଦିତି ଯଦି କୌଣସି ବ୍ୟକ୍ତି ଦୁଃଖ ପାଏ, ଏଇଟା ଶୁଣିଥିବେ, ସେ ଦୁଃଖିତ ହୁଅନ୍ତି। ସାଧୁ ହଉଛି ପର ଦୁଃଖେ କାତର, ସାଧୁ ହଉଛି ପର ଦୁଃଖେ କାତର, ଆମେ ତ କିଛି ବୁଝିପାରୁନା କିଛି, ଗୁରୁଦେବ କୁହନ୍ତି ଆମେ ପ୍ରଚାର କରିବାକୁ ଯିବ, ପ୍ରଚାର କରିବାକୁ ଯିବାକୁ ପଡ଼ିବ, ଲୋକମାନେ ଏତେ ଦୁଃଖରେ ଅଛନ୍ତି, ଆମେ ତ କିଛି ବିଚାର କରିପାରୁନା, କଣ ଲୋକମାନେ ଦୁଃଖରେ ଅଛନ୍ତି, କାହିଁକି ଏଭଳି ଅନ୍ତରେ ସାଧୁର ଆସେ, ବାସ୍ତବିକ ଅନୁଭବ ନ କଲେ ହବ ନା, ଆମକୁ ଠେଲିକି ପଠେଇଲେ ମଠ ମନ୍ଦିର ବାହାର କରି ପେଣ୍ଡାଲ କରି ପ୍ରବଚନ ଦେବା ପାଇଁ କହିଲେ ବି, ପୁଣି ବି ଭିତରୁ କିଏ କହୁଛି ଆରେ କଣ ତୁମେ ପ୍ରବଚନ ଦେବ। ବାସ୍ତବିକ ଜଣେ ସାଧୁ ସ୍ଥିତିକି ନ ଗଲେ ସେ ଜାଣିପାରିବ ନା ଜଗତର ଲୋକମାନେ କେତେ ଦୁଃଖରେ ଅଛନ୍ତି, ଆଉ ଦୁଃଖକୁ କିଭଳି ବାହାର କରାଯିବ, ଦୁଃଖ କେତେ ଅନୁଭବ କରୁଛନ୍ତି ଲୋକମାନେ, ଦୁଃଖରୁ କିଭଳି ନିବୃତ୍ତ ହେବେ ସାଧୁ କେବଳ, କାରଣ ସାଧୁ ଦୁଃଖ ନିବୃତ୍ତ, ତାର ଦୁଃଖକୁ ନିବୃତ୍ତ କରିସାରିଛି ନା, ସେ କେବଳ ଅନୁଭବ ସିଏ ଜାଣେ ଲୋକମାନେ କେତେ ଦୁଃଖରେ ଅଛନ୍ତି, ତେଣୁ ଲୋକମାନଙ୍କର କିଞ୍ଚିତ ଦୁଃଖ ଦେଖିଲେ ସେ ଦୁଃଖିତ ହେଇଯାଏ। ସେଥିପାଇଁ ପ୍ରଭୁପାଦଜୀ ମହାରାଜ ଝାନ୍ସିରେ ତାଙ୍କ ଲାଇଫ୍ ହିଷ୍ଟ୍ରି ପଢ଼ୁଥିଲେ, ଝାନ୍ସିରେ ସେ ଶୋଉ ନାହାନ୍ତି ରାତିରେ, ତାଙ୍କ ବନ୍ଧୁ କହୁଛନ୍ତି ସବୁ ସମୟରେ ପ୍ଲାନ୍ ମୁଁ କେବଳ ବିଦେଶ ଯିବି, ସେ ବନ୍ଧୁ କହୁଛନ୍ତି ଭାଇ ଟିକେ ଶୋଇଯାଅ, ରାତିଟା ଶୋଇଗଲେ ତା ପରଦିନ ସକାଳୁ ପ୍ଲାନ୍ କରିବ କିଭଳି, ନିଦ ବି ହଉନି, ମୁଁ ବିଦେଶ ଯିବି, ମୁଁ ପ୍ରଚାର କରିବି, ଲୋକମାନେ ଭଗବାନଙ୍କର ଭଜନ କରିବେ, ସେମାନେ ଶାନ୍ତି, ରାତିରେ ଶୋଇ ପାରୁନାହାନ୍ତି, ତାଙ୍କ ବନ୍ଧୁ ବିରକ୍ତ ହଉଛି, ବିରକ୍ତ ହଉଛନ୍ତି, ଅଭୟ ତୁମେ ଟିକେ ଶୁଅ, ଶାନ୍ତିରେ ଟିକେ ଶୋଇବାକୁ ଦିଅ, ଏ ବୃଦ୍ଧା ବୟସରେ କଣ କେହି ଏତେ ଚିନ୍ତା କରେ, ଶୁଣନ୍ତି ନା, ଏତେ ପର ଦୁଃଖରେ କାତର ସାଧୁର ଏଇ ସ୍ୱଭାବ ନା, ତେଣୁ ସାଧୁକୁ କିଭଳି ମେଜରମେଣ୍ଟ କରିବେ, ତାର କେତେ ସାଧୁତା ଅଛି, ସାଧୁର ମେଜରମେଣ୍ଟ କରିବା ପାଇଁ ଇଏ ଗୋଟେ ଲକ୍ଷଣ, କିଏ କେତେ ଅନ୍ୟ ଦୁଃଖରେ ଦୁଃଖୀ ସିଏ ହଉଛି ସାଧୁ, ସାଧୁକୁ ମାପିବାର ଏଟା ସବୁ ସିମ୍ପଲେଷ୍ଟ ଆଉ ଯାହା କୁହନ୍ତି ଏଟା ସିମ୍ପଲ ଡେଫିନେସନ, ବାସ୍ ସାଧୁକୁ ମାପିବା ପାଇଁ ଏତିକି ଦେଖିବେ, ପର ଦୁଃଖରେ ସେ କେତେ ଦୁଃଖୀ ହେଉଛି, ପର ସୁଖରେ ସେ କେତେ ସୁଖୀ ହେଉଛି, ତା ନିକଟରେ ସେତିକି ସାଧୁତା ଅଛି, ବାସ୍ ଇମାଜିନ। ତେଣୁ ଅଦିତିଙ୍କୁ ପ୍ରଶ୍ନ କରୁଛନ୍ତି କିଏ କଶ୍ୟପ, ମୃତ୍ୟୁ ଛନ୍ଦାନୁବର୍ତ୍ତୀ ନ, ମୃତ୍ୟୁ ଛନ୍ଦାନୁବର୍ତ୍ତୀ ଲୋକମାନଙ୍କର ସମ୍ବାଦ ଶୁଣି ତୁମେ କଣ ଦୁଃଖିତ ଅଛ କି, ତାକୁ ମୁଁ ବିଶେଷ ବ୍ୟାଖ୍ୟା କରିବି ନା, ମୃତ୍ୟୁ ଛନ୍ଦାନୁବର୍ତ୍ତୀ ନ, ସ୍ୱାମୀପାଦ ବହୁ ସୁନ୍ଦର ଜିନିଷ ଲେଖିଛନ୍ତି, ଦିନ ବଦନାଦିକମ୍ ଆଲକ୍ଷ୍ୟ ବହୁଧା ବିକଳ୍ପ ପୃଚ୍ଛତି, ଦିନ ବଦନ ତାହେଲେ ଦେଖିଦେଲେ କଶ୍ୟପ ବିକଳ୍ପ କରି ବହୁ ବହୁ କଥା ଚିନ୍ତା କରି ସେ ପଚାରୁଛନ୍ତି। ସପ୍ତମୀ ସାତଟି ଶ୍ଳୋକରେ ହେ ଭଦ୍ରେ କିଭଳି ପଚାରୁଛନ୍ତି ଦେଖନ୍ତୁ, ନିଜର ପତ୍ନୀଙ୍କୁ କହୁଛନ୍ତି ହେ ଭଦ୍ରେ, ସ୍ୱାମୀପାଦ ବିପ୍ରଧର୍ମକୁ ବ୍ୟାଖ୍ୟା କଲେ ନା, ଏଇଟାକୁ ବ୍ୟାଖ୍ୟା କଲେ ମୃତ୍ୟୁ ଛନ୍ଦମ, ମୃତ୍ୟୁ ଛନ୍ଦାନୁବର୍ତ୍ତୀ ନା ମାନେ ଛନ୍ଦ ମାନେ ସ୍ୱାମୀପାଦ ଅର୍ଥ କରୁଛନ୍ତି ମୃତ୍ୟୁ ଇଚ୍ଛା, ମୃତ୍ୟୁ ଛନ୍ଦମ ଇଚ୍ଛା ଅନୁବର୍ତ୍ତତ ଇତି ଯଥା, ଅର୍ଥାତ୍ ମୃତ୍ୟୁର ଇଚ୍ଛାକୁ ଯେଉଁମାନେ ପୂରଣ କରନ୍ତି, ମଣିଷମାନେ ତାଙ୍କ କଣ କରୁଛନ୍ତି ନା କେବଳ ମୃତ୍ୟୁର ଇଚ୍ଛାକୁ ପୂରଣ କରୁଛନ୍ତି। ଏ କି ଶ୍ଳୋକ କି କଥା, ଏ ସ୍ୱାମୀପାଦ ଆହୁରି ସ୍ପଷ୍ଟ କରି କହୁଛନ୍ତି ମୃତ୍ୟୁ ବଶବର୍ତ୍ତିନା ଜନାଶ ଇତି ଅର୍ଥ, ଅର୍ଥାତ୍ ବ୍ୟକ୍ତି ତାର ନିଜ ସେ ତ କହୁଛି ମୋ ମୋ ଡିଜାୟାର ଫୁଲଫିଲ୍ କରିବି, ଆରେ ତୁମର ଡିଜାୟାର କଣ ଅଛି, ତୁମର ଡିଜାୟାର କିଛି ନାହିଁ, ତୁମେ ହଉଛ ମୃତ୍ୟୁ ସନ୍ଧାନବର୍ତ୍ତିନା, ବ୍ୟକ୍ତି ହଉଛି ମୃତ୍ୟୁର ଇଚ୍ଛାଟାକୁ କେବଳ ପୂରଣ କରୁଛି, କିଭଳି ପୂରଣ କରୁଛି, ତାର ଆୟୁଷ ବଢ଼ୁଛି ନା, ଆଉ ଯେତେ ଆୟୁଷ ବଢ଼ୁଛି ସେ ମୃତ୍ୟୁ ନିକଟକୁ ଯାଉଛି, ଯେମିତି ଏବେ ଗଲା ନା ହାପି ନ୍ୟୁ ଇୟର, ହାପି ନ୍ୟୁ ଇୟର ସମସ୍ତେ ବାରଟା ରାତିରେ ସ୍ୱାଗତ କଲେ, କାହାକୁ ହାପି ନ୍ୟୁ ଇୟର 2008 ନା 9 ବିଦାୟ ଦେଲେ, କାହାକୁ ବିଦାୟ ଦେଲ, କାହାକୁ ଇନଭାଇଟ୍ କଲ ଭାଇ, ଆରେ ବିଦାୟ ଦବା ଲୋକ ସେ କାଳ, ଆଉ ଇନଭାଇଟ୍ କରୁଛ ସେ କାଳକୁ, ସେ କାଳ କିଏ, ତୁମେ କିଏ, ତୁମେ ଇନଭାଇଟ୍ କରୁଛ ବର୍ତ୍ତମାନ 2009 ଆସ, ତୁମ ଇଚ୍ଛା ମୋ ଇଚ୍ଛା ତୁମର ଯୋଉ ଇଚ୍ଛା ଅଛି ମୋତେ ପୂରଣ କର, ମୋତେ ଟିକେ ଭଲ କ୍ୟାନ୍ସର କି ଟ୍ୟୁମର ରୂପରେ କାଳ ଦେବ, କାଳ ପ୍ରଭୁ ଆସିକି ମୋତେ ଯନ୍ତ୍ରଣା ଦେଇକି ନିଅ, ଆଉ 12 ରାତିରେ କଣ ଇନଭାଇଟ୍ କରିବ, ଢୋଲେ ଢୋଲେ ପିଇକି ତ ଇନଭାଇଟ୍ କରୁଛ ଆଉ କଣ, ଆଉ ତାମାନେ ଟ୍ୟୁମର ଆଉ ଯେତେ ବନ୍ଧୁମାନେ ଅଛନ୍ତି କାଳ, ଏ କାଳର ସବୁ ରିପ୍ରେଜେଣ୍ଟେଟିଭ ନା, ତାଙ୍କ ଦ୍ୱାରା ମୃତ୍ୟୁ ଛନ୍ଦାନୁବର୍ତ୍ତୀ ନା, ମୃତ୍ୟୁର ଇଚ୍ଛାକୁ ପୂରଣ କରୁଛି, ଜୀବ କେବଳ ମୃତ୍ୟୁର ଇଚ୍ଛାକୁ ପୂରଣ କରେ, ବାସ୍ ଜୀବ ଜଗତରେ କାହା ଇଚ୍ଛାକୁ ପୂରଣ କରିପାରୁ ବା ନକାରୁ, ଜଣଙ୍କ ଇଚ୍ଛାକୁ ନିଶ୍ଚିତ ପୂରଣ କରିବ, ସେ ହେଉଛି ମୃତ୍ୟୁ। ମୃତ୍ୟୁଙ୍କର ଇଚ୍ଛାକୁ ନିଶ୍ଚିତ ପୂରଣ କରିବାକୁ ପଡ଼ିବ ନିଶ୍ଚିତ। ଭାବି ଦେଖିବା ଦରକାର ବ୍ୟକ୍ତି ପ୍ରକୃତରେ ମୁଁ ତ ମୋର ଏତେ ଇଚ୍ଛାକୁ ପୂରଣ କରୁଛି ଏତେ କିଛି କାର୍ଯ୍ୟ କରୁଛି କିନ୍ତୁ ମୃତ୍ୟୁର ଇଚ୍ଛାକୁ ମୁଁ କେବେ ପୂରଣ କରିବାକୁ ଦେବି ନା। ସାଧୁ ଆପଣ ଶୁଣିବେ ମୁଁ ସେ ବିଷୟରେ ବିଶେଷ ବ୍ୟାଖ୍ୟା କରୁନି କାରଣ ସମୟ ନାହିଁ। ଯେତେବେଳେ ଇନ୍ଦ୍ର ଯାଇଛନ୍ତି ମାଗୁଛନ୍ତି କାହାକୁ ଦଧିଚି ରୁଚିଙ୍କୁ ଆପଣ ଅସ୍ଥି ଦିଅନ୍ତୁ ଦଧିଚି ରୁଚି ଯେତେବେଳେ ପ୍ରବଚନ କରିବେ ଆରେ ମୁଁ ମୃତ୍ୟୁର ଇଚ୍ଛାକୁ ପୂରଣ କରିବାକୁ ଦେବି ନା ମୁଁ ଏ ଶରୀରକୁ ଶରୀରକୁ ମୁଁ ତ୍ୟାଗ କରିବି କାରଣ ଶରୀର ମୋତେ ତ୍ୟାଗ କରିକି ଯାଉଛି ନା ଆତ୍ମାକୁ ଶରୀର ତ୍ୟାଗ କରିଯାଉଛି। ଆତ୍ମା ତ ଏଭଳି ଶରୀର ବୁଢା ହେଲା ପରେ ସୁଦ୍ଧା ଆତ୍ମା ଶରୀରକୁ ଛାଡ଼ିବା ପାଇଁ ଚାହୁଁନି। କେତେ ସୂକ୍ଷ୍ମ ଅର୍ଥ ଦେଖନ୍ତୁ ବହୁତ ଧ୍ୟାନ କଲା ପରେ ତାକୁ ବୁଝିହବ ଏବଂ ବାସ୍ତବିକ କେତେ ସୂକ୍ଷ୍ମ କଥା ଜୀବାତ୍ମା ଏ ଶରୀର କେବେ ଛାଡ଼ିବା ପାଇଁ ଚାହୁଁନି କିନ୍ତୁ ଶରୀର ଜୀବାତ୍ମାକୁ ଛାଡ଼ିକି ପଳେଇ ଯାଉଛି ତାକି ନାହିଁ ଶରୀର ଛାଡ଼ିକି ଯାଉଛି ନା ଜୀବାତ୍ମା ତ ପୁଣି ଶରୀର ଧରୁଛି କାରଣ ଜୀବାତ୍ମାରେ ଶରୀର ପ୍ରତି ଆସକ୍ତି ଅଛି। ତେଣୁ ମୃତ୍ୟୁ ଇଚ୍ଛା ଅଛନ୍ଦ ଅନୁବର୍ତ୍ତୀରା ଜୀବ ଆମେ ଶରୀର ମୃତ୍ୟୁର ଇଚ୍ଛାକୁ ପୂରଣ କରୁଛେ କିନ୍ତୁ ଭକ୍ତ ଦଧିଚି ମୁନି କଣ କହିଲେ ନା 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 ମୁଁ ମୃତ୍ୟୁର ଇଚ୍ଛାକୁ ପୂରଣ କରିବାକୁ ଦେବି ନା ଶରୀରକୁ ମୁଁ ତ୍ୟାଗ କରିବି ଶରୀର ମୋତେ କାହିଁ ତ୍ୟାଗ କରିକି ଯିବ। ତୁମେମାନେ ଯଦି ଭିକ୍ଷା ମାଗୁଛ ଏ ଶରୀର ତ ନିଶ୍ଚିତ ମୋତେ ତ୍ୟାଗ କରିଯିବ ନା ମୁଁ ବର୍ତ୍ତମାନ ପ୍ରିପେୟାର ହେବି ଏ ତ୍ୟାଗ ମୋତେ ତ୍ୟାଗ କରୁଥିବା ଶରୀରକୁ ମୁଁ ତ୍ୟାଗ କରିବି ଅର୍ଥାତ୍ ଆତ୍ମସ୍ଥିତିରେ ସେ ରହି କହୁଛନ୍ତି ମୁଁ ଆକୁ ତ୍ୟାଗ କରିବି ସଙ୍ଗେ ସଙ୍ଗେ ସମାଧି ଲଗେଇଲେ ତ୍ୟାଗ କରିବି। ସେଥିପାଇଁ ଜଗତରେ ସମସ୍ତେ ପ୍ଲାନ୍ ପ୍ରୋଜେକ୍ଟ କରୁଛନ୍ତି ମୃତ୍ୟୁର ଇଚ୍ଛାକୁ ପୂରଣ କରିବା ପାଇଁ କିନ୍ତୁ ସାଧୁ କେବଳ ତାର ଇଚ୍ଛା ମୁଁ ମୃତ୍ୟୁର ଇଚ୍ଛା କେବଳ ପୂରଣ କରିବାକୁ ଦେବି ନା ନା ମୁଁ ମୃତ୍ୟୁ ଉପରେ ବିଜୟ ହାସଲ କରିବି। ସେଥିପାଇଁ ଗୁରୁଦେବଙ୍କର ତିରୋଭାବ ବୈଷ୍ଣବଙ୍କର ତିରୋଭାବ ତିଥି କ'ଣ କୁହାଯାଏ ବିଜୟ ଉତ୍ସବ ବିଜୟ ଉତ୍ସବ ମୃତ୍ୟୁକୁ ଉପରେ ବିଜୟ ଲାଭ କରି ସେ ବୈକୁଣ୍ଠକୁ ଗଲେ ଯେଭଳି ଧ୍ରୁବ ମହାରାଜ କଲେ ଶରୀରରେ ମୃତ୍ୟୁ ମସ୍ତକରେ ପାଦ ଦେଇକି ଚାଲିଲେ ମୃତ୍ୟୁ ଛନ୍ଦ ଅନୁବର୍ତ୍ତୀ ନା। ତେଣୁ ଜଣେ ବ୍ୟକ୍ତି ଭଲ ଭାବରେ ଜାଣିବା ଦରକାର ଏ ଶରୀର ହେଉଛି ଅନିତ୍ୟ ତେଣୁ ଏ ଶରୀର ପାଇଁ ସମୟ ଆଦୌ ନଷ୍ଟ କରିବା ଉଚିତ ନାହିଁ। ତେଣୁ ମୃତ୍ୟୁ ଯିଏ ବସିଛନ୍ତି ଆମେ ଆମେ ତାଙ୍କର ଇଚ୍ଛାକୁ ପୂରଣ କରିବାକୁ ଦବା ନା ଆମେ କିଭଳି ଭଗବାନଙ୍କର ଭଜନ କରି ପ୍ରଭୁଙ୍କର ଇଚ୍ଛାକୁ ପୂର୍ଣ୍ଣ କରିବା ପ୍ରଭୁଙ୍କ ସେବାରେ ଲାଗିବା ଏଥିପାଇଁ ବ୍ୟସ୍ତ ହେବା ଦରକାର। ତେଣୁ ଯେହେତୁ ଯେଉଁ ମ୍ଳାନ କରିଛନ୍ତି ମ୍ଳାନ ବଦନରେ ଅଛନ୍ତି କିଏ ଅଦିତି ଏ କାରଣ ପଚାରୁଛନ୍ତି କଶ୍ୟପ ଆଚ୍ଛା ଏଇ ମୃତ୍ୟୁ ଛନ୍ଦାନ ବ୍ୟକ୍ତି ତାଙ୍କ ପାଇଁ ତୁମେ ଦୁଃଖିତ ହେଉଛ କି କିମ୍ବା ଧର୍ମ ପାଇଁ ଦୁଃଖିତ ହେଉଛ କିମ୍ବା ବ୍ରାହ୍ମଣ ପାଇଁ ଦୁଃଖିତ ହେଉଛ କି। ବ୍ୟକ୍ତି ବହୁତ ସୁନ୍ଦର ଭାବରେ ଭକ୍ତିମୟ ଠାକୁର ଗୋଟେ ସୁନ୍ଦର ଭଜନ ଲେଖିଛନ୍ତି ଆମର ଯେଉଁ ଶରୀର ପ୍ରତି ଆସକ୍ତି ଅଛି ବହୁତ କମିବାକୁ ପଡିବ ବହୁତ କମେ ଭଜନରେ ଏ ସବୁ କିଛି ପ୍ରତିବନ୍ଧକ ଥାଏ ଏ ଶରୀର ଶେଷ ସମୟରେ ଆପଣ ଆପଣଙ୍କର ଏଇ ଯୁବକ ଅବସ୍ଥା ସହିତ ଆମେ ଏଇ କଥା କହିପାରୁଛୁ କିନ୍ତୁ ବୃଦ୍ଧ ଅବସ୍ଥା ହେଇଗଲା ପରେ ଯଦି କେହି ସବୁଠୁ ବେଶୀ ପ୍ରତିବନ୍ଧକ ଦିଅନ୍ତି ଏ ଶରୀର ଏ ଶରୀର ଆପଣଙ୍କ ଆଗରେ ଗୋଟେ ସବୁଠୁ ବଡ଼ ହିଣ୍ଡ୍ରାନ୍ସ ସେଠି ଠିଆ ହେଇଯିବ ଆପଣ ଚାହୁଁଥିବେ ଭଜନ କରିବା ପାଇଁ ସୁଯୋଗ ଦେବ ନା କେବେ ଦେବ ନା ସେଥିପାଇଁ ବର୍ତ୍ତମାନଠୁ ପ୍ରସ୍ତୁତ ହେବା ଦରକାର ବର୍ତ୍ତମାନଠୁ ଭଜନ ଆରମ୍ଭ କରିବା ଦରକାର। ଅନିତ୍ୟ ଏ କଳେ ବର କବୁ ନାଏ ସ୍ଥିରତର ଅନିତ୍ୟ ଏ କଳେ ବର କବୁ ନାଏ ସ୍ଥିର ସମନ ଇଲେ କିଛୁ ନାଇ ସମନ ଇଲେ କିଛୁ ନାଇ ଏ ଅଙ୍ଗ ଶୀତଳ ହବେ ଆଖି ସ୍ପନ୍ଦହୀନ ହବେ ଅଙ୍ଗ ଶୀତଳ ହବେ ଆଖି ସ୍ପନ୍ଦହୀନ ହବେ
सौंदर्य हेरा दर्पण ते निरंतर जे सौंदर्य हेरा दर्पण ते निरंतर सोशिवार हईवे भजन सोशिवार हईवे भोजन जे वस्त्र दर कर जे आवरण पर जे वस्त्र आदर कर जे आवरण पर कोथा सब रहिबे तखन कोथा सब
शिक्षा दौंती अनित्य ए कलेबर कबु नए स्थिरतर प्रतिदिन तो शरीर ए मृत्युर इच्छा को पूर्ण करने चली कबु नए स्थिर स्थिर तर समन आईले किछु नाय एवं जब मृत्यु आसीजे तो बहुत विपद समय ए अंग शीतल हे आखि स्पंदहीन हे आखि जो पता पकाउछन्ते स्पंदहीन हे अंग शीतल हो ঘরে কুহতি আরে দেখিল ব্যক্তি মরিছে কি না তার পাদর জনা পড়ে মৃত্যুর কিছু সময় পূর্ব পাদ দেশর প্রথমে শীতলতা আরম্ভ হব এই শরীর বঞ্চিছি ভগবান শরীরে কিছু উত্তাপ দিয়েছেন কৌশি বৈজ্ঞানিক সেতবে আপনার টেম্পারেচার দিয়ে পারবে এ অঙ্গ শীতল হবে আখি স্পন্দহীন হবে চিতার আগুন হবে ছাই চিতার পকাই দিয়া যাব ছাই অগ্নি আপনার ছাই হয়ে রয়েছে যে মুখে সৌন্দর্য হের দর্পণ দে নিরতর সোশিবার হইবে ভোজন প্রতিদিন যে মুহ দেখুছে ড্রেসিং টেবুলরে ড্রেসিং টেবুল না কেমতি দেখা যায় দেখুন তাল মারিকি পড়া ড্রেসিং টেবুল আর সেই ড্রেসিং টেবুল কু প্রতিদিন যে ড্রেসিং হয়ে বাহারুছে দুই জন আমি সব দেখুছেন ড্রেসিং হওয়ার উপর কি জান সোশিবা সো মানে কুকুর শিবা মানে শিয়াল না শিয়াল হ্যাঁ বিলুয়া বিলুয়া তো দেখি পারুনি কুকুর ডেলি দেখুছি ভাই কেতে সুন্দর ড্রেসিং হচ্ছে হিয়ে মোর ভোজন কেউ দিন হব যে কুকুর কু পাড়ি রকিছেন যে কুকুর কু দেহরে বসাউছেন সি কুকুর ডেলি সি সেই তো সেবা জগি কাহি বসছি মালিক ভাল ড্রেসিং টেবুলে ড্রেসিং হয়ে রয়েছে আর ড্রেসিং বি করবে সে কুকুর দিনে যে ড্রেসিং টেবুলে ড্রেস বাহার করবে সে যেতলে পকাই দিয়া যাব ড্রেস বাহার করবে ড্রেসিং করেদেব কুকুর সব চমড়া কু বাহার করি ড্রেসিং করবে সেত ইয়ে ব্যক্তি বিচার করা দরকার এবং যে বস্ত্র আদর কর যে বা আভরণ কর কোথা সবে রহবে তখন কেউটি সে জিনিস সব রহবে বিচার করে ব্যক্তি জাঁয়া দরকার তেমন মৃত্যু সন্ধ্যা অনুবর্তী না ব্যক্তি মৃত্যুর ইচ্ছা পূরণ করছে তেমন ভজন লাগি যা দরকার সময় নষ্ট করা উচিত না হরে কৃষ্ণ 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 হরে 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 রাম 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 হরে হরে সমস্ত মৃত্যুর ইচ্ছা পূরণ করছেন তেমন ভজন কলা মানে ভজন শক্তি আমি মৃত্যুর ইচ্ছা পূরণ করা দেবা না এবং তারপরে প্রশ্ন পচারুচ্ছেন প্রথমে তিনোটি প্রশ্ন পচারলে ধর্ম বিষয়ে ব্রাহ্মণ বিষয়ে এবং তৃতীয় জনসাধারণ বিষয়ে এবং বর্তমানে পচারুচ্ছেন অপিবা অকুশল কিঞ্চিত গৃহেষু গৃহমেধিনী ধর্মস্য অর্থস্য কামস্য যত্র যোগ হি অযোগিনাম বহুত সুন্দর শ্লোক বহুত সুন্দর শ্লোক গৃহস্থ মানকর ধর্ম বিষয়ে গৃহমেধিনী এটি সবলে অদিতি নিজ অদিতি কশ্যপ গৃহমেধিনী কইছন্তি এবং কশ্যপ মধ্য অদিতি কু গৃহমেধিনী বলি কইছন্তি মানে এতে সুস্বভাব তাঙ্কর নিজকে জনে কচ্চা গৃহস্থ ভাবে জ্ঞান করুলে সে গৃহ বেধিনী বলে ডাকুছেন বাস্তবিক সে গৃহ সে তো ভক্ত না স্পেশাল আর গৃহস্থ কুয়া পারিব না তাঙ্কু গৃহস্থ কলি কোন কুয়াযিব তাঙ্কু গৃহস্থ মানে গৃহ হচ্ছে স্ত এ গৃহ হি তাঙ্কর বিজনেস প্রহ্লাদ মহারাজ গোটিয়ে কথা কইলেনি গৃহব্রতম କେଉଁ ଶ୍ଳୋକରେ କହୁଛନ୍ତି? ଗୃହ ହଉଛି ବ୍ରତ, ବ୍ରତ ତପସ୍ୟା କିଛି ଥାଏ ସେ ହଉଛି ଗୃହ, ସେମାନଙ୍କୁ ଗୃହସ୍ଥ କୁହାଯାଏ। ଗୃହ ପ୍ରତି ଅତ୍ୟନ୍ତ ଆସକ୍ତ, ଭଗବାନ କଥା ଘର ଜଗିବାକୁ ପଡିବ, ପିଲା ସବୁ ଛାଡ଼ିବା ଦରକାର ନା, ଆମର ସମୟ ନାହିଁ। ଆମ କି ସମୟ ନା, ଯୋଉ ଘର ପାଇଁ ସମୟ ଦେଉଛ ସେ ଘର ତୁମକୁ ଅଟକେଇ ରଖିବ କି? କୁହନ୍ତୁ ଆପଣ, ଭକ୍ତମାନଙ୍କୁ କେବେ ଗୃହସ୍ଥ ବୋଲି କେହି ଯଦି କେହି କହୁଛି ଏ ଗୃହସ୍ଥ ଇଏ ବ୍ରହ୍ମଚାରୀ ସେ ଅପରାଧ, ବାସ୍ତବିକ ଇଏ ସବୁ ଅଭିମାନ, ଏ ତ ବହୁତ ଉନ୍ନତ ସ୍ଥିତି ଆଜ୍ଞା, ବହୁତ ଭକ୍ତ ମାଳି ତିଳକ ଲଗେଇଲା ମାନେ ହରିନାମ କରି ଦୀକ୍ଷା ନେଲା ମାନେ ତାଙ୍କ ପ୍ରତି ଦୃଷ୍ଟି ସମ୍ପୂର୍ଣ୍ଣ ଅଲଗା ହେବା ଦରକାର। କେବେ ତାଙ୍କୁ ଗୃହସ୍ଥ ବୋଲି ସମ୍ବୋଧନ କରିବା ଉଚିତ ନାହିଁ, ଇଏ ଗୃହସ୍ଥ ଭକ୍ତ। କିନ୍ତୁ ବିଧି ପାଇଁ ଆମେ ବେଳେ କହୁ ହଁ ସିଏ ଗୃହସ୍ଥ ଭକ୍ତ, ଅନ୍ତର କେବେ ବେଳେ ଆଣେ ସିଏ ଗୃହସ୍ଥ ଭକ୍ତ। ଭଗବାନଙ୍କର ଏମିତି ଗୋଟେ ଡେଜିନେସନ ନାହିଁ, ଭଗବାନ ଗୋଲୋକ ବୃନ୍ଦାବନ ଯିବା ପୂର୍ବରୁ ଏମିତି କୌଣସି ଜୟ ବିଜୟ ବା କୌଣସି ଗାର୍ଡକୁ ରଖିନାହାନ୍ତି, ତୁମେ ପାସ୍ ଦେଖିବ ସିଏ କୋଉ ଭକ୍ତ, ତାପରେ ତାଙ୍କୁ ଏଣ୍ଟ୍ରାନ୍ସ ଦେବ। ବା ଯମରାଜଙ୍କ ଦରବାର ବି ଏଇ ଜିନିଷ ନାହିଁ, ସିଏ ବି ଦେଖିବେ କିଏ ଗୃହସ୍ଥ କିଏ ବ୍ରହ୍ମଚାରୀ। ଆରେ ଶାସ୍ତ୍ର ମର୍ଯ୍ୟାଦା ଭିନ୍ନ, ଭକ୍ତି ମର୍ଯ୍ୟାଦା ଭିନ୍ନ, ଏସବୁ ବ୍ୟବସ୍ଥା କରାଯାଇଛି। କେହି ମାଳିତଳକ ମାରିଥିବା ବ୍ୟକ୍ତି କାହାକୁ ଏଭଳି ସବୁ କହିବା ଉଚିତ ନା, ସେ ଗୃହସ୍ଥ ଲୋକ ହୀନ ଭାବରେ ମର୍ଯ୍ୟାଦା ଦେଇ କହିବା ଦରକାର ହଁ ସେ ଆମର ଗୃହସ୍ଥ ଭକ୍ତ, ଗୃହସ୍ଥ ବୋଲି କହିବେନି, ଗୃହସ୍ଥ ଭକ୍ତ, ସେ ଭକ୍ତ କିନ୍ତୁ ଗୃହରେ ରହୁଛନ୍ତି, ତାଙ୍କର ଧର୍ମ ଗୃହବ୍ରତ ନୁହେଁ। ହଁ ମତି ନା କୃଷ୍ଣେ ପରତୋ ସ୍ୱତ ବା ମିଥୋ ବିପଦ୍ୟତେ ଗୃହବ୍ରତାନ। ପ୍ରହ୍ଲାଦ ମହାରାଜ କ'ଣ ଛୋଟିଆ କଥା କହିଛନ୍ତି? ଗୃହ ହଉଛି ବ୍ରତ, ଏବଂ ଏଇ ଗୃହବ୍ରତ ଶବ୍ଦକୁ ଅସୁର ବାଳକ ମାନଙ୍କୁ କହୁଛନ୍ତି, ପୁଣି ଗୃହବ୍ରତ ଲଗେଇଛନ୍ତି, କୋଉମାନେ ନରକକୁ ଯାଆନ୍ତି ନା ଏବଂ ଗୃହବ୍ରତ ସେଠି ବି ଲାଗିଛନ୍ତି। ଆଚ୍ଛା, ଅପିବା ଅକୁଶଳମ କିଞ୍ଚିତ କିଞ୍ଚିତ, ଅକୁଶଳ ତୁମର ହେଇଛି କି? ଗୃହେଶୁ ଗୃହମେଧିନା, ହେ ଗୃହମେଧିନୀ, ଗୃହରେ କିଛି ଅକୁଶଳ ହେଇଛି କି? ଗୃହର ଅକୁଶଳ କାହିଁକି ପଚାରୁଛନ୍ତି? ନା ନିଜକୁ ଜଣେ ଗୃହସ୍ଥ ଜ୍ଞାନ କରି କହୁଛନ୍ତି, ଧର୍ମସ୍ୟ ଅର୍ଥସ୍ୟ କାମସ୍ୟ ଯତ୍ର ଯୋଗ ହି ଅଯୋଗ୍ୟ ନାମ। ଗୃହସ୍ଥ ଧର୍ମକୁ ତ୍ରିବର୍ଗ ବୋଲି କୁହାଯାଏ, ଧର୍ମ ଅର୍ଥ କାମ ଭକ୍ତ। ଏ ପ୍ରବଚନ ବିଲକୁଲ ଭକ୍ତ ପାଇଁ ନୁହେଁ, ମନ ଭକ୍ତ ତ୍ରିବର୍ଗ ସାଧନ କରୁନି ନା କି ଚତୁର୍ବର୍ଗ ସାଧନ କରୁନି, ଭକ୍ତର ପ୍ରେମ ଦରକାର। ଇଏ ସାଧାରଣ ଗୃହସ୍ଥମାନଙ୍କ ପାଇଁ କୁହାଯାଉଛି, ଧର୍ମସ୍ୟ ଅର୍ଥସ୍ୟ କାମସ୍ୟ ଯତ୍ର ଯୋଗ ହି ଯୋଗିନ ଅଯୋଗିନ। ଗୃହସ୍ଥକୁ ଏ ତିନୋଟି ସାଧନ କଲେ ତାକୁ ଯୋଗ ଫଳ ମିଳେ। ସ୍ୱାମୀପାଦ ଟିକାଟା ମୁଁ ପଢ଼ିସାରିଲା ପରେ ଆପଣଙ୍କୁ କହିବି ଶ୍ଳୋକର ଅର୍ଥ। ସ୍ୱାମୀପାଦ କହୁଛନ୍ତି, ହେ ଗୃହ ମେଧିନୀ ଅପିବା ଅର୍ଥାତ୍ କିମ୍ବା ଗୃହେଷୁ ଧର୍ମାଦେ କିଞ୍ଚିତ ଅକୁଶଳ। ଏ ତ୍ରିବର୍ଗ ଭିତରେ ଧର୍ମ ଅର୍ଥ କାମ ହେଉଛି ଗୃହସ୍ଥର ତ ନିହାତି ଆବଶ୍ୟକ, ତ୍ରିବର୍ଗ ସାଧନ ସେ କରୁଛି, ସେଥିରେ ଧର୍ମାଦେ କିଞ୍ଚିତ ଅକୁଶଳ। ଧର୍ମ ସାଧନ କରିବା ବେଳେ ଅତିଥିଙ୍କୁ ପଚାରୁଛନ୍ତି, ତୁମର କିଛି ଅକୁଶଳ ହେଇଛି କି ସେଥିପାଇଁ ତୁମେ ମନ ଦୁଃଖରେ ବସିଛ? ଇତି କାକ୍ୱା ଇତି ପ୍ରଶ୍ନ କରୁଛନ୍ତି, ଯତ୍ର ଯେସୁ ଗୃହେଷୁ ଅଯୋଗିନାମ ଅପି ଯୋଗ ସ୍ୱଧର୍ମାଦିନାମ ଯୋଗ ଫଳମ ଭବତି। କେତେ ସ୍ପଷ୍ଟ ସମ୍ବାଦ କରିଦେଲେ, ଗୃହସ୍ଥର ଯୋଉ ସ୍ୱଧର୍ମ ଯୋଗମ ଫଳ ଭବତି, ଗୃହସ୍ଥ ଏ ତ୍ରିବର୍ଗ ସାଧନ କରିବ, ଧର୍ମାଦି ସାଧନ କରିବ, ତାକୁ ଯୋଗର ଫଳ ମିଳିବ। ଯତ୍ର ଯୋଗ ହିଁ ଅଯୋଗିନ, ଯେଭଳି ମୁଁ ମହାରାଜଙ୍କ କଥା ଶୁଣୁଥିଲି, ମହାରାଜ ଗୋଟେ କଥା ସୁନ୍ଦର କଥା କହୁଛନ୍ତି, ଯେଭଳି ଜଣେ ଗୃହସ୍ଥ ଯଦି ଭଗବାନଙ୍କୁ ପ୍ରାର୍ଥନା କରି କିଛି ଧର୍ମ କରି ଗୋଟେ ଭକ୍ତ ପୁତ୍ର ପାଇଯାଇଛି, ସେ ଭକ୍ତ ପୁତ୍ରକୁ ସ୍ନାନ କରିଦେବା, ଭକ୍ତ ପୁତ୍ରକୁ ପାଇଁ ରୋଷେଇ କରିବା, ତାକୁ ଭୋଜନ ଦେବା, ତାର ଯୋଉ ସେବାଟା କରିବା, ଗୃହସ୍ଥ ଯଦି ତା ପାଇଁ ସମୟ ଦଉଛି, ସ୍ୱତନ୍ତ୍ର ସ୍ପେଶାଲ ଭଜନ ପାଇଁ ସମୟ ଦେଇପାରୁନି, କିନ୍ତୁ ତାକୁ ଭଜନର ଫଳ ମିଳିଗଲା। ଯେଭଳି ସୁନୀତି, ସୁନୀତି ଧ୍ରୁବ ପାଇଁ ଧ୍ରୁବକୁ ସେବା କରିଛନ୍ତି, ସବୁକିଛି କରିଛନ୍ତି, କିନ୍ତୁ ସୁନୀତି ଫଳ ପାଇଗଲେ ନା, ଭକ୍ତିର ଫଳ ଲାଭ କରିଦେଲେ ନା। ତେଣୁ ଯଦି ଜଣେ ଗୃହସ୍ଥ ତ୍ରିବର୍ଗ ସାଧନ କରି ଗୋଟେ ଭକ୍ତ ସନ୍ତାନ କେବଳ ଜନ୍ମ ଦେଇଦେଲା ଏବଂ ତାକୁ ଭକ୍ତି ମାର୍ଗରେ ଅଗ୍ରଗତି କରିବା ପାଇଁ ସମସ୍ତ ସାହାଯ୍ୟ କରୁଛି। ଯଦିଓ ସମ୍ପୂର୍ଣ୍ଣ ଭାବରେ ନିଶ୍ଚିନ୍ତ ଭାବରେ ହରିଙ୍କର ସେବା କରିପାରୁନି, ଭକ୍ତି ଅଙ୍ଗର କିଛି ବୈକଲ୍ୟ ହେଉଛି, ପୁଣି ବି ଯତ୍ର ଯୋଗ ହିଁ ଅଯୋଗିନ। କାରଣ ଗୃହସ୍ଥ ବହୁତ ସାଧନ ବହୁତ କିଛି ଅଛି ନା, ପଶୁ ପକ୍ଷୀ ସମସ୍ତଙ୍କର ସେବା, ନିଜର ନିଜର ସେବା, ସ୍ତ୍ରୀର ସେବା, ସବୁ କିଛି ଅଛି, ଭଜନ ନିଶ୍ଚିତ ବାଧା ହବ। କିନ୍ତୁ ଯଦି ଧର୍ମ କରୁଛି ସେ ଯୋଗର ଧର୍ମ ଅର୍ଥ କାମ ତ୍ରିବର୍ଗ, ଏଠି ସାଧାରଣ ଗୃହସ୍ଥ କଥା କୁହାଯାଇଛି। ଗୃହସ୍ଥ ସାଧାରଣ ଧର୍ମ କରିବା ଦରକାର। ଆଜିକାଲି ଯେଉଁଠି ଆମେ ପ୍ରବଚନ ଯାଉଛୁ ସେମାନଙ୍କର ଗୋଟିଏ ପ୍ରଶ୍ନ, ସେମାନେ ଭାରି ଖୁସି ହେଇଯାନ୍ତି। ସେ ଆସି କୁହନ୍ତି, ବାବା ଆଜିକାଲି ଆମେ ଦେଖୁଛୁ ଲୋକମାନେ ବହୁତ ଧାର୍ମିକ ହେଲେଣି। ମୁଁ ତ କିଛି ବୁଝିପାରେ ନା, କାହିଁକି ଧାର୍ମିକ ହେଲେଣି ନା, ବହୁତ ବଡ଼ ବଡ଼ ସଭା ହେଉଛି, ବହୁତ ପ୍ରବଚନ ଟିଭିରେ ଚାଲିଛି, ବହୁତ ମନ୍ଦିର ହେଉଛି, ଭଗବାନ ମନ୍ଦିର ନାହିଁ, ଏ ଭୂତମାନଙ୍କର ମନ୍ଦିର, ସେମାନଙ୍କର ମନ୍ଦିର ହେଉଛି, ତେଣୁ ସେଥିପାଇଁ ବହୁତ ଧର୍ମ ବଢ଼ିଛି। ମୁଁ ତ କିଛି ବୁଝିପାରେନି, ଆରେ କ'ଣ ଧର୍ମ ବଢ଼ିଛି? ମୁଁ ତାଙ୍କୁ କୁହେ, ଭାଇ ଧର୍ମ କ'ଣ ବଢ଼ିଛି ବୋଲି, କେତେଟା କଂସେଇଖାନା ବନ୍ଦ ହେଇଛି କୁହନ୍ତୁ? ଯଦି ମଦ ଦୋକାନ ବଢ଼ୁଛି, ମାଂସ ସେଲିଂ ବଢ଼ୁଛି, ଆଉ ସିଗାରେଟ ନୂଆ ନୂଆ ସିଗାରେଟ ବାହାରୁଛି, ଆଉ ଧର୍ମ ବଢ଼ୁଛି ବୋଲି ଆପଣ କେମିତି ପ୍ରବଚନ କେମିତି ଆପଣ ଆଶା କରୁଛନ୍ତି? ଆରେ ଧର୍ମ ବଢ଼ୁଛି ମାନେ ଅଧର୍ମଟା କମୁଥିବ ନା? ଆଉ ବର୍ତ୍ତମାନ ବାଲାନ୍ସ କରି ଦେଖିଲେ କେଉଁଟା ବଢ଼ୁଛି କେଉଁଟା କମୁଛି? ଅଧର୍ମ ତ ବଢ଼ୁଛି, କିନ୍ତୁ ଲୋକମାନେ ଧାର୍ମିକ ହେଇଗଲେ। ଧାର୍ମିକ ମାନେ କ'ଣ? ଘରେ ଠାକୁରଙ୍କର ବାବାଙ୍କର ଫଟୋ ରଖି ପୂଜା କରିବା, ସେ ବି ଧର୍ମ? ଅତପୁମ୍ବୀ ଦ୍ୱିଜ ଶ୍ରେଷ୍ଠ ବର୍ଣ୍ଣାଶ୍ରମ ବିଭାଗ ସହ ସୁନିଶ୍ଚିତାସ୍ୟ ଧର୍ମସ୍ୟ ସଂସିଦ୍ଧି ହରିତୋଷଣମ୍। ବର୍ଣ୍ଣାଶ୍ରମ ବିଭାଗ ଏହା ଦିଆଯାଉଛି, ସେ ବ୍ରହ୍ମଚାରୀ ହଉ, ଗୃହସ୍ଥ ହଉ, ବାନପ୍ରସ୍ଥ ହଉ, ସନ୍ନ୍ୟାସ ହଉ, ଅତପୁମ୍ବୀ ବ୍ରାହ୍ମଣମାନଙ୍କର ଦ୍ୱିଜ ଶ୍ରେଷ୍ଠ, ପୁରା ଜାଣି ଆଖିରେ ଆଙ୍ଗୁଠି ଗେଞ୍ଜି କଥା କହୁଛନ୍ତି ସୁତ ଗୋସ୍ୱାମୀ। ହେ ଦି ଜଣ ସାବଧାନ କରୁଛନ୍ତି ସାଧୁମାନଙ୍କୁ ବି, ଅତପମ୍ବୀ ବର୍ଣ୍ଣାଶ୍ରମ ବିଭାଗ ସହ, ଭଗବାନ ଯେଉଁ ବର୍ଣ୍ଣାଶ୍ରମ ବିଭାଗ କରିଛନ୍ତି ଏଇଥିପାଇଁ, ସୁନିଶ୍ଚିତସ୍ୟ ଧର୍ମସ୍ୟ ସ୍ୱୟଂପାଦ ଏଠିଆ କହୁଛନ୍ତି ସ୍ୱଧର୍ମାଦି ନା। ଆଚାର୍ଯ୍ୟମାନେ କେବଳ ସିଦ୍ଧାନ୍ତ ଦେଇଛନ୍ତି, ଦେଖନ୍ତୁ ବ୍ରାହ୍ମଣ ସେ ଗୃହସ୍ଥ ହବ, ଗୃହସ୍ଥର ବ୍ରାହ୍ମଣ ଗୃହସ୍ଥର ଯେଉଁ ଧର୍ମ ସ୍ପେସିଫିକ ଧର୍ମ, ସେଥିରେ ଭଗବତକୁ ହରିତୋଷଣମ୍, ହରିଙ୍କର ତୋଷଣ କରିବ। କ୍ଷତ୍ରିୟ ଗୃହସ୍ଥ ସିଏ ହରିଙ୍କୁ ତୋଷଣ କରିବ, ବୈଶ୍ୟ ଗୃହସ୍ଥ, ଶୂଦ୍ର ଗୃହସ୍ଥ, ଆଉ ଯିଏ ଯେଉଁ କାଷ୍ଟର ଯିଏ ଯା, ବ୍ରହ୍ମଚାରୀ ଗୃହସ୍ଥ, ବାନପ୍ରସ୍ଥ, ସନ୍ନ୍ୟାସ, ହରିତୋଷଣ ହେଲା ମୁଖ୍ୟ ଜିନିଷ। ତେଣୁ ବର୍ତ୍ତମାନ ଯଦି ଲୋକ ଧାର୍ମିକ ହରିତୋଷଣ କରୁଛନ୍ତି, ଭଗବାନଙ୍କ ସନ୍ତୋଷ ତ ଅଧାର୍ମିକ ହେବେନି। ଲୋକମାନେ ତ୍ରିବର୍ଗ ସାଧନ କରୁଛନ୍ତି, ଧର୍ମ ଅର୍ଥ କାମ ଧର୍ମ କାହିଁ କରୁଛନ୍ତି? ଲୋକମାନେ ଧର୍ମ କାହିଁ କରୁଛନ୍ତି? ଯେଉଁ ସରସ୍ୱତୀ ପୂଜା, ଗଣେଶ ପୂଜା, ଯାହା ବି ସବୁ କରୁଛନ୍ତି, ଯାହା ବି କିଞ୍ଚିତ କରୁଛନ୍ତି, କେଉଁଥିପାଇଁ କରୁଛନ୍ତି? ଖୋଜି ଖୋଜି ଦେଖିଲେ ଅର୍ଥ ପାଇଁ ନା। ଧର୍ମ କଳିଯୁଗରେ 99% ଲୋକ ଅର୍ଥ ପାଇଁ କରୁଛନ୍ତି। ଇସ୍କନରୁ ଲୋକମାନେ ଏଇଥିପାଇଁ ଦୀକ୍ଷା ନିଅନ୍ତିନି, ସେମାନେ ଭାବନ୍ତି ବାବାଜୀ ହେଲା ମାନେ କୃଷ୍ଣଙ୍କୁ ଡାକିଲା ମାନେ ପଇସା ପତ୍ର କିଛି ମିଳିବନି, ତାଙ୍କ ଧର୍ମରେ କେବଳ ବୈରାଗ୍ୟ, ମାଛ ମାଂସ ଖାଇବନି, ପଇସା ପତ୍ର ମାଗିବନି, କେବଳ କୃଷ୍ଣ 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 କୃଷ୍ଣ, ଆଉ କିଛି ନାହିଁ। କେଉଁ ବାବା ପ୍ରଫିଟ୍ ଦେଇପାରିବେ, ଆଉ କେଉଁ ଭଗବାନ ପ୍ରଫିଟ୍ ଦେଇପାରିବେ, ବ୍ୟାଙ୍କ ବାଲାନ୍ସ ଦେଇପାରିବେ, ସେଇ ଧର୍ମ ଦରକାର। ଯଦି ସେ ଧର୍ମ ଠାରୁ ନୂତନ ପ୍ରଫିଟ୍ ଦେବାବାଲା ଧର୍ମ ପ୍ରଚାର ହେଲା, ଲୋକମାନେ ସେଠିକି ଚାଲିବେ। ଦେଖୁନାହାନ୍ତି ଲୋକମାନେ କ'ଣ ହେଉଛନ୍ତି ବର୍ତ୍ତମାନ, କେବଳ ଧର୍ମ ପଛରେ ଧାଇଁଛନ୍ତି, କେଉଁଥି ପାଇଁ? ଅର୍ଥ ପାଇଁ। କେଉଁ ଧର୍ମ ଗ୍ରହଣ କଲେ ଅର୍ଥଟା ମିଳିବ? ଅର୍ଥ ରହିଲା ମଝିରେ, ଧର୍ମ ତ୍ରିବର୍ଗ ଭିତରେ, ଧର୍ମ ଗୋଟେ ଦିଗରେ, କାମ ଗୋଟେ ଦିଗରେ, ମଝିରେ ରହିଲା ଅର୍ଥ। ଧର୍ମଟା ସାଧନ କରିଦେଲା ପରେ ଯେଉଁ ଅର୍ଥଟା ମିଳେ, ଆରେ ଧର୍ମ ସାଧନ କରିକି ଅର୍ଥ ପାଉନାହାନ୍ତି ଏ କଳିଯୁଗରେ। କେଉଁ ଏତେ ଥାର୍ଡ କ୍ଲାସ ଲୋକଙ୍କର ସେବା କରିକି କେଉଁ ଅର୍ଥ ପାଇବେ? ଭଗବାନ ତୁମ ପାଇଁ ବ୍ୟବସ୍ଥା କରିଛନ୍ତି, ଧର୍ମ ସାଧନ କଲେ ଯେ ଅର୍ଥ ମିଳୁଛି ତା ନୁହେଁ, ଧର୍ମ ସାଧନ ନ କରିକି ଡକାୟତ ମାନଙ୍କ ନିକଟରେ ବି ଅର୍ଥ ଅଛି ନା, ତାକୁ ଅର୍ଥ କିଏ ଦେଇଛି କୁହନ୍ତୁ? ଧର୍ମ ସାଧନ ସମସ୍ତେ କରୁଛନ୍ତି କଳିଯୁଗରେ, 90% ଲୋକ କେବଳ ଅର୍ଥ ପାଇଁ। ଆଉ ଅର୍ଥ ପାଇଁ କଣ କରିବେ, କାମ। ଅର୍ଥ ପାଇଁ ଗଲା ପରେ କାମନା ଚରିତାର୍ଥ କରିବାକୁ ଲାଗିବେ, କିଭଳି କାମନା ଆମର ପୂର୍ଣ୍ଣ ହବ। ବାସ୍ କାମନା ପୂର୍ଣ୍ଣରେ ମାତି ଗଲେ, ଧର୍ମରୁ ଷ୍ଟାର୍ଟ କଲେ, ଅର୍ଥ ପାଇଗଲେ। ଆରେ ଅର୍ଥ ବାସ୍ତବ ଭଗବାନ ଦେଇଛନ୍ତି, ଯାହା ବି ହଉ ଭଗବାନଙ୍କୁ ଏଇ ପୁଣ୍ୟ ଦ୍ୱାରା କିଛି ପ୍ରାର୍ଥନା କରି ଭଗବାନ ସାଙ୍କ୍ସନ୍ କରିଦେଲା ପରେ, ବିଲ୍ଟାକୁ ଆଗେ ପାସ୍ କରିଦେଲା ପରେ, ଅର୍ଥ ଆଉ ଏ କାମରେ ମାତିଗଲେ। ଯେତେବେଳେ କାମ ପ୍ରତିରୋଧ ହେଲା, କାମ ପୂରଣ ହେଲା ନା, ତାପରେ କଣ ଆରମ୍ଭ କରିବେ, ପୁଣି ଧର୍ମ, ପୁଣି ଧର୍ମ ଆରମ୍ଭ କରିବେ। ଇଏ ଗୋଟେ ଏ ତ୍ରିବର୍ଗର ଚକ୍ର ଭିତରେ ଚାଲେ। କିନ୍ତୁ ଗୃହସ୍ଥର ଧର୍ମ ତା ନୁହେଁ, ଗୃହସ୍ଥ ତ୍ରିବର୍ଗ ଭିତରେ ଅର୍ଥକୁ ତା ଭିତରେ ରଖେ ନା କି କାମକୁ ତା ଭିତରେ ରଖେ ନା, ପ୍ରଥମ ହେଉଛି ଧର୍ମ, ଧର୍ମକୁ ମଝିରେ ରଖେ। ଗୃହସ୍ଥ ଜାଣେ ମୁଁ ସ୍ୱଧର୍ମ ପାଳନ କଲା ମାନେ ଅର୍ଥ ମୋତେ ନିଶ୍ଚିତ ଆସିକି ପହଞ୍ଚିବ, ନିଶ୍ଚିତ ଆସିକି ପହଞ୍ଚିବ ନା। ଅର୍ଥ ଭଗବାନଙ୍କ ପାଇଁ, ଭଗବାନ ଏଇ ମେସିନ୍ ସହିତ ସବୁକିଛି ସଂଯୁକ୍ତ କରିଦେଇ ଦେଇଛନ୍ତି ନା। ପ୍ରହ୍ଲାଦ ମହାରଥାଙ୍କ ପ୍ରବଚନ ଆପଣ ଯେତେବେଳେ ଶୁଣିବେ, ସେସବୁ ବିଷୟରେ କହିବା ପାଇଁ ସମୟ ନାହିଁ। କେବଳ ଧର୍ମ କଲେ ଯେ ଅର୍ଥ ମିଳିବ, ଅଧାରବିକ ଲୋକଙ୍କୁ ଅର୍ଥ ମିଳିବନି, ତା ଦରକାର, ଶରୀର ପାଇଁ ଅର୍ଥ ଦରକାର, ଭଗବାନ ଶରୀର ଦେଇଛନ୍ତି ମାନେ ଅର୍ଥ ବି ଯୋଡ଼ିକି ଦେଇଦେଇଛନ୍ତି। ବାସ୍ ଧାର୍ମିକ ଲୋକଙ୍କୁ କେବଳ ଅର୍ଥ ମିଳନ୍ତା, ବା ଲକ୍ଷ୍ମୀ ପୂଜା କଲେ କେବଳ ଲକ୍ଷ୍ମୀ ଧନ ମିଳନ୍ତା, ତାହେଲେ ବିଶ୍ୱରେ ଆଜିଠୁ ସବୁଠୁ ବଡ ଧନୀମାନ ଲୋକ ଖ୍ରୀଷ୍ଟିଆନ ଆଉ ମୁସଲମାନ ମାନେ ହେଇନଥାନ୍ତି। ସେମାନେ ତ କେବେ ଲକ୍ଷ୍ମୀଙ୍କୁ ପୂଜା କରୁନାହାନ୍ତି, ସେମାନେ କେମିତି ଧନୀ ହେଲେ କୁହନ୍ତୁ ନା ଆପଣ। ଯଦି ଖତରନାକ ଅବସ୍ଥା କିଛି ଧର୍ମରେ ଥାଏ, ଧର୍ମରେ ଯଦି ବେଶୀ ଗୋଳିଆ ଘାଣ୍ଟିଆ ନୀତି ହେଇଥାଏ, କେବଳ ଆମର ସନାତନ ଧର୍ମ, କେବଳ ସନାତନ ଧର୍ମରେ ଲୋକମାନେ ସିଦ୍ଧାନ୍ତକୁ କେବେ ହେଲେ ଡ୍ର କରିପାରୁନାହାନ୍ତି। ଏ ତଥାକଥିତ ଏ ଯୋଉ ବର୍ଣ୍ଣାଶ୍ରମ ଧର୍ମକୁ ନେଇ ସନାତନ ଧର୍ମରେ ଯୋଡ଼ୁଛନ୍ତି, ହଁ ଏଇଟା ଆମର ଧର୍ମ। ଗୋଟେ ଏବେ ତ କେଉଁ ଦିନେ ଗୋଟେ ସୁନ୍ଦର ଦିନ ମୁଁ ପୁରୀରେ ଥିଲି, ଜଗନ୍ନାଥଙ୍କର ଗୋଟେ ସୁନ୍ଦର ଉତ୍ସବ ଥାଏ, ସେଇଦିନ ନାଟକ କରାହଉଥାଏ, ଲକ୍ଷ୍ମୀ କ'ଣ ହେଲେ ଜଗନ୍ନାଥ ଭିକାରୀ ହେଇକି କେଉଁ ତ ଓଡ଼ିଶାର ବିରାଟ ବଡ଼ ବାବା ସିଏ ଗୋଟେ ରଚନା କରିଦେଲେ, ଜଗନ୍ନାଥ ଭିକାରୀ ହେଇଗଲେ, ଲକ୍ଷ୍ମୀ ଛଡ଼ା ହେଇଗଲେ, ଲକ୍ଷ୍ମୀପତି ଲକ୍ଷ୍ମୀ ଛଡ଼ା ହେଇକି ବୁଲେ, ତେଣୁ ଲକ୍ଷ୍ମୀକି ସମସ୍ତେ ପୂଜା କର, ନହେଲେ ଧନ ମିଳିବ, ଆଉ ସେଠି ଜଗନ୍ନାଥଙ୍କୁ ପୂଜା ହବନି, ଲକ୍ଷ୍ମୀ ପୂଜା କରିବେ କିନ୍ତୁ ଲକ୍ଷ୍ମୀପତି ରହିବେ, ଇଏ କେଉଁ ସିଦ୍ଧାନ୍ତ କୁହନ୍ତୁ। ଯେତେ ଗଡ଼ବଡ଼ିଆ ସିଦ୍ଧାନ୍ତ ସବୁ, ଏ ବାସ୍ତବିକ ସାଧାରଣ ସିଦ୍ଧାନ୍ତ ଶାସ୍ତ୍ର ସବୁ ସିଦ୍ଧାନ୍ତ ଦିଆଯାଇଛି, ଏ ଯୋଉ ଖତରନାକ ବାବାମାନେ ବାହାରିଲେ, ଏମାନେ ମଥାକ ବିଗାଡ଼ିଦେଲେ, ସବୁ ବିଗାଡ଼ିଦେଲେ। ଜଗନ୍ନାଥଙ୍କ ଆଗରେ ନାଟକ କରା, ଜଗନ୍ନାଥ ଭିକାରୀ ହେଇକି ସିଏ ବୁଲୁଛନ୍ତି, ଲକ୍ଷ୍ମୀ ତାଙ୍କୁ ଅଭିଶାପ ଦେଇଦେଇଛନ୍ତି। କେଉଁ ଶାସ୍ତ୍ରରେ ଅଛି, କେଉଁ ପୁରାଣରେ ଅଛି କହିଲେ, କେଉଁ ପୁରାଣ ଭିତରେ ଲକ୍ଷ୍ମୀ ପୁରାଣ ଅଛି ମୋତେ ଦେଖେଇଲେ, ଆଣନ୍ତୁ କେଉଁ ଶାସ୍ତ୍ର ପୁରାଣ ଭିତରେ ଲକ୍ଷ୍ମୀ ପୁରାଣ କେଉଁଠି ନାଁ ରହିଛି। ଶାସ୍ତ୍ର ସିଦ୍ଧାନ୍ତ ବିରୋଧୀ ଜିନିଷ ନା, କାରଣ ଲୋକମାନଙ୍କୁ ଏନକରେଜମେଣ୍ଟ ଦିଅ, ତୁମେ ଧର୍ମ କର, ତୁମେ ଅର୍ଥ ପାଇବ। କଣ ଭଗବାନଙ୍କ ଭଜନ କରିବା ଧର୍ମ ନୁହେଁ? ଆପଣ ଶୁଣିବେ ଭଗବାନଙ୍କର ଭଜନ କଲେ କଣ ମିଳିବ, କଣ ମିଳିବ, ଅର୍ଥ ତ ସାଙ୍ଗେ ସାଙ୍ଗେ ମିଳିବ। ତେଣୁ ଭକ୍ତ ଭକ୍ତି କରେ ଗୃହସ୍ଥ, ଏଠି ସାଧାରଣ ଗୃହସ୍ଥ କଥା କୁହାଯାଉଛି, ସାଧାରଣ ଗୃହସ୍ଥ ତାର ସଂସାର ଭିତରେ ଯେତିକି ସ୍ୱଧର୍ମ ହିସାବରେ ଧର୍ମ କରିବ, ଭଗବାନ କିଞ୍ଚିତ ଭଜନ କରିବ, ଅଯୋଗୀ ନାମ, ଅଯୋଗୀ ନାମ, ଯୋଗୀ ନାମ ହିଁ ଅଯୋଗୀ ନାମ, ଯତ୍ର ଯୋଗ ହିଁ ଅଯୋଗୀ ନାମ, ସେ ଯୋଗର ଫଳ ପାଇଯିବ। କାରଣ ଗୃହସ୍ଥ ଅଷ୍ଟାଙ୍ଗ ଯୋଗ କିଛି କରିପାରିବେନି, ବହୁ ଝମେଳା ଭିତରେ ଯଦି ବି ଦିନକୁ ଷୋଳମେଳା ନାମ କରିଦେଲା, ତାହେଲେ ତାକୁ ସବୁ ଯୋଗର ଆଶ୍ରମବାସର ଫଳ, ସବୁ ଫଳ ମିଳିବା, କେବଳ ଏ ସରଳ ଉପାୟ। ଏବଂ ବର୍ତ୍ତମାନ ତା ପରବର୍ତ୍ତୀ ପ୍ରଶ୍ନ ପଚାରୁଛନ୍ତି, ଅପିବାତିଥୟ ଅଭ୍ୟତ୍ୟମ କୁଟୁମ୍ବାସକ୍ତୟା ତ୍ୱୟା ଗୃହାତ୍ ଅପୂଜିତା ଜାତା ପ୍ରତ୍ୟୁଥାନେ ବା କ୍ୱଚିତ୍। କେବେ ବି ଅଦିତି ଯେଉଁଥିପାଇଁ ଶୋକ କରୁଛନ୍ତି, ସେଟା ତାଙ୍କର ଚିନ୍ତା ଭିତରେ ନଥିଲା କଶ୍ୟପଙ୍କର, କାରଣ କଶ୍ୟପ କେବେ ବିଚାର କରୁନଥିଲେ ଅଦିତି ଏତେ ମହାନ ଦକ୍ଷଙ୍କର କନ୍ୟା ସିଏ ଗୋଟେ ସାମାନ୍ୟ ବସ୍ତୁ ପାଇଁ ତାଙ୍କର ପୁତ୍ର ଆଜି ଇନ୍ଦ୍ର ପଦରୁ ହଟି ଯାଇଛନ୍ତି ଏଥିପାଇଁ ଶୋକ କରିବେ, ତାଙ୍କର ବିଚାରଧାରଣା ନଥିଲା, ସେଥିପାଇଁ ସେ ବହୁତ ଦୁଃଖ କରି ତାଙ୍କ ପ୍ରବଚନ ଆରମ୍ଭ କରିବେ। କାରଣ କଶ୍ୟପ ପ୍ରତିଶ୍ରୁତି ଦେଇଦେବେ ମୁଁ ତୁମର ଇଚ୍ଛା ପୂରଣ କରିବି, ତାପରେ ଅଦିତି ମୁଖ ଖୋଲିବି, ଅଦିତି ବହୁତ ଚାଲା। ତେଣୁ ଅଦିତି କହୁଛନ୍ତି, ଏ କଶ୍ୟପ କହୁଛନ୍ତି, ଅପିବା ଅତିଥୟ ଅଭ୍ୟେଦ ଅତିଥି ଅଭ୍ୟେତ୍ୟ ଆଗତ କରି ଆସି କୁଟୁମ୍ବାସକ୍ତ ୟାତୟା, ତୁମେ କ'ଣ କୁଟୁମ୍ବର ଆସକ୍ତି କୁଟୁମ୍ବ କାର୍ଯ୍ୟରେ ଆସକ୍ତି ଥିଲା ବେଳେ କୌଣସି ଅତିଥି ଆସିକି ତୁମ ଆଶ୍ରମ ଦ୍ୱାରରୁ ଫେରିଯାଇଛି କି, ସେଥିପାଇଁ ତୁମେ ଦୁଃଖିତ ଅଛ କି, ଅତିଥି ସେବା କରିପାରୁନ ବୋଲି। କାରଣ ଗୃହସ୍ଥର ସବୁଠୁ ବଡ଼ ଧର୍ମ ହେଲା ଅତିଥି ସେବା। ଅତିଥି ଅଲଗା ଆଉ ଅଭ୍ୟାଗତ ଅଲଗା। ଅତିଥିମାନେ ବିନା ନିମନ୍ତ୍ରଣ ଯିଏ ଆସନ୍ତି, ବିନା ଅତିଥିରେ, କୌଣସି ଭିକାରୀ ବି ଗୋଟେ ଅତିଥି, ଗୋଟେ ସାଧୁ ବି ଗୋଟେ ଅତିଥି, ଯିଏ ବି ଆସନ୍ତି ଅତିଥି, ଆଉ ଯେଉଁମାନେ ଇଂଲିଶରେ କହୁଛନ୍ତି ଗେଷ୍ଟ, ଗେଷ୍ଟ ନୁହେଁ ମୁଁ ତାଙ୍କୁ କୁହେ ଘୋଷ୍ଟ। କାରଣ ଘୋଷ୍ଟମାନେ ଆସିଲେ ଯେମିତି ଲୋକଙ୍କୁ ଶୋଷନ୍ତି, ଏଇ ଗେଷ୍ଟମାନେ ଫୋନ୍ କରି କହିଦେବେ ମୋ ପାଇଁ ଆମ ପାଇଁ ବ୍ୟବସ୍ଥା କରିଥିବ, ତୁମକୁ ଶୋଷିବା ପାଇଁ ଆସିଲେ ନା, ଯାହା ଟଙ୍କା ପଇସା ଥିବ ଏହା ଏହା ଆଣିବ ଆଜି ଭଲ ଏହା ଏହା ରୋଷେଇ କରିବ, ଗେଷ୍ଟମାନେ ଆସିଲେ ତୁମକୁ ଶୋଷିବା ପାଇଁ, ଆଉ ଗେଷ୍ଟ ନା ଘୋଷ୍ଟ, ଆମେ ତ ସେ ଗେଷ୍ଟମାନଙ୍କ ସେବାରେ ଲାଗିଛେ, ଅତିଥିଙ୍କର ସେବା କରୁ। ଗୃହସ୍ଥର ପ୍ରଥମ ଧର୍ମ ଅତିଥି, ଯିଏ ବି ଆସୁ, ଭିକାରୀଟି ଆସୁ କି ସାଧୁ ଆସୁ କି କୌଣସି ଉତ୍ସବ ପାଇଁ ଆସୁ, ମୁକ୍ତ ହସ୍ତରେ ଦାନ, ମୁକ୍ତ ନା ନିଅ ସେବା କରିବ। ଏବଂ ଗୃହସ୍ଥ କିଭଳି ସେବା କର, ଗୃହାତ୍ ଅପୂଜିତା ଯାତା, ଗୃହସ୍ଥ ଅତିଥିକି ପୂଜା କରିବ, ପ୍ରତ୍ୟୁତ୍ଥାନ ନେବା ଉଚିତ, ତାଙ୍କୁ କ'ଣ ଆଟଲିଷ୍ଟ କଥା କହୁଛନ୍ତି, ତୁମେ କ'ଣ ତାଙ୍କୁ ବସିବା ପାଇଁ ଗୋଟେ ଆସନ ବି ଦେଇନା ନା କ'ଣ, ସେଥିପାଇଁ ତୁମେ ଦୁଃଖିତ ହେଇଛି କି, କାରଣ ତୁମେ ଗୃହସ୍ଥ, ତୁମେ କୁଟୁମ୍ବ ଆସକ୍ତି ହେଇଛ, ଘର ସେବାର ଲାଗିଥିବ, ଗୃହସ୍ଥ କ'ଣ ଫେରିଯାଇଛି କି, ଏ ଅତିଥି କ'ଣ ଫେରିଯାଇଛି କି। ପୁଣି ଏଇ ଅତିଥି ସେବା ବିଷୟରେ କହୁଛନ୍ତି, ଗୃହେଷୁ ଯେଷୁ ଅତିଥୟୋ ନାର୍ଚ୍ଚିତା ସଲିଲେରପି ଯଦି ନିର୍ଯ୍ୟାନ୍ତି ତେ ନ୍ୟୁନମ ଫେରୁରାଜମ ଗୃହୋପମା। ବହୁତ ଗାଳି ଦେଇ କହୁଛନ୍ତି, ଗୃହେଷୁ ଯେଷୁ ଅତିଥୟୋ ନାର୍ଚ୍ଚିତା ସଲିଲେରପି, ଗୃହକୁ ଅତିଥି ଆସି ଯଦି ସଲିଳ ଜଳ ଦ୍ୱାରା ବି ପୂଜିତ ନ ହେଲା, ଯଦି ନିର୍ଯ୍ୟାନ୍ତି ଯଦି ପଳେଇ ଯାଆନ୍ତି, ପୂଜିତ ନ ହେଇକି ପଳେଇ ଯାଆନ୍ତି, ତେ ନ୍ୟୁନମ ସେ ଅତି ହୀନ, କିଭଳି ହୀନ ସେ ଘର ନା, ଫେରୁରାଜ ଗୃହୋପମା, ଫେରୁ ମାନେ ଶୃଗାଳ, ଶୃଗାଳଙ୍କର ରାଜା ତାର ଯେଭଳି ଗର୍ତ୍ତ ଥାଏ, ତାର ଗର୍ତ୍ତ ସହିତ ଗୃହସ୍ଥର ଘରକୁ ତୁଳନା କଲେ କିଏ କଶ୍ୟପ କହିଲେ, ହେ ଅଦିତି, ଯାହାର ଗୃହକୁ ଅତିଥି ଆସିକି ଫେରିଯାଏ ସେ ଗୃହ ଶୃଗାଳ ରାଜାଙ୍କର ଘରର ବିଳ ସଦୃଶ, ଶିଆଳର ଗର୍ତ୍ତ ସହିତ ତୁଳନା କଲେ। ଦେଖନ୍ତୁ ଗୃହସ୍ଥ ସେବାକୁ ମହାପ୍ରଭୁ ନିଜେ ବିଷ୍ଣୁ ପ୍ରିୟାଙ୍କୁ ବି ଲଗାଉଥିଲେ ଗୃହସ୍ଥ ସେବା। ଯେତେବେଳେ ଚୈତନ୍ୟ ଭାଗବତ ଆପଣମାନେ ପାଠ କରିବେ, ନିଜେ ଅତିଥି ସେବା କରୁଥିଲେ କିଭଳି ବିଷ୍ଣୁ ପ୍ରିୟା, ଆପଣ ଶୁଣିବେ ପରେ କେତେବେଳେ ଗୃହସ୍ଥ ଧର୍ମରେ। କିନ୍ତୁ ସେହି ସମୟରେ ବୃନ୍ଦାବନ ଦାସ ଠାକୁର କହିଛନ୍ତି ଅତିଥି ସେବା କିଭଳି କରିବାକୁ ପଡ଼େ, ସେଠି ମନୁ ସଂଗୀତାରେ ଗୋଟେ ଶ୍ଳୋକ ଆଣିକି ଉଦ୍ଧାର କରିଛନ୍ତି। ମନୁ ସଂଗୀତା ତୃତୀୟ ଅଧ୍ୟାୟ 10 ଶ୍ଳୋକରେ କୁହାଯାଇଛି, ତୃଣାନି ଭୂମିର ଉଦକମ ବାକ୍ ଚତୁର୍ଥୀ ଚ ସୁନୃତା ଏତାନ୍ ଅପି ସତାମ ଗୃହେ ନୋଚ୍ଛିଦମ ତେ କଦାନି। ସତା ଗୃହରୁ ସାଧୁ ସ୍ୱଭାବରେ ଯେଉଁମାନେ ଗୃହସ୍ଥ, ତାଙ୍କର ସେମାନେ କିଭଳି ଅତିଥିକୁ ସେବା କରନ୍ତି, ଚାରୋଟି ବସ୍ତୁ ଦ୍ୱାରା ନିଶ୍ଚିତ କରିବାକୁ ପଡ଼ିବ। ପ୍ରଥମେ କହୁଛନ୍ତି ତୃଣାନି, ବସିବା ପାଇଁ ଯଦି ଅତି ଦରିଦ୍ର ହେଇଥାଏ ବି ତୃଣ ଆସନ ଗୋଟିଏ ଦେବ, ଆଉ ଭୂମି, ଭୂମି ହଁ ସ୍ଥାନ, ଭଗବାନ ଯେତେ ଗରିବ ହେଲେ ତାକୁ ବସିବା ପାଇଁ ଗୋଟେ ଜାଗା ଖଣ୍ଡେ, ଜଗତରେ ଯେତେବେଳେ ଜଣେ ଗରିବ ହେଲେ ବି ଗୃହସ୍ଥ ହେଲେ ବି ତାର ଗୋଟେ ଗୃହ ଅଛି ନା, ତେଣୁ ବସିବା ପାଇଁ ଗୋଟିଏ ଆସନ ଦେବ ଏବଂ ବସିବାର ସ୍ଥାନ କେଉଁଠି ନିର୍ଦ୍ଦେଶ କରିବ, ଏଇ ଗୃହରେ ବସନ୍ତୁ, ଭୂମି ଦେବ। ଏବଂ ଉଦକମ ପାଦ ଧୋଇଦେବା ପାଇଁ କିଛି ନଥିଲେ ବି ଜଳ ପ୍ରଦାନ କରିବ, ଯଦି ବି ଭୋଜନ ଦେବା ପାଇଁ ବି ନାହିଁ ଜଳ ପ୍ରଦାନ କରିବ। ଏବଂ ଚତୁର୍ଥୀ ଚ ଶୂନ୍ୟତା। ଯଦି ତା ବି ନାହିଁ, ଏଭଳି ଗୃହସ୍ଥ କିଏ ଅଛି କେବଳ ରାସ୍ତାରେ ଠା ହେଇକି ଦିନ କଟାଉଛନ୍ତି, ପରଗୃହରେ ରହିଛନ୍ତି, ନିଜର ବସ୍ତ୍ର ଛଡ଼ା କିଛି ଆସନେଇ ନାହିଁ। ସୁନୃତା ସୁନ୍ଦର ବଚନ କହିବ, ଇଏ ଅତିଥି ସେବା। ତେଣୁ କଶ୍ୟପ କହୁଛନ୍ତି, ଅଦିତି ତୁମେ କ'ଣ କୌଣସି ଅତିଥିକୁ ଏଭଳି ସେବା ନ କରି ଫେରିଯିବାର ଦେଖି ତୁମେ ଦୁଃଖିତ ହଉଛ କି? ବୃନ୍ଦାବନ ଠାକୁର କହୁଛନ୍ତି, ଗୃହସ୍ଥ ହୋଇଆ ଅତିଥି ସେବା ନା କରେ, ଗୃହସ୍ଥ ହୋଇଆ ଅତିଥି ସେବା ନା କରେ, ପଶୁ ପକ୍ଷୀ ହୋଇତେ ଅଧମ ବଲି ତାରେ, ପଶୁ ପକ୍ଷୀ ହୋଇତେ ଅଧମ ବଲି ତାରେ, ଯାର ନା ଥାକେ କିଛୁ ପୂର୍ବା ଦୁଷ୍ଟ ଦୋଷେ, ଯାର ନା ଥାକେ କିଛୁ ପୂର୍ବା ଦୁଷ୍ଟ ଦୋଷେ, ସେଇ ତୃଣ ଜଳଭୂମି ବିବେକ ସନ୍ତୁଷ୍ଟେ, ସେଇ ତୃଣ ଜଳଭୂମି ବିବେକ ସନ୍ତୋଷେ, ସନ୍ତୋଷରେ ଦେବେ। ପଶୁ ପକ୍ଷୀଠାରୁ ବି ଅଧମ କୁହାଯାଏ ଯିଏ ଗୃହସ୍ଥ ହେଇକି ଅତିଥି ସେବା ନ କର। ତେଣୁ କଶ୍ୟପ କହୁଛନ୍ତି, ଅତିଥି ତୁମେ କ'ଣ କୌଣସି ଅତିଥିକୁ ଫେରିଯିବାର ଦେଖି ତୁମେ ଦୁଃଖିତ ଅଛ କି? ଏବଂ ଏଇ ଗୋଟିଏ ଶ୍ଳୋକ ମୁଁ କହୁଛି, ତାପରେ କଥାକୁ ବିଶ୍ରାମ ଦେବି। ଏବଂ ସମସ୍ତଙ୍କୁ ଗୋଟିଏ ଅନୁରୋଧ, ଏ ଯେଉଁ ଭାଗବତ କଥା ହେଉଛନ୍ତି, ଏ ଯେଉଁମାନଙ୍କ ଉଦ୍ୟମ ହେଉଛନ୍ତି ବାସ୍ତବିକ, ଯେଉଁମାନଙ୍କର ପ୍ରକୃତ ଯେଉଁମାନେ ଗୃହସ୍ଥ, ଯେଉଁମାନେ ତାଙ୍କର ଶ୍ରମଦାନ କରିଛନ୍ତି, ଅର୍ଥଦାନ କରିଛନ୍ତି, ଯେଉଁମାନଙ୍କ ଯୋଗୁଁ ଏ ଭାଗବତ ସପ୍ତାହ ହେଉଛି, କାରଣ ସେମାନେ ଅର୍ଥ କିଛି ଦେଇଛନ୍ତି, ସଞ୍ଚିତ ଅର୍ଥ ତାଙ୍କର ପ୍ରଭୁଙ୍କ ସେବାରେ ଲଗାଇଛନ୍ତି, ସେମାନଙ୍କର ଆପଣ ଭାଗବତ ଆରତୀ ପର୍ଯ୍ୟନ୍ତ ନିଶ୍ଚିତ ରହିବା ଦରକାର। ଯେଉଁମାନଙ୍କର ଅତି ଜରୁରୀ ସେମାନେ ପ୍ରଣାମ କରି କ୍ଷମା ମାଗି ଯିବା ଦରକାର ଭାଗବତ ନିକଟରେ। କିନ୍ତୁ ଏଇ ଭକ୍ତମାନଙ୍କୁ ଭାଗବତ କ୍ଷମା ମାଗି ଯିବା ଦରକାର, କିନ୍ତୁ ଯେଉଁମାନେ ଅର୍ଥଦାନ କରିଛନ୍ତି ତାଙ୍କୁ ଉତ୍ସାହ ଦେବା ଦରକାର, କାରଣ ଯେଉଁମାନେ ହିଁ ଭାଗବତ ସେବା କରନ୍ତି ଆଦୃତ ବା ଅନୁମୋଦିତ ସଦ୍ୟ ପୁନାତି ସଦ୍ଧର୍ମମ୍ ଦେବ ବିଶ୍ୱଦ୍ରୋହୀ ଶ୍ରୁତ୍ୱା ଅନୁପଟିତ ଧାତ୍ୱା ଆଦୃତ ବା ଅନୁମୋଦିତ ସଦ୍ୟ ପୁନାତି ସଦ୍ଧର୍ମମ୍ ଦେବ ବିଶ୍ୱଦ୍ରୋହୀ। ଯିଏ ବି ଏ ଭାଗବତ ସପ୍ତାହରେ ସେ ଯାହା ତାଙ୍କର କିଛି ଥାଉ ନା କାହିଁକି, ଦେବତାମାନଙ୍କର ଦ୍ରୋହୀ ବିଶ୍ୱର ଦ୍ରୋହୀ ହେଇଥିଲେ ବି ସେ ଏ ଭାଗବତର ସେବା ପାଇଁ ସେ ଯେଉଁ ଅର୍ଥ ସମପ୍ରଦାନ କରିଛନ୍ତି, ଏଟାକୁ କ'ଣ କୁହାଯାଏ, ଆଦୃତ ଆଦର କରିଛନ୍ତି ନା, ଆଦର ଥିବ ବୋଲି ତ ସେ ଦେଇଛନ୍ତି ନା କିଛି, ସେ ପବିତ୍ର ସାକ୍ଷାତ ପବିତ୍ର ହୋଇଯାଏ, ସେ ଭକ୍ତିମନ୍ତ ହେବେ। ତେଣୁ ତାଙ୍କୁ ଭାଗବତ କମିଟି ମୋତେ ଅନୁରୋଧ କରିଥିଲେ ତାଙ୍କୁ ଉତ୍ସାହ ଦେବା ପାଇଁ, ଆପଣମାନେ ଭକ୍ତମାନେ ରହିବେ ତାଙ୍କୁ ଉତ୍ସାହ ଦେବେ। ତେବେ ମୁଁ ଏ ଗୋଟିଏ ଶ୍ଳୋକ ହିଁ କହି, କାରଣ ଏ ସରିଗଲେ ବର୍ତ୍ତମାନ କଶ୍ୟପ ପ୍ରବଚନ ଆରମ୍ଭ କରିବି। ବର୍ତ୍ତମାନ ପଚାରୁଛନ୍ତି, ଅପି ଅଗ୍ନେୟସ୍ତୁ ବେଲାୟମ୍ ନ ହୃତା ହବିଷାସତି ତୋୟା ଉଦ୍ବିଗ୍ନ ଧିଆ ଭଦ୍ରେ ପ୍ରୋଷିତା ମୟି କୈଶ୍ଚିତ୍। ମୁଁ ପ୍ରୋଷିତା ଥିବାବେଳେ, ମୁଁ ଦେଶାନ୍ତର ଥିବାବେଳେ ତୁମେ ମୋ ଚିନ୍ତାରେ, କାରଣ ଏ ପିଲା ତ କିଏ ପାଟି କରୁଛି ବହୁତ, ପିଲା ଭଗବାନ କଥା ମାନେ ବହୁତ ଶାନ୍ତ ପିଲା, ଛୋଟ ପିଲାଙ୍କର ଦୋଷ ନାହିଁ ନା, ଛୋଟ ପିଲାମାନେ ସେ ସରଳ, ତାଙ୍କୁ ଯିଏ ଧରିବି ପଛରେ ବସି, ଆଉ ଆଗରେ ଯିଏ ବସିବେ, ମୋର ତ ଏଟା ସ୍ୱଭାବ, ଆଗରେ ଯିଏ ବସିବେ ପୁରା ସାବଧାନ ଶୁଣିବେ, ସିଏ ଅନ୍ୟ ମନସ୍କାର ମୁଁ ଅନ୍ୟ ମନସ୍କାର ହେଇଛି, ମୁଁ କେବଳ ସବୁବେଳେ ତାଙ୍କର ମାଇଣ୍ଡକୁ ଷ୍ଟଡି କରୁଛି, ସେ କେବେ ଅନ୍ୟ ମନସ୍କ ହେବେ ନା, ଯାହାର ଅନ୍ୟ ମନସ୍କ ନେଚର ସେ ପଛରେ ବସିବେ। ପ୍ରୋଷିତା ନାରୀର ଗୋଟିଏ ସ୍ୱଭାବ ହେଉଛି, ସ୍ୱାମୀ ପାଖରେ ନଥିଲା ମାନେ ସେ ସବୁ ସମୟରେ ସ୍ୱାମୀର ଚିନ୍ତା କରେ, ସ୍ୱାମୀ ଅଛନ୍ତି ନା ଦୂର ଦେଶରେ, ସେ ସବୁବେଳେ ସ୍ୱାମୀର ଚିନ୍ତା କରି ବହୁତ କାର୍ଯ୍ୟକୁ ଭୁଲ କରେ। ତେଣୁ ଅଦିତି ବୋଧେ ସେଭଳି କରିଛନ୍ତି, ଏଇଟା ଭାବିକି କଶ୍ୟପ କହୁଛନ୍ତି। ଆଚ୍ଛା ମୁଁ ଦୂର ଦେଶରେ ଅଛି, ଅର୍ଥାତ୍ ମୁଁ ବଣରେ ଯାଇ ସମାଧି ଲଗେଇଛି, ତୁମେ କ'ଣ ମୋ ଚିନ୍ତାରେ ଆଜି ଆମର ବ୍ରାହ୍ମଣର ଯେଉଁ ଧର୍ମ, ବ୍ରାହ୍ମଣ ପତ୍ନୀର ଯେଉଁ ଧର୍ମ ମଧ୍ୟ, ତୁମେ କ'ଣ ତାକୁ ତ୍ୟାଗ କରିଦେଇଛ କି? ଅର୍ଥାତ୍ ଠିକ୍ ସମୟରେ ଅଗ୍ନିଙ୍କର କ'ଣ ସେବା କରିନାହାନ୍ତି? ତୁମେ କ'ଣ ହୋମ ପ୍ରଦାନ କରିନାହାନ୍ତି? ଭଗବାନଙ୍କର ସେବା କରିନାହାନ୍ତି? ତତ୍ତା ତୋୟା ଉଦ୍ବିଗ୍ନ ଦିଆ, ତୁମର ଦିଆ, ତୁମର ବୁଦ୍ଧି, ମୁଁ ଯେହେତୁ ପ୍ରସିତା ଦେଶାନ୍ତରେ ଅଛି, ତୁମର ବୁଦ୍ଧି କ'ଣ ଉଦ୍ବିଗ୍ନ ହେଇଯାଇଛି କି? ତୁମେ ସେଥିପାଇଁ ଭଗବାନଙ୍କର ସେବା କରିନ, ଠିକ୍ ସମୟରେ ଅଗ୍ନିର ଆହୁତି ଦେଇନା କି? ସେଥିପାଇଁ ତୁମେ ଦୁଃଖିତା କି? ଏହାର ପରେ ଆମେ କାଲି ସକାଳୁ ଆରମ୍ଭ କରିବା, କଶ୍ୟପ ପ୍ରବଚନ ଆରମ୍ଭ କରିବେ। ଦେଖିବେ ନାରୀମାନଙ୍କର ଗୋଟେ ସ୍ୱଭାବ, ସ୍ୱାମୀମାନେ ଆସିକି ପଚାରେ କାହିଁକି ଦୁଃଖ କରୁଛ, କ'ଣ ହେଇଛି, ଏଇଟା ହେଇଛି କି, ସେଇଟା ହେଇଛି କି, ସେଇଟା ହେଇଛି କି, ସେ ପୁରା ଚୁପ ମୁଖ ବନ୍ଦ କରି ରହିଥିବେ। ବହୁତ ଚାଲା ଭଗବାନ ଜଣଙ୍କୁ ଏ ଜଗତର ସ୍ୱଭାବ ଦେଇଛନ୍ତି, ଜଣେ ପୁରୁଷ ନାରୀର ସ୍ୱଭାବ ଜାଣିପାରିବେନି କେବେ ହେଲେ, କିନ୍ତୁ ଭଗବାନ ନାରୀଙ୍କ ନିକଟରେ ଏଭଳି ଗୋଟେ ଗୁଣ ଦେଇଛନ୍ତି, ସେ ପୁରୁଷର ସବୁ ସ୍ୱଭାବକୁ ଜାଣିଦେବେ, ସେଥିପାଇଁ ସେମାନେ ପୁରୁଷକୁ ପୁରା ଆୟତ୍ତ କରି ରଖିଥାନ୍ତି, ପୁରା ଆୟତ୍ତ କରି ରଖିଥାନ୍ତି। ଭଗବାନ ଏ ଗୁଣ ଦେଇଛନ୍ତି। ତେଣୁ ଆପଣ ଦେଖିବେ, ମୁଁ ତ ଦେଖିଛି, ଆମେ ଗୃହସ୍ଥ ନହେଲେ ସୁଦ୍ଧା ବହୁତ ବଡ଼ ଏକ୍ସପିରିଏନ୍ସ ଶାସ୍ତ୍ର ନେଇଛୁ, ଏବଂ ପ୍ରାକ୍ଟିକାଲ ଯେଉଁଠୁ ଯାଉଛୁ ଭାଗବତ ଦେଖୁଛୁ। ଦେଖିବେ ସ୍ୱାମୀ ପଚାରିଥିବ, କ'ଣ ହେଲା, କାହିଁକି ଏମିତି ମନ୍ଦୁଖ କରି ବସିଛ, କ'ଣ ବାପା କିଛି କହିଲେ କି, ମା କିଛି କହିଲେ କି, ଆଉ କିଏ କିଛି କହିଲେ କି? ଯେତେବେଳେ ତାଙ୍କ ପଏଣ୍ଟ ଆସିଯିବ, ହଁ ତୁମ ଭାଇ ମୋତେ ଏହା କହିଛନ୍ତି, କ'ଣ ମୋ ଭାଇ ଏହା କହିଛନ୍ତି କି, ସେତେବେଳେ ମୁଖ ଖୋଲିବ, ହଁ, ତା ପୂର୍ବରୁ ଚୁପଚାପ ରହିଥିବ, ହଁ, ସେତେବେଳେ ହଁଟା ଗମ୍ଭୀରରେ ଆସିବ, କାରଣ ତାଙ୍କର କଥା ଆସିଗଲା ନା, ସେଠୁ ଅନୁମୋଦନ କରିବେ, ହଁ ତୁମେ ମୋର ସ୍ୱାମୀ, ଠିକ୍ ମନୋଭାବ ଜାଣିପାରିବ। ବର୍ତ୍ତମାନ ସ୍ୱାମୀ କଶ୍ୟପ ସବୁ କଥା କହିସାରିଲା ପରେ ତାଙ୍କର ମନ କଥାଟି କହିବେ, ସେତେବେଳେ ହଁ ଠିକ୍, ଏକ ନମ୍ବର ସ୍ୱାମୀ ତୁମେ ମୋର, ତେଣୁ ମୋର ଡିମାଣ୍ଡକୁ ତୁମେ ପୂର୍ଣ୍ଣ କର, ତେଣୁ କାଲି ଡିମାଣ୍ଡ ପତ୍ରଟା ଦେବେ, ବର୍ତ୍ତମାନ ବିରାଟ ବଡ଼ ବିଲ୍ ଧରେଇଦେବେ। କ'ଣ କରିବେ କଶ୍ୟପ ସତୀନାରୀର କାମନାକୁ ପୂର୍ଣ୍ଣ କରିବେ? ବାସ୍ତବିକ ଅଦିତି ସେଭଳି ନୁହନ୍ତି, ସେ ଯଦି ଅସନ୍ତୋଷ ନ ହେଇଥାନ୍ତେ ଭଗବାନ ବାମନ ଦେବ କିଭଳି ଆସିଥାନ୍ତେ? କାଲି ଆମେ ବହୁତ ଶୀଘ୍ର, କାଲି ଗୋଟିଏ ଦିନରେ ସନ୍ଧ୍ୟାବେଳେ ସକାଳେ ଗୋଟିଏ ଦିନ ଭିତରେ ଦୁଇଟି ଅଧ୍ୟାୟକୁ ବହୁତ ଶୀଘ୍ର ଭଗବାନ ବାମନ ଦେବଙ୍କୁ ଆବିର୍ଭାବ କରେ ନେଇ ବଳି ମହାରାଜ ନିକଟରେ ପହଞ୍ଚେଇ ଦେବାକୁ ପଡ଼ିବ, କାରଣ ଏଇ କଥା ବହୁତ ଧୈର୍ଯ୍ୟ ଧରିବାକୁ ପଡ଼ିବ। କେବଳ ଏକ ସ୍ତୁତି ଅଛନ୍ତି ନା, ସେ ସ୍ତୁତି ଗୁଡ଼ିକୁ ଆମେ ପାସ୍ କରି କରିଯିବାକୁ ପଡ଼ିବ। ବ୍ରହ୍ମାଜୀ ସ୍ତୁତି କରିବେ, ଅଦିତି ସ୍ତୁତି କରିବେ, ଗର୍ଭସ୍ତୁତି ଅଛି,